ଆଜିର ପ୍ରାତଃକାଳରେ ମୁଁ କେଉଁ ପ୍ରସଙ୍ଗ ଉପରେ ଯେ ପ୍ରଚାର କରିପାରେ ଏହା ଉପରେ ମୁଁ ଅତି ବିଚଳିତ ଥିବା ଦ୍ୱାରା କ'ଣ ଯେ କହିବି ତାହା ଭାବିପାରି ନଥିଲି। ଭାଇ ଇଗାନଙ୍କ ସହିତ ମୁଁ ସେଠାରେ ବସିଥିଲି। ମୁଁ ଶୁଣିଥିଲି ଭାଇ ନେଭିଲ କିଛି କହୁଥିଲେ, କୌଣସି ଏକ ବିଶେଷ ବିଷୟ ସମ୍ବନ୍ଧରେ କହୁଥିଲେ, ଆଉ ମୋ ଆଡ଼କୁ ଚାହିଁ ରହିଥିଲେ। ଆଉ ମୁଁ ଭାଇ ଇଗାନଙ୍କୁ ପଚାରିଥିଲି ସେ ମୋତେ ଡାକୁଛନ୍ତି କି, ସେ ମୋତେ କହିଥିଲେ ଯେ ସେ ଡାକୁଛନ୍ତି। ଆଉ ଆଜିର ପ୍ରାତଃକାଳରେ କିଛି ପ୍ରଚାର କରିବା ଅଭିପ୍ରାୟରେ ମୁଁ ଏଠାରେ ମଞ୍ଚ ଉପରେ ଦଣ୍ଡାୟମାନ ଅଟେ। ମୁଁ ଯେ କେବେ ସେପରି କରିଥିଲି ସେ ବିଷୟରେ ଚିନ୍ତା କରୁଥିଲି। ଏଠାରେ ଘୁରୁଥିବା ପଙ୍ଖାଟି ଯାହାକି ମୋର ରବଟିକୁ ଇତସ୍ତର କରିଦେଇଥାଏ, ଅର୍ଥାତ୍ ଆପଣମାନେ ଯେତେବେଳେ କିଛି କହିଥାନ୍ତି ସେତେବେଳେ ତାର ଶବ୍ଦ ଗୁଡ଼ିକୁ ଯେପରି ବାହାରକୁ ଘେନିଯାଉଅଛି ଏପରି ଅନୁଭବ କରାଯାଉଅଛି। ପଙ୍ଖାଟି ଯେ ରବଟି ଗୁଡ଼ିକୁ ବାହାରକୁ ନେଇଯାଉଅଛି ଏପରି ଅନୁଭବ କରାଯାଇଥାଏ। ଦୂରଭାଷ ଯନ୍ତ୍ରଟି ଉପରେ ଜଣେ ଭଦ୍ର ମହିଳାଙ୍କ ନିମନ୍ତେ ପ୍ରାର୍ଥନା କରିବା ସମୟରେ ମୁଁ ସେପରି ଏକ ସାକ୍ଷାତଦାନକୁ ଶୁଣିଥିଲି। ଆଉ ସେ ବ୍ୟକ୍ତି ଜଣକ ଯିଏକି ସନ୍ଦେଶକୁ ଲାଭ କରିଥିଲେ ସେ ଯେଉଁ ସ୍ଥାନରେ ନିବେଦନଟି ଦୂରଭାଷ ମାଧ୍ୟମରେ ଆସିଥିଲା ଉକ୍ତ ସହରଟିର ସହିତ ସମ୍ପର୍କ ସ୍ଥାପନ କରିବା ବିଷୟଟିକୁ ଭୁଲି ଯାଇଥିଲେ, ଯାହାକି ଚିକିତ୍ସକ ମୋରିସନଙ୍କ ପତ୍ନୀଙ୍କ ଠାରୁ ଆସିଥିଲା। ଆଉ ପ୍ରାର୍ଥନାର ଅବସରରେ ମୁଁ ଯେ କ'ଣ କରିଥିଲି ତାହା ଆପଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ମୁଁ ପ୍ରକୃତରେ ଅବଗତ କରିବାକୁ ଚାହେଁ। ମୁଁ ତ ଦୂରଭାଷ ଯନ୍ତ୍ରଟି ଉପରେ କେବଳ ମୋର ହସ୍ତଟିକୁ ବିସ୍ତାର କରି ରଖିଥିଲି ଆଉ ତାହା ଯେଉଁ ସ୍ଥାନଟି ମଧ୍ୟ ଥିଲା ତାର ସଂଖ୍ୟା ଗୁଡ଼ିକୁ ମୁଁ ବୁଲାଇ ଦେଇଥିଲି। ଆଉ ସେ ଭଦ୍ର ମହିଳାଙ୍କ ନିକଟକୁ ଯିବା ନିମନ୍ତେ ମୁଁ ପବିତ୍ର ଆତ୍ମାଙ୍କୁ ଅନୁରୋଧ କରିଥିଲି। ସୁତରାଂ ଆମମାନେ ନିବେଦନ କରିବା ସମୟରେ ସେ ଆମମାନଙ୍କ ଯେପରି ଶୁଣିଥାନ୍ତି ଠିକ୍ ସେହିପରି ଭାବରେ ସେ ତାଙ୍କ ମଧ୍ୟ ଶ୍ରବଣ କରିଆସନ୍ତି, ଏହି ବିଶ୍ୱାସକୁ ମୁଁ କରିଥାଏ, ଲକ୍ଷ୍ୟ କରନ୍ତି ତ। ଆଉ ମୁଁ ତାହା କେବଳ ତଳେ ଥୋଇଦେଇଥିଲି। ଆଉ ସମ୍ଭବତଃ ଏହା ଠିକ୍ ସେହି ପ୍ରକାର ଏକ ଚାଳନା ଥିଲା ଯେପରି ଭାବେ ପ୍ରଭୁ ଏହାକୁ ଚାହୁଁଥିଲେ। ଦେଖନ୍ତି ତ ଏହା ସେପରି ହୋଇପାରିଥାଏ ଯେପରି ହେବାର ସମ୍ଭବତଃ ଉତ୍ତମ ବିଷୟ ହୋଇପାରେ। ଆଉ ସେଠାରେ ଥିବା ଅବସରରେ ମୁଁ ସାକ୍ଷ୍ୟଦାନଟିକୁ ଶ୍ରବଣ କରିଥିଲି। ଭଉଣୀ ରକ୍ ଏପରି କୌଣସି ପ୍ରକାର ପୀଡ଼ାରେ ଆକ୍ରାନ୍ତ ଥିଲେ ବୋଲି କେହି ଜଣେ କହୁଥିଲେ, ଯେ ମାନସିକ ସନ୍ତୁଳନ ବିହୀନ ବିହୀନ ପୀଡ଼ା ପରି କୌଣସି ବ୍ୟାଧିରେ ଯେ ପୀଡ଼ିତ ଅଟନ୍ତି। ଭାଇ ନେଭିଲ ସେପରି କହୁଥିବାର ମୁଁ ବିଶ୍ୱାସ କରିଥାଏ। ଆସନ୍ତୁ ଏ ବିଷୟରେ ଆମମାନେ ଈଶ୍ୱରଙ୍କ ସମୀପକୁ ଯାଇ ତାଙ୍କୁ ଧରି ରଖିବାକୁ ଯତ୍ନ କରୁ। କେବଳ ଏହି ଗୋଟିଏ ବିଷୟକୁ ଆମମାନେ ସ୍ମରଣ ରଖିଥାଉ, ଈଶ୍ୱର ଆପଣଙ୍କ ନିଜସ୍ୱ ଲୋକମାନଙ୍କୁ ଚିହ୍ନନ୍ତି, ସେମାନଙ୍କ ବିଷୟରେ ସବୁକିଛି ଜାଣନ୍ତି। ପଛରେ ଥିବା ବନ୍ଧୁଗଣ ଆପଣମାନେ ମୋତେ ସ୍ପଷ୍ଟ ରୂପେ ଶୁଣିପାରୁଛନ୍ତି କି? ଆପଣମାନେ ଯଦି ଶୁଣିପାରୁନଥାନ୍ତି ତେବେ ଏଠାରେ କିଛି ଖାଲି ସ୍ଥାନ ଗୁଡ଼ିକ ରହିଅଛି, ଆଉ ଆପଣମାନେ ଯଦି ଇଚ୍ଛା କରନ୍ତି ତେବେ ଏହି ସ୍ଥାନକୁ ଚାଲି ଆସିପାରନ୍ତି। ଆସୁ ଏହାକି ସେହି ସମାନ ଡାକବାଜ ଯନ୍ତ୍ରଟି ଅଟେ ଏପରି ବିଚାର କରିବା କି? ଏଠାରେ ରହିଥିବା ବ୍ୟବସ୍ଥାଟି ତା ମୁଖ୍ୟ ଡାକବାଜ ଯନ୍ତ୍ରଟି ଅଟେ କି? ଉତ୍ତମ କଥା ଅଟେ, ତାହାକୁ କିଛି ଅଧିକ ନିକଟ କରି ହେବ ନାହିଁ କି? ଏହାକୁ ଆମମାନେ ଆସୁ ଲକ୍ଷ୍ୟ କରିବା। ଜିନ୍ ଠିକ୍ ଏହି ସ୍ଥାନକୁ ଘେରି ଆସିବାଟା କିପରି ହେବ ତାହା ତ ଖୁବ୍ ଉତ୍ତମ ବିଷୟ ହେବ। ଆଉ ବହୁଧା ମୁଁ କିଛିଟା ବ୍ୟସ୍ତ ବିଚଳିତ ପରି ଅନୁଭବ କରିଥାଏ। ମୁଁ ତ ଖୁବ୍ ବିଳମ୍ବିତ ଅବସର ପର୍ଯ୍ୟନ୍ତ ପ୍ରଚାର କରି ଆସୁଅଛି। ତାହା ଉତ୍ତମ ବ୍ୟବସ୍ଥା ଅଟେ କି? ଆପଣମାନେ ଏହି ପ୍ରସାରଣଟିକୁ ସୁସ୍ପଷ୍ଟ ରୂପେ ଶୁଣିପାରୁଛନ୍ତି କି? ଆଉ ଏହିସବୁ ଘଟଣା ଗୁଡ଼ିକୁ ଆମମାନେ ନିଶ୍ଚିତ ରୂପେ ପ୍ରାର୍ଥନାରେ ସ୍ମରଣ କରିଥାଉ। ଆଉ ସେହି ଇଲାକାଟି ମଧ୍ୟରୁ ଆମମାନେ ଏକ ଗୌରବଯୁକ୍ତ ସଭାଟିର ସୂଚନାଟିକୁ ଦେବାକୁ ଇଚ୍ଛା କରିଥାଉ। ମୁଁ ଭଉଣୀ ରକ୍ଙ୍କ ଆଡ଼କୁ ଚାହିଁ ରହିଅଛି କି? ମୁଁ ତ ଅନ୍ୟ ଜଣେ ଭଉଣୀଙ୍କ ଆଡ଼କୁ ପଛରେ ବସିଥିବା ସେହି ମହିଳାଙ୍କ ଆଡ଼କୁ ଚାହିଁ ଅଛି ଯିଏକି ତାଙ୍କ ପରି ଦେଖାଯାଉଅଛନ୍ତି। ମୁଁ ଯେ ନିଶ୍ଚିତ ରୂପେ ଦୁଇ ଜଣଙ୍କ ସପକ୍ଷରେ ଦୋହରାଇ କହୁଅଛି ଏପରି ମୁଁ ଚିନ୍ତା କରିଥାଏ, ଠିକ୍ ତାଙ୍କ ପରି ଦେଖାଯାଉଥିବା କୌଣସି ଏକ ମହିଳାଙ୍କ ଆଡ଼କୁ ମୁଁ ଚାହିଁଅଛି ଯିଏକି ସେଠାରେ ପଛରେ ଧାଡ଼ିରେ ବସି ରହିଅଛନ୍ତି। ସେ ତ ସନ୍ତ ଏଡୱାର୍ଡଙ୍କ ଚିକିତ୍ସାଳୟରେ କାର୍ଯ୍ୟରତ ଅଟନ୍ତି। ଆଉ ପ୍ରକୃତରେ ଆମ୍ଭେମାନେ ତ କ୍ଲିଭଲ୍ୟାଣ୍ଡରେ, ଟେନିସିରେ ଏବଂ କାଲିଫର୍ଣ୍ଣିଆର ଅଞ୍ଚଳଗୁଡ଼ିକରେ ଯେ ଉଦ୍ଦୀପିତ କରୁଥିବା ସଭାଗୁଡ଼ିକୁ ଲାଭ କରିଥିଲୁ ଏବଂ ଉତ୍ତମ ଧରଣର ସହଭାଗିତାଗୁଡ଼ିକୁ ଯେ ପାଇଥିଲୁ ଏହା ସୁନିଶ୍ଚିତ ଅଟେ। ପ୍ରଭୁ ଆଶ୍ଚର୍ଯ୍ୟ ପ୍ରକାର ଆଶୀର୍ବାଦ ଦେଇଥିଲେ ଆଉ ଅନେକ ଗୁଡ଼ିଏ ଉତ୍ତମ କାର୍ଯ୍ୟଗୁଡ଼ିକୁ ମଧ୍ୟ ସେ ସଫଳ କରିଥିଲେ। ଆଉ ସେହିସବୁ ବିଷୟଗୁଡ଼ିକ ନିମନ୍ତେ ଆମମାନେ ଆନନ୍ଦିତ ଅଟୁ। ଆମ୍ଭେମାନେ ଯେ ଆମ୍ଭମାନଙ୍କ ସହଭାଗିତାରେ ମଧ୍ୟକୁ ପୁନଶ୍ଚ ଫେରି ଆସିପାରିବୁ ଏବଂ ଈଶ୍ୱରଙ୍କ କରୁଣା, ଅପାର ଅନୁଗ୍ରହ ଏବଂ ମହିମାର ବର୍ଣ୍ଣନା ଯେ କରିପାରିବୁ ଏଥିପାଇଁ ଆନନ୍ଦିତ ଥିଲୁ। ଏହା ହିଁ ସେହି ପ୍ରକାର ପନ୍ଥାଟି ଅଟେ ଯାହାକି ସେମାନେ ବାଇବଲ ମଧ୍ୟରେ ସମ୍ପନ୍ନ କରିଥିଲେ। ଭାଇ ନେଭିଲଙ୍କୁ ମୁଁ ସାଧୁବାଦ ପ୍ରଦାନ କରୁଅଛି, କିମ୍ବା ଭାଇ ବ୍ଲେୟରଙ୍କର ପ୍ରାର୍ଥନା ନିମନ୍ତେ ସେପରି କରୁଅଛି। ସେ ଲୋକମାନେ ନିମନ୍ତେ କିପରି ପ୍ରାର୍ଥନା କରିଥିଲେ ଆଉ ସାହାଯ୍ୟ ଏବଂ କରୁଣାର ନିମନ୍ତେ ନିବେଦନ କରିଥିଲେ। ଆଉ ଆମମାନେ ଯଦି କେବଳ ସେଇ ଗୋଟିଏ ମାତ୍ର ବିଷୟକୁ ଲକ୍ଷ୍ୟ କରୁ, ଆପଣମାନେ ସର୍ବଦା ଯଦି ଯେପରି କରନ୍ତି ସବୁକିଛି ବିଷୟ ଗୁଡିକ ଯାହାକି ହୋଇଥାଏ, ତେବେ ତା ସମ୍ବନ୍ଧରେ କୌଣସି ଏକ ପ୍ରକୃତ ବିଷୟ ଯେ ଅବଶ୍ୟ ସଂହିତ ହୋଇ ରହିଅଛି, ଏପରି ଆପଣ ଲକ୍ଷ୍ୟ କରିପାରିବେ। ଆଉ ଭାଇ ନେଭିଲ ଯେତେବେଳେ ପ୍ରବେଶ କରିଥିଲେ ଏବଂ ଡିକନ ମାନଙ୍କୁ ସାମ୍ନାକୁ ନେଇ ଆସିଥିଲେ, ଅର୍ଥାତ୍ ସେପରି କରିବା ଦ୍ୱାରା ମଞ୍ଚ ଉପରକୁ ସେମାନଙ୍କୁ ଆଣିଥିଲେ, ସେମାନଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ମଣ୍ଡଳୀ ଆଶୀର୍ବାଦଟିକୁ ପ୍ରଦାନ କରିବା ଅଭିପ୍ରାୟରେ ସେପରି କରିଥିଲେ। ସେତେବେଳେ ଆପଣଙ୍କ ପ୍ରାର୍ଥନାରେ ସେ ବ୍ୟକ୍ତିଗଣଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରେ ନିବେଦନ କରୁଥିବାର ମୁଁ ଶୁଣିଥିଲି। ଆଉ ସେମାନେ ପରସ୍ପର ନିମନ୍ତେ କିପରି ବ୍ୟଗ୍ରତାର ସହିତ ପ୍ରାର୍ଥନା କରୁଥିଲେ ତାହାକୁ ମୁଁ ଶ୍ରବଣ କରିଥିଲି। ଆଉ ଜଣେ ପାଳକ ମହାଶୟ ଆପଣ ଡିକନ୍ସମାନେ ନିମନ୍ତେ ଏପରି ବ୍ୟଗ୍ରତାର ସହିତ ଯେ ନିବେଦନ କରିଥାନ୍ତି, ଏବଂ ଡିକନ୍ସମାନେ ମଧ୍ୟ ଆପଣ ପାଳକ ମହାଶୟ ନିମନ୍ତେ ଏପରି ବ୍ୟଗ୍ରତାର ସହିତ ଯେ ପ୍ରାର୍ଥନା କରିଥାନ୍ତି, ସେପରି ଏକ ବିଷୟ ମୋତେ ଉତ୍ସାହିତ କରିଥିଲା। କୌଣସି ଏକ ମଣ୍ଡଳୀ ଯେତେବେଳେ ସେପରି ଏକ ସୁସମ୍ପର୍କ ରକ୍ଷା କରି କାର୍ଯ୍ୟ କରିଥାନ୍ତି, ତେବେ କୌଣସି ଏକ ବିଶେଷ ବିଷୟ ଯେ କାର୍ଯ୍ୟକାରୀ ହେବାକୁ ଯାଉଅଛି ଏହା ସୁନିଶ୍ଚିତ ଅଟେ। ମଣ୍ଡଳୀଟିକୁ ସୁବ୍ୟବସ୍ଥାପିତ ହୋଇ ରହିବାର ତାହା ହିଁ ଏକମାତ୍ର ପନ୍ଥାଟି ଅଟେ। ଆଉ ମୋର ବିଷୟବସ୍ତୁ ନିମନ୍ତେ ତାହା ଏକ ଧାରଣାଟିକୁ ମୋତେ ପ୍ରଦାନ କରିପାରିଥିଲା। କାର୍ଯ୍ୟସ୍ଥ ଆଶୀର୍ବାଦ କାର୍ଯ୍ୟରେ ପ୍ରଦାନ କରାଯାଇଥିବା ଆଶୀର୍ବାଦ ବିଷୟରେ ମୁଁ ପ୍ରଚାର କରିବାକୁ ଯାଉଥିଲି। ଆଉ ସୂଚନାଟିକୁ ଶ୍ରବଣ କରିବା ପରେ ଚୋରମାନଙ୍କର ଅନିଚ୍ଛା ପ୍ରକାଶ ସମ୍ବନ୍ଧରେ ପ୍ରଚାର କରିବାକୁ ମନସ୍ଥ କରିଥିଲି, କିନ୍ତୁ ପରିଶେଷରେ ମୁଁ ମୋର ବିଚାରଧାରାକୁ କୌଣସି ଏକ ଅନ୍ୟ ପ୍ରସଙ୍ଗଟିର ସମ୍ବନ୍ଧରେ ପ୍ରଚାର କରିବାକୁ ପରିବର୍ତ୍ତନ କରି ପକାଇଥିଲି। ସୁତରାଂ ସୁସ୍ଥତା ପ୍ରଦାନ କରିବା ସମ୍ବନ୍ଧରେ ମୋ ନିକଟରେ ଏପରି ଏକ ସାକ୍ଷ୍ୟଟି ରହିଅଛି ଯାହାକି ମୁଁ ପ୍ରଦାନ କରିବାକୁ ଚାହିଁଥାଏ। ମୋର ପୁଅ ବିଲି ଯେ ପଛରେ ସେହି ସ୍ଥାନରେ ଥିଲା, ଏପରି ଏକ ଆଶାକୁ ଓ ଆକାଂକ୍ଷାକୁ ମୁଁ ପୋଷଣ କରିଥିଲି। ମାତ୍ର ବିଲି ତ ଆପଣା ପରିସ୍ଥିତି ମଧ୍ୟରେ ଜଡିତ ହୋଇ ରହିଥିଲା, ଆଉ ପ୍ରାୟତଃ ବିଲି ସଭାଗୁଡ଼ିକରେ ଯେପରି କାର୍ଯ୍ୟଟିକୁ ସମ୍ପନ୍ନ କରିଥାଏ ତାହାକୁ ମଧ୍ୟ ଆହୁରି ଉନ୍ନତଧରଣର କାର୍ଯ୍ୟଟିକୁ ସେ ଏହି ଉପାସନାଳୟରେ ସମ୍ପନ୍ନ କରିଥିଲା। ତଥାପି ସେ ବିଚଳିତ ହୋଇପଡ଼ିନଥିଲା ଏବଂ ନିରାଶ ହୋଇଯାଇନଥିଲା, ଆଉ ସେ ଲୋକମାନଙ୍କୁ ସେପରି କିଛି କହିବା ନିମନ୍ତେ ମନସ୍ଥ କରିଥିଲା। ସେ କହିଥିଲା, ଆରେ ବାବା ସେଠାକୁ ଯାଇ ବସି ପଡ଼ନ୍ତୁ, ସେଠାକୁ ଯାଇ ବସି ପଡ଼ନ୍ତୁ। କହିଥିଲା, ମୁଁ ଆପଣମାନଙ୍କୁ ପ୍ରାର୍ଥନାର କାର୍ଡଟିଏ ପ୍ରଦାନ କରିବି, କିନ୍ତୁ ସେଠାରେ ଆଗନ୍ତୁକ ବ୍ୟକ୍ତିମାନଙ୍କ ନିମନ୍ତେ ସେ ଯେ ସେତେବେଳେ ଖୁବ୍ ଦୁଃଖିତ ହୋଇଥିଲା ଏହାକୁ ମୁଁ ଠିକ ଏତେବେଳେ ଲକ୍ଷ୍ୟ କରିପାରିଅଛି। ସୁତରାଂ ତା ନିକଟରେ ଯଦି କିଛି ପ୍ରାର୍ଥନା କାର୍ଡ ଗୁଡିକ ବଞ୍ଚି ନାହିଁ, ତେବେ ସେମାନଙ୍କୁ ଏକ କୋଠରୀ ମଧ୍ୟରେ ଏକତ୍ରିତ କରିବ, ଯେପରିକି ମୁଁ ଯାଇ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିପାରେ। ଆଉ ଠିକ ଏହିପରି ଏକ ଘଟଣା ବିଗତ ସମୟର ଉପାସନାଳୟରେ ଚିକାଗୋ ସହରରେ ଘଟିଥିଲା, ଆଉ ମୁଁ ସେ ପତ୍ରକୁ ପାଠ କରିବାକୁ ଚାହିଁଥାଏ ଯଦି ସେ ତାହା କଥାକୁ ଆଣିଥାନ୍ତି। ମୁଁ ତାଙ୍କୁ ସାକ୍ଷାତ କରିବି ବୋଲି ଆଶା କରିନଥିଲି, ଯେହେତୁ ଆଜିର ପ୍ରାତଃ କାଳରେ ମୁଁ ଯେ ଏଠାକୁ ଆସିବି ତାହା ସେ କଦାପି ଜାଣିନଥିଲେ ଆଉ ଚାହିଁଥିଲେ, ପତ୍ର ମଧ୍ୟ ପରେ ସମ୍ପ୍ରସ୍ତାବ କରିବାକୁ ଚାହିଁଥିଲେ। ତଥାପି ଅନେକ ଗୁଡ଼ିଏ ପୀଡ଼ିତ ବ୍ୟକ୍ତିଗଣ ଯେ ରହିଅଛନ୍ତି ଏ ସମ୍ବନ୍ଧରେ ଏବଂ ଏହାର ପରିପ୍ରେକ୍ଷୀରେ ମୁଁ ବିଚାର କରିଥିଲି, ଆଉ ତାହାର ଉପଯୁକ୍ତ ପନ୍ଥାଟି ଏହି ସ୍ଥାନରେ ପରିଲକ୍ଷିତ ଅଟେ। ଏହା ତ ସେହି ପ୍ରମାଣ ସିଦ୍ଧ କରାଯାଇଥିବା ପତ୍ରଟି ଅଟେ ଯାହାକୁ ମୁଁ ସମ୍ବାଦପତ୍ରରେ ପାଠ କରିଥିଲି। ମୁଁ ତ ଏ ସମ୍ବନ୍ଧରେ କଦାପି କୁହାଯାଇ ନଥିଲି। କୌଣସି ଜଣେ ମହିଳାଙ୍କ ନିମନ୍ତେ ଓରାଲ ରବର୍ଟ ସେ ପ୍ରାର୍ଥନା କରିଥିଲେ, ଯିଏକି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲେ, ଆଉ ତାଙ୍କ ପ୍ରାର୍ଥନା କରିବା ପ୍ରସଙ୍ଗ ଉପରେ ଏ ସମାଲୋଚନାମୂଳକ ପ୍ରବନ୍ଧଟି ପ୍ରକାଶ କରାଯାଇଥିଲା ଏହାକୁ ମୁଁ ଜାଣିନଥିଲି। ଆଉ ମୁଁ ଜଣେ ଆମେରିକୀୟ ଅଟେ, ଆଉ ମୁଁ ତହିଁରୁ ବହିର୍ଗତ ନୁହେଁ। ମୋତେ ତ କାନୁନ ବ୍ୟବସ୍ଥାଟିକୁ ସମ୍ମାନ ପ୍ରଦର୍ଶନ କରିବାକୁ ଅଛି ଏବଂ ଅଧିକାରର ସମ୍ପନ୍ନ ବ୍ୟକ୍ତିଗଣଙ୍କର ମଧ୍ୟ ଆଜ୍ଞାଧୀନ ହେବାକୁ ଅଛି, ତଥାପି ତାହା ଯେ ଉଚିତ ନୁହେଁ ଏପରି ମୁଁ ବିଚାର କରିଥାଏ। ଓରାଲ ରବର୍ଟ ଯେଉଁ ସମସ୍ତ ବିଷୟଗୁଡ଼ିକ ଉପରେ ପ୍ରାର୍ଥନା କରିଥିଲେ ଯଦି ସେମାନେ ସେସବୁକୁ ସମ୍ବାଦପତ୍ରରେ ପ୍ରକାଶ କରିଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେଥିପାଇଁ ବିସ୍ଫୋର କୌଣସି କାରଣ ନାହିଁ। ଯଦି ସେ ସୁସ୍ଥତା ଲାଭ କରିଥିଲେ ମାତ୍ର ଚିକିତ୍ସା ଜଣ ତାହାକୁ ଅସ୍ୱୀକାର କରିଦେଇଥିଲେ, ସେପରି ଏକ ବିଷୟ ନିମନ୍ତେ ବିସ୍ମୟ ପ୍ରକାଶ କରିବା କିଛି ନାହିଁ। ସେମାନେ ସେପରି ଏକ ବିଷୟକୁ ପୁନଃସ୍ଥରେ ଅସ୍ୱୀକାର କରିଦେବେ ଏଥିରେ ଆଶ୍ଚର୍ଯ୍ୟ କରିବା କିଛି କାରଣ ରହି ନାହିଁ, ମାତ୍ର ସେମାନେ ସେପରି କଦାପି କରିପାରନ୍ତି ନାହିଁ। ଆଉ ତତ୍ପରେ ମୁଁ ଏପରି ଚିନ୍ତା କରିଥାଏ ଯେ ସମ୍ଭବତଃ ଶୈତାନ ସେମାନେ ସେପରି ଗଠନ କରି ପ୍ରସ୍ତୁତ କରିବାକୁ ସେପରି ଏକ ଯୋଜନାକୁ କରିଥାଇପାରେ, ଆଉ ଈଶ୍ୱର ତାହାକୁ ସେପରି ହେବା ନିମନ୍ତେ ଆଦେଶ ପ୍ରଦାନ କରିଥାଇପାରନ୍ତି, ଯେପରିକି ବିଚାର ଦିନରେ ସେମାନଙ୍କୁ ଏହା ପାଇଁ ପ୍ରତ୍ୟୁତ୍ତର ଦେବା ନିମନ୍ତେ ଅବକାଶ ମିଳିପାରେ। କିନ୍ତୁ ମୁଁ ଜାଣିଅଛି ଯେ ଓରାଲ ରବର୍ଟସ ଏପରି ଶ୍ରାଧିକ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ ଯେଉଁମାନେ କି ମୃତ୍ୟୁବରଣ କରୁଥିବା ଅବସ୍ଥାରେ ଥିଲେ ଆଉ ସେମାନେ ସୁସ୍ଥତା ଲାଭ କରିଥିଲେ। ତେଣୁକରି ଆପଣମାନେ ଦେଖନ୍ତୁ ସେମାନେ ତ ଏଥିପାଇଁ ଅସାଧୁତାର ଆଚରଣଟିକୁ ସମ୍ପନ୍ନ କରିଥାନ୍ତି, ସେମାନେ ତ ଆପଣ ପକ୍ଷଟିକୁ ସମର୍ଥନ କରିଥାନ୍ତି, ସେହି କଠିନ ମନର ପକ୍ଷଟିକୁ ସମର୍ଥନ କରିଥାନ୍ତି, ତଥାପି ଅନ୍ୟ ପକ୍ଷରେ ସେମାନେ ଆଦୌ ବିବେଚନା କରିନଥାନ୍ତି। ବର୍ତ୍ତମାନ ଯେଉଁ ଘଟଣା ଗୁଡ଼ିକ ସଂଘଟିତ ହୋଇଥିଲା ତାହାର ପ୍ରସଙ୍ଗରେ ଲୋକମାନଙ୍କୁ ସମୁଚିତ ସତ୍ୟ ବିଷୟଟିକୁ ଅବଗତ କରିବାଟା ହିଁ ସମ୍ବାଦପତ୍ର ଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ଅଟେ। ଆଉ ତତ୍ପରେ ମନୁଷ୍ୟ ସମାଜରେ ଯଦି ପରସ୍ପର ବିଷୟରେ ଅଧିକ ରୂପେ ଚିନ୍ତାଶୀଳ ହୋଇପାରନ୍ତା, ମୁଁ ତ ସେପରି ଚିନ୍ତା କରିଥିଲି, ଅର୍ଥାତ୍ କେହି ଜଣେ ବ୍ୟକ୍ତି ଯଦି ସୁସ୍ଥତା କରିଥିଲେ, ପ୍ରକୃତରେ ଯଦି ସୁସ୍ଥତା କରିଥିଲେ, ତେବେ ଯୁକ୍ତରାଷ୍ଟ୍ରର ପ୍ରତ୍ୟେକ ସମ୍ବାଦପତ୍ର ଗୁଡ଼ିକ ତାହାର ସମ୍ବାଦକୁ ଅବଶ୍ୟ ପ୍ରକାଶ କରିବା ବାଞ୍ଛନୀୟ ଅଟେ। କିନ୍ତୁ ସେପରି ସମ୍ବାଦକୁ ପରିବେଷଣ କରିବାଟା ଅଭିପ୍ରାୟରେ ଆପଣମାନେ ସେମାନଙ୍କୁ କଦାପି ଭଡ଼ା ଆକାରରେ ଗ୍ରହଣ କରିନପାରନ୍ତି ନୁହେଁ। ଆପଣମାନେ ତ ସେପରି କିଛି ବିଷୟକୁ ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ତଦ୍ଭୋଗ କିଛି ବ୍ୟବସ୍ଥାଟିକୁ କରିଥାନ୍ତି, ଆଉ ତତ୍ପରେ ଏହାକୁ ଯଦି ହାଲୁକା ବିଷୟ ବୋଲି ବିଚାର କରିଥାନ୍ତି, ତାହାର ସମ୍ବନ୍ଧରେ ପରିହାସ କରିଥାନ୍ତି ଏବଂ ଏହାକୁ ଅସ୍ୱୀକାର ମଧ୍ୟ କରିଥାନ୍ତି। ମାତ୍ର ସମାଲୋଚନା କରିବା ପାଇଁ ଯଦି ସେପରି କିଛି ବିଷୟ ରହିଥାଏ, ତେବେ ବିଚାର ଆଡ଼କୁ ଏହି ରାଷ୍ଟ୍ରଟିରେ ଶୀଘ୍ର ଗତିରେ ଆଗେଇ ଯାଉଅଛି ସେପରି ଏକ ଚିନ୍ତାଧାରାକୁ ଏହା ତଦ ପ୍ରମାଣ କରିଥାଏ, ଯଥାର୍ଥ ରୂପେ ସେପରି ହିଁ ଅଟେ। ଆଉ ବିଚାରଧୀନ ଏଥିପାଇଁ ଅବସ୍ଥା ରହିଅଛି, ଆଉ ଏଥିରୁ ନିସ୍ତାର ଲାଭ କରିବାର କୌଣସି ପ୍ରକାର ପନ୍ଥା ରହିନାହିଁ। ଆଉ ସେମାନେ ତ ଆପଣଙ୍କ ମସ୍ତକ ଉପରେ ଅଙ୍ଗାର ଗଦାରୀକୁ ଏବଂ ସେପରି ବିପତ୍ତିପୂର୍ଣ୍ଣ ବିଷୟଗୁଡ଼ିକୁ ଏକାଠି କରୁଅଛନ୍ତି, ଆଉ ଅନୁଶାସନ ବ୍ୟବସ୍ଥାଟିର ପରିପ୍ରେକ୍ଷୀରେ ଏପରି ଏକ ଅବ୍ୟବସ୍ଥାଟିଏ ଯାହାକି ପରିଲକ୍ଷିତ ହୋଇଥାଏ ଏକ ସମ୍ବାଦପତ୍ର ଦାୟିତ୍ୱଟି, ଯାହା କିଛି ଭଲ କିମ୍ବା ମନ୍ଦ ଘଟଣା ଗୁଡ଼ିକ ଘଟୁଅଛି ସେସବୁକୁ ଜନସାଧାରଣଙ୍କୁ ଅବଗତ କରିବାଟା ଦାୟିତ୍ୱ ତ ସେମାନଙ୍କର ଅଟେ। ମାତ୍ର ସେମାନେ ତ ଆପଣଙ୍କ ମୂଳନୀତିରୁ ବହିର୍ଭୂତ ଅଟନ୍ତି, ଆଉ ସେମାନେ ଯେତେବେଳେ ନିଜସ୍ୱ ମୂଳନୀତିରୁ ଦୂରକୁ ଚାଲିଯାଇଥାନ୍ତି ସେତେବେଳେ ସେମାନେ କରିନଥାନ୍ତି, ସେମାନେ ଆପଣମାନଙ୍କର ଉଦ୍ଦେଶ୍ୟଟିକୁ ଯଥାସମ୍ଭବ ନିର୍ବାହ କରିନଥାନ୍ତି, କରିବେ ନାହିଁ ମଧ୍ୟ। ମଣ୍ଡଳୀ ସମ୍ବନ୍ଧରେ ମଧ୍ୟ ଠିକ ସେହି ସମାନ ଧରଣର ବିଷୟଟି ଅଟେ। ଆଉ ମଣ୍ଡଳୀଟି ଯେତେବେଳେ ଆପଣଙ୍କ ମୂଳନୀତିରୁ ଅପସରି ଯାଇଥାଏ ସେତେବେଳେ ଏହା ସାଧୁ ପୁରୁଷମାନଙ୍କର ଇଚ୍ଛାଟିକୁ କଦାପି ସଫଳ କରିପାରିନଥାଏ। ଆମମାନଙ୍କୁ ଏକତ୍ରିତ ହୋଇ ରହିବାକୁ ହିଁ ଅଛି, ଆମମାନଙ୍କୁ ଏକତ୍ରିତ ଭାବରେ ଦଙ୍ଗବଦ୍ଧ ହୋଇ ରହିବାକୁ ହିଁ ଅଛି, ଆମମାନଙ୍କୁ ଏକାତ୍ମାର ଭାବନାକୁ ପୋଷଣ କରି ଏବଂ ସମବିଚାର ସମ୍ପନ୍ନ ହୋଇ ରହିବାକୁ ହିଁ ଅଛି। ଅନ୍ୟଥା ଆମେ ଈଶ୍ୱରଙ୍କୁ କିମ୍ବା ଲୋକମାନଙ୍କୁ ସେବା କରି ନପାରୁ, ଅର୍ଥାତ୍ ସେତେବେଳେ ପର୍ଯ୍ୟନ୍ତ ଆମେ ଏକ ହୃଦୟର ହୋଇ ଏକ ବିଚାର ସମ୍ପୂର୍ଣ୍ଣ ହୋଇ ବାଇବଲର ମୂଳନୀତି ଗୁଡ଼ିକ ସହିତ ସୁସ୍ଥିର ହୋଇ ରହିନଥାଉ ସେତେବେଳେ ପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ମନୁଷ୍ୟର ସେବା କରି ନପାରୁ। ଆଉ ଈଶ୍ୱର ଯାହା କିଛି କହିଅଛନ୍ତି ତାହା ଯେ ଉଚିତ ବିଷୟ ଅଟେ ଏହାକୁ ମଧ୍ୟ ସ୍ୱୀକାର କରି ନପାରୁ। ଆମ୍ଭମାନଙ୍କୁ ସେସବୁ ସହିତ ଯଥାର୍ଥ ରୂପେ ତଥା ଦୃଢ଼ତାର ସହିତ ସୁସ୍ଥିର ହୋଇ ରହିବାକୁ ହିଁ ଅଛି। ଚିକାଗୋ ସହରର ବିଲି ଏକ କୋଠରୀ ମଧ୍ୟରେ ଅଟକି ଯାଇଥିଲା। ସେ ଜଣେ ଭଦ୍ର ମହିଳା ଆପଣା ପତିଙ୍କ ସହିତ ତା ପାଖକୁ ଆସିଥିଲେ, ଯାହାଙ୍କ ପତିଙ୍କର ଫୁସ୍ଫୁସ୍ରେ କର୍କଟ ରୋଗ ଆକ୍ରାନ୍ତ କରିଥିଲା, ଆଉ ସେ ମୃତପାୟ ଅବସ୍ଥାରେ ଥିଲେ, ଆଉ ତାଙ୍କ ପତ୍ନୀ ପୋଲିଓ ରୋଗରେ ଆକ୍ରାନ୍ତ ଥିବା କାରଣରୁ ଚକଯୁକ୍ତ ଚୌକିରେ ସେଠାକୁ ଆସିଥିଲେ, ଆଉ ସେହି ଭଦ୍ର ମହିଳା ଜଣକ ଏପରି ଏକ ପୁରୁଷଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ ଯିଏକି କଷ୍ଟ ସାଧ୍ୟ କରି ସୁଦ୍ଧା ଠିଆ ହୋଇପାରୁନଥିଲେ, ଆଉ କର୍କଟ ରୋଗଟି ତାଙ୍କ ଫୁସ୍ଫୁସ୍କୁ ଆକ୍ରାନ୍ତ କରିଥିଲା। ସେଥିପାଇଁ ବିଲି ତାଙ୍କୁ କହିଥିଲେ ଯେ ମୁଁ ମହାଶୟ ଅତିଶୟ ଦୁଃଖିତ ଅଟେ, କହିଥିଲା ଆପଣଙ୍କୁ ସହସ୍ର ସହିତ ପ୍ରସନ୍ନତାର ସହିତ ମୁଁ ପ୍ରାର୍ଥନା କାର୍ଡଟିକୁ ଦେବା ପାଇଁ ହୃଦୟ ସଂକଳ୍ପ ହେବି, ଆଉ ସେ କହିଥିଲା ଯେ ଆଉ ଖଣ୍ଡେ କାର୍ଡ ଆପଣଙ୍କୁ ଦେବା ପାଇଁ ମୋ ପାଖରେ ନାହିଁ, ଆଉ ସେ କହିଥିଲା ପୁତ୍ର ତେବେ ତ ଉତ୍ତମ ବିଷୟ ଅଟେ, ସେ କହିଥିଲା ତାହା ଉତ୍ତମ ବିଷୟ ଅଟେ, କହିଥିଲେ ଆମେ ତ ଏଠାକୁ ଆସିବା ପାଇଁ ଚେଷ୍ଟା କରିଥିଲୁ, ଏହା ତ ଆମମାନେ ମଧ୍ୟ ଅକୃତ କାର୍ଯ୍ୟ ହେବାର ପ୍ରୟାସ ସଦୃଶ ଥିଲା। ବିଲି କହିଥିଲା ଆପଣମାନେ ଯେ କଣ କରିପାରନ୍ତି ତାହା ମୁଁ ଆପଣଙ୍କୁ କହୁଅଛି, କହିଥିଲା ମୁଁ ବାପାଙ୍କ କତି ଯାଉଅଛି, ଆଉ ମୁଁ ତାଙ୍କୁ ଏହି ସ୍ଥାନକୁ କୋଠରୀ ମଧ୍ୟ ଘେନି ଆସିବି, ଆଉ ମୁଁ ତାଙ୍କୁ ବାହାରକୁ ମଧ୍ୟ ଘେନିଯିବି, ଆଉ କହିଥିଲା ମୁଁ ଯେତେବେଳେ ଯେପରି କରିଥାଏ ଆଉ ଆପଣମାନେ ଯେତେବେଳେ ଶୀଘ୍ରତା ସହିତ ତାଙ୍କର ସମସ୍ୟାକୁ ଶ୍ରବଣ କରିଥାନ୍ତି, କହିଥିଲା ଯେ ତତ୍ପରେ ଆପଣମାନେ ନିଜର କିମ୍ବା ଆପଣ ଏବଂ ଆପଣଙ୍କ ପତ୍ନୀ ସେହି କୋଠରୀ ମଧ୍ୟକୁ ଯିବେ, ଯେଉଁ କୋଠରୀ ମଧ୍ୟକୁ ମୁଁ ପ୍ରବେଶ କରିବି, ଆଉ ସେଠାରେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ମୁଁ ତାଙ୍କୁ ଅନୁରୋଧ କରିବି। ବା ସେ ତ କହିଥିଲେ ତାହା ହିଁ ଆଜ୍ଞା ଦେଲେ ପୁତ୍ରର ପରିଚୟଟି ଅଟେ, ତାହା ହିଁ ଅତ୍ୟଧିକ ଉତ୍ତମ ବିଷୟଟି ଅଟେ। ଲକ୍ଷ୍ୟ କରନ୍ତି ତ ସେଠାରେ ସେପରି କିଛି ଗୋଟାଏ ଦେଖନ୍ତୁ, ସେଠାରେ ଆଚରଣ ପରିଚୟଟି ସୁସ୍ପଷ୍ଟ ରହିଅଛି, ଉତ୍ତମତା ବିଷୟ ଅଟେ, ତାହା ହିଁ ଉତ୍ତମ ବିଷୟଟି ଅଟେ। ଲକ୍ଷ୍ୟ କରନ୍ତି ତ ଅବିଲି ସେ ରାତ୍ରି କାଳରେ ଯେତେବେଳେ ସେ ସେଠାକୁ ଫେରି ଯାଇଥିଲା ତଥାପି ସେ ଯାହା କିଛି ନିର୍ଦ୍ଦେଶ ପ୍ରଦାନ କରିଥିଲା ତାହାର ସମ୍ପୂର୍ଣ୍ଣ ରୂପେ ବିରୋଧ ଭାବର ବିଷୟଟି ରହିଥିଲା। କାରଣ ସେଠାରେ ସେ ବ୍ୟକ୍ତିଙ୍କର ଚାଳକ ଜଣକ ଥିଲେ ଯିଏକି ଫୁସ୍ଫୁସ୍ ରକ୍ତ ପ୍ରଭାବ ବ୍ୟାଧିରେ ପୀଡିତ ଥିବା କାରଣରୁ ତାହା କ୍ଷତିଗ୍ରସ୍ତ ହୋଇପଡିଥିଲା। ଆଉ ସେଠାରେ ତାଙ୍କର ଭଉଣୀ ଜଣକ ମଧ୍ୟ ଥିଲେ ପେଟ ମଧ୍ୟରେ ନଳିଘା ଗୁଡ଼ିକର ପୀଡ଼ାରେ ଆକ୍ରାନ୍ତ ହୋଇ ରକ୍ତସ୍ରାବ ବ୍ୟାଧିରେ ଆକ୍ରାନ୍ତ ହୋଇ ପଡି ରହିଥିଲେ। ଆହୁରି ମଧ୍ୟ ସେମାନଙ୍କୁ କିଛିଟା ଆବଶ୍ୟକ ସାହାଯ୍ୟ ପ୍ରଦାନ କରିବା ଅଭିପ୍ରାୟରେ ସେମାନେ ସେହି ସ୍ଥାନକୁ ଆସିଥିଲେ। ଆପଣମାନଙ୍କୁ ସଜାଗ ହୋଇ ରହିବାକୁ ଅଛି, ସେଠାରେ ତ ସମ୍ପୂର୍ଣ୍ଣ କୋଠରୀ ଲୋକାରଣ୍ୟ ହୋଇ ରହିଥିଲା, ଆପଣମାନେ ଧ୍ୟାନ ଦିଅନ୍ତୁ। ତଥାପି ସେମାନଙ୍କ ପାଇଁ ସେମାନଙ୍କ ମଧ୍ୟ ଦେଇ ଗମନ କରିବାଟା ଆଉ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବାଟା ସମୟରେ ଆମମାନେ ଡାକ ଯୋଗେ ପତ୍ରଟିଏ ପାଇଥିଲୁ, ଅର୍ଥାତ୍ ସେହି ବ୍ୟକ୍ତି ଜଣକ ଆପଣ କର୍କଟ ରୋଗରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଲାଭ କରିଅଛନ୍ତି। ମଧ୍ୟ ସେହି ମହିଳା ଜଣକ ଚକଯୁକ୍ତ ଚୌକିରେ ବସି ରହିଥିବା ତାଙ୍କର ସ୍ତ୍ରୀ ଜଣକ ମଧ୍ୟ ସେ ତ ସୁସ୍ଥ ଲାଭ କରିଥିଲେ ଓ ପୂର୍ବେ ସାଧାରଣ ରୂପେ ଯେପରି ଚାଲୁଥିଲେ ସେପରି ଚଲାବୁଲା କରି ସର୍ବତ୍ର ଯିବା ଆସିବା କରୁଥିଲେ। ଆଉ ସେ ପୁରୁଷ ଜଣକ ଯକ୍ଷ୍ମା ରୋଗରେ ପୀଡିତ ଥାଇ ଆପଣ ଫୁସ୍ଫୁସ୍ ରକ୍ତସ୍ରାବ ଜନିତ ବ୍ୟାଧିରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ଲାଭ କରିଥିଲେ। ଆଉ ତାଙ୍କର ପତ୍ନୀ ସେ ମଧ୍ୟ ନଳିଘା ଜନିତ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ। ଚାରିଜଣ ଯାକ ଏକ ସଙ୍ଗେ ସୁସ୍ଥ ଲାଭ କରିଥିଲେ। ସମ୍ବାଦପତ୍ର ଗୁଡ଼ିକ ଯେ ସେପରି ସମ୍ବାଦ ଛପାଇବା ନିମନ୍ତେ ଇଚ୍ଛା ପ୍ରକାଶ କରିପାରନ୍ତି ଏଥିପାଇଁ ମୁଁ ବିସ୍ମୟ ପ୍ରକାଶ କରିଥାଏ। ଲକ୍ଷ୍ୟ କରନ୍ତି ତ ହଁ, ଈଶ୍ୱର ତ ତଥାପି ଈଶ୍ୱର ଅଟନ୍ତି, ସେ ତ ଆପଣଙ୍କର ନିରୂପିତ ଯୋଜନା ଅନୁସାରେ ଯେ କାର୍ଯ୍ୟ କରିଥାନ୍ତି ତାହା ତ ଆପଣମାନେ ଜାଣନ୍ତି। ସେ ତ ଖୁବ୍ ଉତ୍ତମ ଅଟନ୍ତି, ସେ ଯେ ସେପରି ଈଶ୍ୱର ଅଟନ୍ତି ଏହା ଜାଣିଥିବା କାରଣରୁ ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ। ସେହି ପ୍ରଭାତକାଳୀନ ସମୟରେ ଆମେ ଜଣେ ଏକ ଅତି ସାଧାରଣ ପ୍ରଚାରକଙ୍କ ବିଷୟରେ କଥାବାର୍ତ୍ତା କରୁଥିଲୁ ଆଉ ତାଙ୍କ ସମ୍ବନ୍ଧରେ ଆମେ ଜାଣୁ ଯେ ସେ ସବୁଆଡ଼େ ଯାଉଥିଲେ ଏବଂ ପୀଡିତମାନଙ୍କ ପାଇଁ ତଥା ସେପରି ଅନ୍ୟାନ୍ୟ ବ୍ୟାଧିଗ୍ରସ୍ତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଆଉ ଲୁଇସଭିଲିର ଚିକିତ୍ସାଳୟରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜନୈକ ବ୍ୟକ୍ତିଙ୍କ ନିମନ୍ତେ ସେ ପ୍ରାର୍ଥନା କରିଥିଲେ ତାହା ଏକ ଯକ୍ଷ୍ମା ରୋଗୀଙ୍କ ବିଷୟରେ ଥିଲା। ଆଉ ସେହି ମହିଳା ଜଣକ ମୃତ୍ୟୁବରଣ କରିଥିଲେ। ସେହି ସାଧାରଣ ବ୍ୟକ୍ତି ଜଣକ କହିଥିଲେ ଆଚ୍ଛା ଆଉ କୌଣସି ଆବଶ୍ୟକ ରହି ନାହିଁ, ଈଶ୍ୱର କରିନଥାନ୍ତି, ଈଶ୍ୱର ବୋଲି କେହି ନାହାନ୍ତି, ସେ ତ ଆପଣ ବାକ୍ୟକୁ ରକ୍ଷା କରିନଥାନ୍ତି କହିଥିଲେ। ଠିକ ସେହିପରି ଭାବରେ ମୁଁ ତାଙ୍କୁ ଅଭିଷେକ କରିଥିଲି, ବାଇବଲ ଯେପରି ନିର୍ଦ୍ଦେଶ ଦେଇଅଛି ଠିକ ସେହିପରି ଭାବରେ କରିଥିଲି। ତଥାପି ସେ ଯଦି ତାଙ୍କର ବାକ୍ୟଟିକୁ ରକ୍ଷା ନ କରିପାରନ୍ତି ତେବେ ସେ କଦାପି ଈଶ୍ୱର ନୁହନ୍ତି, କହିଥିଲେ ଏହା ତ କେବଳ ଏକ ପୁସ୍ତକ ମାତ୍ର ହିଁ ଅଟେ। ହଁ, ଆପଣ ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସହିତ ପରିଚିତ ହୋଇ ନ ପାରିଛନ୍ତି ସେତେବେଳେ ପର୍ଯ୍ୟନ୍ତ ଏହା ତ ଆପଣଙ୍କ ନିମନ୍ତେ ଯେପରି ବୋଧ ହେବ ତାହା ତ ଧର୍ମଶାସ୍ତ୍ର ଏକ ଅଂଶବିଶେଷ ଅଟେ, ମାତ୍ର ଏହା ତ ସମ୍ପୂର୍ଣ୍ଣ ଧର୍ମଶାସ୍ତ୍ର ସମ୍ବଳିତ ଅଂଶଟି ନୁହେଁ, ଏହା ତ ବ୍ୟକ୍ତିଗତ ବିଶ୍ୱାସର ଉପରେ ନିର୍ଭରଶୀଳ ଅଟେ। ଲକ୍ଷ୍ୟ କରନ୍ତି ତ ଆଉ ମୁଁ ମୋର ପତ୍ନୀଙ୍କୁ କହିଥିଲି, ମୁଁ କହିଥିଲି ଯେ ଅନେକ ଗୁଡ଼ିଏ ଘଟଣା ତ ସବୁବେଳେ ଘଟିତ ହୋଇ ଆସିଅଛି, ତାହା ଯାହା ଘଟିତ ହୋଇଅଛି ବୋଲି ମୁଁ ଜାଣେ। ଆଉ ପରିଶେଷରେ ମୋ ପ୍ରତି ଯେ କଣ ଘଟିବାକୁ ଯାଉଅଛି ତାହା ମଧ୍ୟ ମୁଁ ଜାଣିନଥାଏ, ହୋଇପାରେ ମୁଁ ମଧ୍ୟ ସେହି ସମାନ ପଥର ଯାତ୍ରୀ ହୋଇପାରେ। କାରଣ ଯଦି ବା କେବେ ଈଶ୍ୱର ଆପଣ ଅନୁଗ୍ରହକାରୀ ହସ୍ତକୁ ମୋ ଠାରୁ ଦୂରେଇ ନିଅନ୍ତି, ମୁଁ ମଧ୍ୟ ସେହି ସମାନ ପଥର ପଥିକ ହୋଇଯିବି। ମାତ୍ର ଯେତେବେଳେ ପର୍ଯ୍ୟନ୍ତ ସେ ମୋର ସେ ଆପଣଙ୍କ ଅନୁଗ୍ରହକାରୀ ହସ୍ତଟିକୁ ମୋ ପ୍ରତି ବିସ୍ତାର କରି ରଖିଥିବେ ଏବଂ ମୋ ଉପରେ କରୁଣାର ଦୃଷ୍ଟିଟିକୁ ଲଗାଇ ରଖିଥିବେ, ମୁଁ ସୁସ୍ଥିର ହୋଇ ରହିଥିବି। କିନ୍ତୁ ମୁଁ ମିଡ଼ାଙ୍କୁ ପଚାରିଥିଲି, ମୁଁ କହିଥିଲି ମୋର ଝିଅ ସାନ ଝିଅ ସାରଣର ସମ୍ବନ୍ଧରେ ସେହି ପ୍ରାତଃକାଳରେ ଦର୍ଶନଟିକୁ ଲାଭ କରିଥିବା ସମୟରେ କୋଠରୀ ମଧ୍ୟରେ କିଏ ଉପସ୍ଥିତ ଥିଲେ, ଯାହା ହେଉ ନା କାହିଁକି ସେହି ବିଗତ ଦିନ ମୁଁ ତ ଅଚେତ ହୋଇଯାଇଥିବା ପରି ବୋଧ କରିଥିଲି। ମୁଁ ତ ମାର୍ଗଟର ପାର୍ଶ୍ୱରେ ବସି ରହିଥିଲି ଆଉ ଏହା ଉତ୍ତରେ ତାର ସମ୍ବନ୍ଧରେ ମୋ ଦ୍ୱାରା କଥିତ ହୋଇଥିବା ଦର୍ଶନଟିର ବୃତ୍ତାନ୍ତକୁ ତ ଆପଣମାନେ ଜାଣନ୍ତି। ଆଉ ମୋ ପାର୍ଶ୍ୱ ଦେଶରୁ ଆସୁଥିବାର ଘଟଣାଟିକୁ ମୁଁ ଚାହିଁ କରି ଦେଖିଥିଲି। ଆଉ ସେହି ସ୍ଥାନରେ ଠିକ ସେହି ଜେଫରସନଭିଲ ରାଜମାର୍ଗଟିର ଉପରେ ଜଣେ ଏକ ଯୁବତୀ ମହିଳା ଦର୍ଶନରେ ମୋ ନିକଟକୁ ଆସିଥିଲା, ତାହା ତ ଠିକ ସେହିପରି ଅଭିଜ୍ଞ ଦର୍ଶନଟିଏ ରହିଥିଲା। ମୁଁ ତ କେବଳ ମୋର ହସ୍ତ ଦୁଇଟିକୁ ପରସ୍ପର ସହିତ ଏପରି ଭାବରେ ଧରି ପକାଇ ରଖିଥିଲି। ସେହି ଦର୍ଶନଟିରେ ସେ ତ ଠିକ ମୋର ସାନ ଝିଅ ସାରଣ ପରି ଦେଖାଯାଇଥିଲା, ଆଉ ସେତେବେଳେ ସେ ଜଣେ ଯୁବତୀ କନ୍ୟା ପରି ଦେଖାଯାଉଥିଲା। ଆଉ ସେହି ଦର୍ଶନଟି ଉକ୍ତ ପ୍ରାତଃ କାଳରେ ମହିମାରେ ଦେଖିବା କାରଣରେ ମୁଁ ହୋପ୍ ମୋତେ କହୁଥିଲେ ଯେ ମୋ କାନ୍ଧ ଚାରିଆଡ଼େ ନିଜର ହସ୍ତ କୁଣ୍ଡିଆ ଧରି କହୁଥିଲେ ବିଲି ଆମ ନିମନ୍ତେ କଦାପି ବ୍ୟଗ୍ର ହୁଅ ନାହିଁ, ଆମମାନେ ତ ଅନ୍ୟମାନଙ୍କ ଅପେକ୍ଷା ଖୁବ୍ ଭଲ ଅଛୁ। ମୁଁ ତ ଯଥାଶୀଘ୍ର ଅପମୃତ୍ୟୁ ଘଟିତ ମୃତ୍ୟୁରେ ନିଜକୁ ମାରିଦେବାକୁ ଯାଉଥିଲି। ଆଉ ସେ ମୋତେ କହିଥିଲେ କଦାପି ଚିନ୍ତିତ ହୁଅ ନାହିଁ, ତୁମେ ଯେ ଆଉ କଦାପି ବ୍ୟସ୍ତ ହେବ ନାହିଁ, ଏ ବିଷୟ ମୋତେ ପ୍ରତିଜ୍ଞା କରି କୁହ। ଆଉ ମୁଁ କହିଥିଲି ମୁଁ ତ ଏହାକୁ ପ୍ରତିଜ୍ଞା କରି ନ ପାରେ, ହୋପ୍ ମୁଁ ସେପରି କଦାପି କରି ନ ପାରେ, ଯେହେତୁ ମୁଁ ତ ଅତ୍ୟନ୍ତ ବିବ୍ରତ ଅଟେ, ମୁଁ ତ ଏଥିରୁ ନିସ୍ତାର ଲାଭ କରି ନ ପାରେ। ଆଉ ଦର୍ଶନଟି ମଧ୍ୟରେ ମୁଁ କ୍ଷାନ୍ତ ହୋଇଯାଇଥିଲି, ଆଉ ଅନ୍ଧକାରପୂର୍ଣ୍ଣ କୋଠରୀଟି ମଧ୍ୟରେ ଠିଆ ହୋଇ ରହିଥିଲି। ଆଉ ତାହା ଦର୍ଶନ ନଥିଲା, ତାହା କୌଣସି ମାନସିକ ଭ୍ରମ ନଥିଲା, କିନ୍ତୁ ତାଙ୍କର ହସ୍ତ ଦୁଇଟି ସେତେବେଳେ ପର୍ଯ୍ୟନ୍ତ ମୋ ଗଳା ଚାରିଆଡ଼କୁ ଘେରି ହୋଇ ରହିଥିଲା। ଆଉ ସେ ତ ମୋତେ ଫାପୁଡ଼େଇଥିଲେ, ମୁଁ ଚିନ୍ତା କରିଥିଲି ସ୍ୱଳ୍ପ ସମୟ ନିମନ୍ତେ ଅପେକ୍ଷା କରିଥିବ, ଏହା ତ ସେପରି କିଛି ନୁହେଁ। ଗୋଟିଏ ଦର୍ଶନ ସମ୍ବନ୍ଧରେ ସେତେବେଳ ସମୟରେ ମୁଁ ଏହାକୁ କ'ଣ ବୋଲି ଯେ କହିବି ତାହା ତ ଜାଣିନଥିଲି, ମୁଁ ତ ଏହାକୁ ଏକ ଅସ୍ପଷ୍ଟ ରୂପେ ଦେଖୁଥିବା ସ୍ୱପ୍ନଟିଏ ବୋଲି କହିଥିଲି। ମୁଁ କହିଥିଲି ଏହା ତ ଅଟେ, ତାଙ୍କ ହସ୍ତଟି ସେତେବେଳେ ପର୍ଯ୍ୟନ୍ତ ମୋ ଠାରେ ରହିଥିଲା। ମୁଁ କହିଥିଲି ହୋ ତୁମେ ସେଠାରେ ଅଛ କି? ଆଉ ସେ କହିଥିଲେ ବିଲି ତୁମେ ମୋ ପାଇଁ ଏବଂ ସାରଣ ପାଇଁ ଆଉ କଦାପି ଯେ ବ୍ୟସ୍ତ ନାହିଁ, ଏ ବିଷୟ ମୋ ନିକଟରେ ପ୍ରତିଜ୍ଞା କରି କୁହ, ଯେହେତୁ ମୁଁ ତ ପଥର ଶେଷ ପ୍ରାନ୍ତରେ ପହଞ୍ଚି ସାରିଥିଲି, ଆଉ ଅକସ୍ମିକ ମୃତ୍ୟୁ ଜନିତ ହତ୍ୟା ଦ୍ୱାରା ନିଜକୁ ଶେଷ କରିଦେବାକୁ ପ୍ରସ୍ତୁତ ହୋଇ ସାରିଥିଲି। ଆଉ ମୁଁ କହିଥିଲି ମୁଁ ତୁମକୁ ପ୍ରତିଜ୍ଞା କରୁଅଛି। ଆଉ ସେ ମୋତେ କୁଣ୍ଢାଇ ପକାଇଥିଲେ ଓ ମୋତେ ଥାପୁଡ଼େଇଥିଲେ, ଆପଣ ହାତରେ ଥାପୁଡ଼େଇ ଦେଇଥିଲେ। ଆଉ ମୁଁ କହିଥିଲି ହୋ ତୁମେ କେଉଁ ସ୍ଥାନରେ ଅଛ? ମୁଁ ପାଇଥିଲି, ଅନୁଭବ କରିଥିଲି, ଆଉ ଆଲୋକ ମଧ୍ୟରେ ହିଁ ଆଲୋକ ପ୍ରକାଶଟି ମଧ୍ୟରେ ଏକ କ୍ଷୁଦ୍ର ଜଞ୍ଜିରଟିଏ ଦେଖିଥିଲି, ଆଉ ତାକୁ ଟାଣି ଦେଇଥିଲି। ତାପରେ ମୁଁ ଚାରିଆଡ଼େ ନିରୀକ୍ଷଣ କରି ଖୋଜିଥିଲି, ଆଉ ପ୍ରତ୍ୟେକ ଚୌକି ଉପରକୁ ଦୃଷ୍ଟିପାତ କରି ତାଙ୍କୁ ଖୋଜିଥିଲି। ଏହି ଅଭିପ୍ରାୟରେ ସେ କୌଣସି ଚୌକି ଉପରେ କାଳେ ବସିଥାଇ ପାରନ୍ତି, ସେ ତ ଈଶ୍ୱର ଅଟନ୍ତି। ସେ ତ ଆଜି ମଧ୍ୟ ସେହି ସମାନ ପ୍ରତାପୀ ଈଶ୍ୱର ଅଟନ୍ତି, ଯେପରି ଭାବରେ ସେ ମୂଷା ଓ ଏଲିୟଙ୍କ ଆବିର୍ଭାବ ହୋଇଥିବା ସମୟରେ ରୂପାନ୍ତରିତ ପାହାଡ ଉପରେ ପ୍ରତ୍ୟକ୍ଷଦର୍ଶୀ ହୋଇଥିଲେ, ସେ ଅଦ୍ୟାବଧି ସେହି ଈଶ୍ୱର ଅଟନ୍ତି। ସମ୍ଭବତଃ ଆମମାନେ ଅନେକଗୁଡ଼ିଏ ସଙ୍କଟ ଏବଂ ସମସ୍ୟା ମଧ୍ୟ ଦେଇ ଗତାୟତ କରିପାରୁ, କେବଳ ସ୍ମରଣ ରଖିଥାନ୍ତୁ ଏପରି ଜଣେ ଅଛନ୍ତି ଯିଏକି ସବୁକିଛି ଜାଣନ୍ତି, ପଥଟିକୁ ଆଲୋକିତ ନିଗମ କରିଦେଇଥାନ୍ତି, ତାହାକୁ ବାସ୍ତବତାରେ ପରିଣତ କରିଦେଇଥାନ୍ତି। ପର୍ଦ୍ଦାର ପୃଷ୍ଠଭାଗରେ କ'ଣ ରହିଅଛି ତାହାକୁ ତ ମୁଁ ଜାଣେ ନାହିଁ, ତଥାପି ମୁଁ ତ ଗୋଟିଏ ମାତ୍ର ବିଷୟକୁ ନିଶ୍ଚିତ ଭାବେ ଜାଣିଥାଏ, ମୁଁ ତ ମହାନ ଆହ୍ୱାନ ଯୋଗ୍ୟ ପଥଟିରେ ଚାଲି ଲକ୍ଷ୍ୟସ୍ଥଳ ଆଡ଼କୁ ଦୌଡ଼ି ଚାଲୁଅଛି। ପ୍ରତ୍ୟେକ ଦିନ ତ ସେହି ମହାନ ଘଟଣା ସ୍ଥିର ନିମନ୍ତେ ଜଳତିପାତ କରି ଏହାକୁ ଚାହୁଁଅଛି, ଯାହାକି କୌଣସି ଦିନ ସଂଗଠିତ ହେବ, ଆଉ ସେତେବେଳେ ମୁଁ ତାଙ୍କୁ ମୁଖାମୁଖି ହୋଇ ଦେଖିବି। ଆଉ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଥିବା କାହାଣୀଟିକୁ କହିବି, ସେହି ଦିନଟି ନିମନ୍ତେ ଅପେକ୍ଷା କରିଅଛି। ତାହା ତ ସେହି ଦିନଟି ଅଟେ ଯାହା ପାଇଁ ମୁଁ ଜୀବିତ ରହିଅଛି। ଅସ୍କା ବିଷୟ ସବୁ ମନରୁ ଦୂର କରି ଯାହା କିଛି ହବା ରହିଅଛି, ମୁଁ ଆଗକୁ ବଢ଼ିବାକୁ ଚାହେଁ, କେବଳ ଲକ୍ଷ୍ୟସ୍ଥଳକୁ ଆଗେଇ ଚାଲୁଅଛି। ଏହି ଆରାଧନାଳୟକୁ ମୁଁ ଚାହେଁ, ବର୍ତ୍ତମାନ ଆପଣମାନେ ନିଜର ପାଦରେ ଠିଆ ହୋଇ ଅଛନ୍ତି, ଆପଣମାନେ ଯେ ସ୍ୱର୍ଗୀୟ ଆହ୍ୱାନର ପ୍ରଣତିକୁ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ି ଚାଲନ୍ତୁ, ଏହା ମୁଁ ଆପଣମାନେ ନିମନ୍ତେ ଚାହିଁଥାଏ। ଆପଣମାନେ ଯାହା କିଛି କରନ୍ତୁ ନା କାହିଁକି, ପରସ୍ପର ସହିତ ଏକତ୍ରିତ ଭାବେ ଆବଦ୍ଧ ହୋଇ ରହିଥାନ୍ତୁ। ଆପଣମାନେ ସକ୍ଷମାନୁସାରେ ଯଥାସମ୍ଭବ ନିର୍ମଳ ଭାବମୂର୍ତ୍ତିକୁ ଧାରଣ କରି ରହିଥାନ୍ତୁ, ତଥାପି ଗୋଟିଏ ହସ୍ତ ଦ୍ୱାରା ସଦା ସର୍ବଦା ଅନ୍ୟକୁ ସମ୍ଭାଳି ରଖିବା ନିମନ୍ତେ ଯତ୍ନଶୀଳ ହୋଇ ରହିଥାନ୍ତୁ, ଏବଂ କୌଣସି ଜଣେ ବ୍ୟକ୍ତିଙ୍କୁ ଫଳ ମଧ୍ୟକୁ ନେଇ ଆସିବା ପାଇଁ ଉଦ୍ୟତ ଥାନ୍ତୁ। ମାତ୍ର ଏହି ବିଶ୍ୱାସ ସହିତ ଯାହାକୁ କି ଆମମାନେ ବର୍ତ୍ତମାନ ପ୍ରଚାର କରୁଅଛୁ ଏବଂ ଉତ୍ସାହର ସହିତ ପ୍ରାଣପଣ କରୁଅଛୁ, ଏଥିରୁ ତିଳେ ମାତ୍ର ବିଚଳିତ ହୁଅନ୍ତୁ ନାହିଁ। ଯେହେତୁ ମୋତେ ତାଙ୍କର ସେବକ ବୋଲି ଆପଣମାନେ ଯଦି ବିଶ୍ୱାସ କରୁଥାନ୍ତି, ତେବେ ଏହା ହିଁ ଈଶ୍ୱରଙ୍କର ଯୋଜନାଟି ଅଟେ। ଏହା ତ କଦାପି ବହୁଳ ସଂଖ୍ୟକ ଲୋକମାନଙ୍କର ବିଶ୍ୱାସ ମଧ୍ୟରେ ସୀମିତ ହୋଇ ରହିବ ନାହିଁ, ମାତ୍ର ଏହା ତ ସଦାସର୍ବଦା ଅଳ୍ପ ସଂଖ୍ୟକ ଲୋକମାନଙ୍କ ଦ୍ୱାରା ଆଦୃତ ହେବ, ଯେପରି ସର୍ବଦା ହୋଇଆସିଅଛି ଏବଂ ସର୍ବଦା ହେବ ମଧ୍ୟ। ତଥାପି ମନେ ରଖିଥାନ୍ତୁ ଏହା ତ ଲିଖିତ ହୋଇଅଛି, ହେ ସାନପଲ ଭୟ କର ନାହିଁ, କାରଣ ତୁମମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମମାନଙ୍କ ପିତାଙ୍କର ସନ୍ତୋଷ। ଆମମାନଙ୍କ ମଣ୍ଡଳୀର କେତେକ ପୁରୁଖ ବ୍ୟକ୍ତିଗଣ ଯେତେବେଳେ ଏଠାରେ ଉପସ୍ଥିତ ଅଛନ୍ତି, ଡିକନ୍ସଗଣ, ସେବାକାରୀଗଣ, ସଣ୍ଡେ ସ୍କୁଲର ପରିଦର୍ଶକଗଣ, ପାଳକ ଇତ୍ୟାଦି, ଆମମାନ ମଣ୍ଡଳୀଟି ସେହିପରି ଭାବରେ ଅନୁଶାସିତ ହୋଇ ରହିଅଛି। ଆଉ ଆପଣମାନେ ମଣ୍ଡଳୀର ସଭ୍ୟଗଣ, ଆପଣମାନେ ହିଁ ତ ଏହି ପୁରୁଖାମାନଙ୍କୁ ଏବଂ ପାଳକଙ୍କୁ ନିଜସ୍ୱ ରୂପେ ମନୋନୀତ କରିଅଛନ୍ତି। ମୁଁ ତ ସାଧାରଣତଃ ଜଣେ ପର୍ଯ୍ୟବେକ୍ଷକ ମାତ୍ର ଅଟେ। ଏହାକୁ ନ୍ୟାୟଚିତ ରୂପେ ଚାଲୁଥିବା ବିଷୟକୁ ଲକ୍ଷ୍ୟ କରିବାର ବ୍ୟକ୍ତି ଜଣକ ଅଟେ ଏବଂ ଉପଦେଶ ଦେବା ନିମନ୍ତେ କିମ୍ବା ସେପରି କିଛି ବିଶେଷ କାର୍ଯ୍ୟ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣକାରୀ ବ୍ୟକ୍ତି ଜଣକ ଅଟେ। ଆପଣମାନେ ତ ସେହିପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ କି ଆପଣଙ୍କ ପାଳକଙ୍କୁ ମନୋନୀତ କରିଥାନ୍ତି। ଆପଣମାନେ ନିଜର ଟ୍ରଷ୍ଟିଜ୍ ମାନଙ୍କୁ ବାଛିଥାନ୍ତି, ଆପଣମାନେ ନିଜର ଡିକନ୍ସ ମାନଙ୍କୁ ବାଛିଥାନ୍ତି। ଏହି ମଣ୍ଡଳୀ ମଧ୍ୟରେ ରହିଥିବା ସମସ୍ତ ପଦବୀ ଗୁଡ଼ିକ ନିମନ୍ତେ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ଆପଣମାନେ ହିଁ ବାଛିଥାନ୍ତି। ସୁତରାଂ ସେହି ବ୍ୟକ୍ତିମାନଙ୍କ ସାହାଯ୍ୟକାରୀ ହୋଇ ସେମାନଙ୍କ ନିମନ୍ତେ ଠିଆ ହେବାଟା ଏହା ଆପଣମାନଙ୍କର କର୍ତ୍ତବ୍ୟ ଅଟେ। ଏହାକୁ ବୁଝନ୍ତୁ, ସେମାନେ ତ ଭୁଲ କରିପାରନ୍ତି, ସେମାନେ ତ ମନୁଷ୍ୟ ଅଟନ୍ତି, ସେମାନେ କେବଳ ମନଶୀଳ ମନୁଷ୍ୟ ହିଁ ଅଟନ୍ତି। ଆଉ ସେମାନେ ଭୁଲ କରିପାରନ୍ତି, ଆଉ ସେମାନେ ଅବଶ୍ୟ ଭୁଲ କରିପାରନ୍ତି। ତଥାପି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାଶୟ ଯଦି କିଛି ଭୁଲ କରନ୍ତି ତେବେ ରାଷ୍ଟ୍ରପତି ପଦରୁ ଆପଣମାନେ ତାଙ୍କୁ କି ବିତାଡ଼ିତ କରିଦେବେ? ଆମମାନେ ତ ସେ ସମ୍ବନ୍ଧରେ ଭୁଲିଯିବୁ ଆଉ ଆଗକୁ ବଢ଼ିଯିବୁ। ବର୍ତ୍ତମାନ ଆମମାନଙ୍କ ମଣ୍ଡଳୀ ନିମନ୍ତେ ମଧ୍ୟ ଆମେ ଠିକ ସେହିପରି ବ୍ୟବହାରକୁ କରିବୁ। ସେହି ଡିକନ୍ସ ମାନଙ୍କ ନିମନ୍ତେ ଏଇ କିଛି ସମୟ ପୂର୍ବେ ତାଙ୍କୁ ପ୍ରାର୍ଥନା କରୁଥିବାର ମୁଁ ଶୁଣିଥିଲି। ଆଉ ଟ୍ରଷ୍ଟିଜ୍ ମାନଙ୍କ ଠାରୁ ସେ ପ୍ରବେଶ ଦ୍ୱାର ନିକଟରେ ସେମାନଙ୍କ ସାକ୍ଷୀଦାନକୁ ମଧ୍ୟ ଶୁଣିଥିଲି। ଆପଣମାନେ ସମସ୍ତେ ଏକମତ ହୋଇ ରହିବାଟା କେତେ ଉତ୍ତମ ବିଷୟ ହେବ। ଆଉ ସେହିପରି ଭାବରେ ସୁସ୍ଥିର ହୋଇ ରହିଥାନ୍ତୁ। ଆଉ ଆପଣମାନେ ସଭ୍ୟଗଣ, ଆପଣମାନେ ଟ୍ରଷ୍ଟିଜ୍ ମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇ ରହିଥାନ୍ତୁ, ଡିକସ୍ ମାନଙ୍କ ସହିତ, ପାଳକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇ ରହିଥାନ୍ତୁ। ଆଉ ମନେ ରଖିଥାନ୍ତୁ, ଆପଣମାନେ ଯେବେ ବି ଏଠାରେ ଏକତ୍ରିତ ହୋଇଥାନ୍ତି ନା କାହିଁକି, ସେତେବେଳେ ଏହି ବନ୍ଧନଟି ଯେ କିପରି ଭାଙ୍ଗି ଯାଉ ତାହା ତ ସର୍ବଦା ସଚେତନ କାର୍ଯ୍ୟଟି ହୋଇ ଆସିଅଛି। ଏହାକୁ ମନେ ରଖିଥାନ୍ତୁ, ସେପରି ତ ସର୍ବଦା ହୋଇ ଆସିଅଛି ଏବଂ ସେପରି ସର୍ବଦା ହେବ ମଧ୍ୟ। ତଥାପି ଆପଣମାନେ ନିଜର ପଦାଧିକାରୀମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସର୍ବଦା ଠିଆ ହୋଇ ରହିଥାନ୍ତୁ। ଆଉ ତାହା ସେହି ସମ୍ଭାଷଣଟି ଅଟେ ଯାହାକି ମୁଁ ଦେବାକୁ ଯାଉଥିଲି। ଆଉ ତତ୍ପରେ ମୁଁ ଏଠାରେ କିଛି ସୂଚନା ଗୁଡ଼ିକୁ ଏହି ସୂଚନା ବୋର୍ଡରେ ଲଗାଇ ଦେବା ପାଇଁ ରଖିଅଛି। ବୋର୍ଡ ମିଟିଂର ବିଷୟରେ ଏବଂ ସେମାନଙ୍କ ଅଧିକାର ସମ୍ବନ୍ଧରେ କିଛି ବିଶେଷ ସୂଚନା ଗୁଡ଼ିକ ରଖିଅଛି। ଆଉ ସୂଚନା ବୋର୍ଡ ଉପରେ ଏହାକୁ ଘୁରାଇ ଦିଆଯିବ। ଆଉ ଭାଇ ରବର୍ସନଙ୍କ ନିମନ୍ତେ ମୁଁ ଗୋଟିଏ ପ୍ରତିଲିପି ରଖିଅଛି, ଯିଏକି ଟ୍ରଷ୍ଟିଜ୍ ମାନଙ୍କର ଚେୟାରମ୍ୟାନ୍ ଅଟନ୍ତି। ଆଉ ଭାଇ କଲିନ୍ସଙ୍କ ନିମନ୍ତେ ସୁଦ୍ଧା ଗୋଟିଏ ରଖିଅଛି, ଯେ ଅନ୍ୟ ଏକ ପ୍ରତିଲିପି ରହିଅଛି। ଏପରି ମୁଁ ବିଚାର କରିଥାଏ, ଯିଏକି ଡିକନ୍ସ ବୋର୍ଡ ଚେୟାରମ୍ୟାନ୍ ରୂପେ ଦାୟିତ୍ୱ ସମ୍ପନ୍ନ କରିଥାନ୍ତି। ଆଉ ବର୍ତ୍ତମାନ ଏହି ସମସ୍ତ ପଦବୀ ଗୁଡ଼ିକ ଧର୍ମଶାସ୍ତ୍ର ଅନୁଯାୟୀ ମନୋନୟନ କରାଯାଇ ରଖାଯାଇଅଛି। ଆଉ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ କି ପ୍ରକାର କାର୍ଯ୍ୟଗୁଡ଼ିକୁ କରିବାକୁ ଯେ ହେବ ଏ ସମ୍ବନ୍ଧରେ ସେମାନଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ଶାସନ ଗୁଡ଼ିକୁ ଅବଶ୍ୟ ଅବଗତ ହେବାକୁ ହିଁ ଅଛି। ସେହି ହେତୁରୁ ଟ୍ରଷ୍ଟିଜ୍ ମାନଙ୍କର ସେମାନଙ୍କ ବ୍ୟକ୍ତିଗତ ରୂପେ ଏକ ପଦବୀ ରହିଅଛି, ଆଉ ଡିକନ୍ସ ମାନଙ୍କ ମଧ୍ୟ ବ୍ୟକ୍ତିଗତ ପଦବୀ ରହିଅଛି, ସନ୍ଦେଶକର ନିର୍ଦ୍ଦେଶକଙ୍କର ମଧ୍ୟ ଏକ ବ୍ୟକ୍ତିଗତ ପଦବୀ ରହିଅଛି। ଆଉ ସମସ୍ତ ପ୍ଲଟିର ପ୍ରମୁଖ କର୍ଣ୍ଣଧାର ପାଳକ ମହାଶୟ ହିଁ ଅଟନ୍ତି। ଏହି ସମସ୍ତ ପଦବୀ ଗୁଡ଼ିକ ଏକ ସାଧାରଣ ସାମଗ୍ରୀକୁ ଧାରଣ କରି ରହିଅଛନ୍ତି। ଆପଣମାନଙ୍କ କାର୍ଯ୍ୟକାରୀ ସଭା ଗୁଡ଼ିକ ଯେ ଏକାଠି ହୋଇ ସଞ୍ଚାଳିତ ହେବା ଅନୁଚିତ ଅଟେ ଏପରି ମୁଁ ବିଚାର କରିଥାଏ, ମାତ୍ର ପ୍ରତ୍ୟେକ ପଦବୀ ଗୁଡ଼ିକର ଯୋଗ୍ୟତା ଅନୁସାରେ ସେଗୁଡ଼ିକ ହେବା ଉଚିତ ବିଷୟ ଅଟେ। ଯେହେତୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟର ନିଷ୍ପତ୍ତି ନିମନ୍ତେ ଯଦି ତାହା ଆବଶ୍ୟକ ବୋଲି ମନେ କରାଯାଇଥାଏ ତଦ୍ଭିନ୍ନ ଡିକନ୍ସ ମାନଙ୍କୁ ଟ୍ରଷ୍ଟିଜ୍ ମାନଙ୍କୁ କିଛି କହିବାର ଅଧିକାର ରହିନାହିଁ। ଆଉ ସେହିପରି ଭାବରେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ତଦ୍ରୁପ ଅଟେ। ଟ୍ରଷ୍ଟିଜ୍ ମାନେ ତ ବିତ୍ତ ବ୍ୟବସ୍ଥା ଏବଂ ଭବନର ଦେଖଭାଲ କରିବା ନିମନ୍ତେ ଦାୟିତ୍ୱବାନ ଅଟନ୍ତି। ଟିକସ ମାନଙ୍କ କାର୍ଯ୍ୟଟି ସହିତ ସେମାନଙ୍କ କିଛି ସମ୍ପର୍କ ରହିନାହିଁ।
ଟିକସ ମାନେ ମଣ୍ଡଳୀର ଶାନ୍ତି ରକ୍ଷାର ଅଧିକାରୀଗଣ ଅଟନ୍ତି ତଥା ପାଳକଙ୍କର ସାହାଯ୍ୟକାରୀଗଣ ଅଟନ୍ତି।
ଆଉ ଟ୍ରଷ୍ଟିଜ୍ ମାନେ ତ ସମ୍ପତ୍ତି ଗୁଡ଼ିକର ରକ୍ଷଣାବେକ୍ଷଣ ଭାର ଗ୍ରହଣ କରିଥାନ୍ତି। ଆଧ୍ୟାତ୍ମିକ ବ୍ୟବସ୍ଥା ଏବଂ ଯୋଜନା ପରିପ୍ରେକ୍ଷୀରେ ଟ୍ରଷ୍ଟିଜ୍ ମାନଙ୍କର କୌଣସି ପ୍ରକାର ସମ୍ପର୍କ ରହିନାହିଁ ଏବଂ ଡିକନ୍ସ ମାନଙ୍କର ବିତ୍ତ ସମ୍ବନ୍ଧୀୟ ବ୍ୟବସ୍ଥାର ବିଷୟରେ କୌଣସି ପ୍ରକାର କିଛି ଦାୟିତ୍ୱ ରହିନାହିଁ।
ସେହି କାରଣରୁ ଏହାକୁ ଠିକ ସେହିପରି ହେବାଟା ଉଚିତ ବିଷୟ ଅଟେ।
ଆଉ ସନ୍ଦେଶକ ପରିଦର୍ଶକ ନିର୍ଦ୍ଦେଶକ ସେ ତ ଆପଣଙ୍କ ସନ୍ଦେଶକୁ କାର୍ଯ୍ୟକ୍ରମ ଅଧିକାରୀ ଅଟନ୍ତି। ମୁଁ ତ ସେହି ସବୁ ଲିଖିତ ଆକାରରେ ଏଠାରେ ନିର୍ଦ୍ଦେଶ ରଖିଅଛି ଏବଂ ସୂଚନା ବୋର୍ଡ ଉପରେ ତାହାକୁ ଲଗାଇଦେବା ନିମନ୍ତେ ଟାଇପ୍ କରାଯାଇ ରଖାଯାଇଅଛି।
ଆଉ ଏତେବେଳେ ଧର୍ମପ୍ରଦର୍ଶରେ ଏକ ଢାଞ୍ଚାକୁ ଗ୍ରହଣ କରିବା ନିମନ୍ତେ ଆମେ ଯାଉଅଛୁ, ଯାହାପରେ ମଣ୍ଡଳୀଟି ସ୍ଥିର ଭାବରେ ଦଣ୍ଡାୟମାନ ହୋଇ ରହିଥାଏ
ଏବଂ ଏଠାରେ ମଣ୍ଡଳୀ ମଧ୍ୟରେ ଏହାକୁ ଏକ ମାପକାଠି ଭାବେ ସ୍ଥିରୀକୃତ ରଖିବାକୁ ଅଛି। ଅର୍ଥାତ୍ କାହା ଉପରେ ଆମମାନେ ଯେ ଦଣ୍ଡାୟମାନ ହୋଇ ରହିଥାଉ, ନୀତିଗତ ଶିକ୍ଷା ଗୁଡ଼ିକ ଉପରେ, ଧର୍ମପ୍ରଦର୍ଶ ଗୁଡ଼ିକର ଉପରେ, ସେଗୁଡିକ ସହିତ ଆମମାନେ ସ୍ଥିର ହୋଇ ରହିଥାଉ। ବର୍ତ୍ତମାନ ଏକ ମଣ୍ଡଳୀ ହୋଇଥିବା କାରଣରୁ ଆମ ମାନଙ୍କୁ ଏକ ଧର୍ମ ପ୍ରଦେଶକୁ ଲାଭ କରିବା ଉଚିତ ବିଷୟ ଅଟେ। ଆମମାନେ କୌଣସି ଏକ ନିଶ୍ଚିତ ନୀତିଗତ ବିଷୟକୁ ପୋଷଣ କରିନଥାଉ ଏବଂ ସେହିପରି କହିନଥାଉ କି ଆମେ ଏତିକି ବିଷୟ ଲାଭ କରିଅଛୁ। ମାତ୍ର ପ୍ରତ୍ୟେକ ସହିତ ଯେତେ ଦୂର ସମ୍ଭବ ହୋଇପାରେ ସହଭାଗିତା ଲାଭ କରିବା ଉଦ୍ଦେଶ୍ୟରେ ଆମେ ସେମାନଙ୍କ ନିକଟକୁ ଯାଇଥାଉ, ଯେପରି ଈଶ୍ୱର ଲୋକମାନଙ୍କ ସହିତ ସହଭାଗିତା କରିବା ନିମନ୍ତେ ଆପଣ ଧର୍ମଶାସ୍ତ୍ରର ଶିକ୍ଷା ଅନୁଯାୟୀ ଆମମାନଙ୍କୁ ଆଗ ବଢ଼ିବା ନିମନ୍ତେ ସୁବିଧା ପ୍ରଦାନ କରିଥାନ୍ତି। ପରସ୍ପର ସହିତ ବାନ୍ଧି ରହିଥାନ୍ତୁ, ସମ ବିଚାର ପୋଷଣ କରି ରହିଥାନ୍ତୁ, ଏକ ଆତ୍ମ ହୋଇଥାନ୍ତୁ ଏବଂ ଈଶ୍ୱରଙ୍କ ଉଦ୍ଦେଶ୍ୟ ଅଗ୍ରସର ହୋଇ ଚାଲନ୍ତୁ। ତାହା ହିଁ ସେହି ଅନୁସୂତ ପଥଟି ଅଟେ ଯାହା ଉପରେ ଆମମାନେ ଅଗ୍ରସର ହୋଇ ବୋଲି ଈଶ୍ୱର ଇଚ୍ଛା କରିଥାନ୍ତି। ଆସନ୍ତୁ ଏତେବେଳେ ଆମମାନେ ପ୍ରାର୍ଥନା କରୁ, ଆଉ ତତେ ବାକ୍ୟକୁ ଉନ୍ମୋଚନ କରୁ।
ଓ ପ୍ରେସିୟସ୍ ଲର୍ଡ,
ଆହେ ଅନୁଗ୍ରହକାରୀ ପ୍ରଭୁ, ଆମମାନେ ଏତେବେଳେ ସେହି ଅଲୌକିକ ବାକ୍ୟଟିର ଆଡ଼କୁ ପ୍ରାୟତଃ ଅଗ୍ରସର ହୋଇଥାଉ କିମ୍ବା ବାକ୍ୟ ପାଠ କରିବା ନିମନ୍ତେ ଯାଉଥାଉ। ଆଉ ଆମମାନେ ଯାହା କିଛି ଆବଶ୍ୟକ କରିଥାଉ ମୁଖ୍ୟତଃ ପବିତ୍ର ଆତ୍ମା, ସେହି ସବୁକୁ ଆମମାନେ ନିମନ୍ତେ ବ୍ୟାଖ୍ୟା କରନ୍ତୁ। ହେ ପ୍ରଭୁ, ଆମମାନେ ଯେବେ ତଦ୍ରୂପ କରୁ, ଆଚାର ବ୍ୟବହାର କରୁ ଏବଂ ଜୀବନଯାପନ କରୁ, ଏହା ଜାଣିଥିବା ଦ୍ୱାରା ଯେ ଆମମାନେ ସମସ୍ତ ଆପଣଙ୍କ ସନ୍ତାନଗଣ ଅଟୁ, ଆପଣ ଯେପରି ଭାବରେ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି ସେହିପରି ଭାବରେ ଅନୁଗ୍ରହ ଦ୍ୱାରା ଆମମାନେ ଆପଣଙ୍କର ସନ୍ତାନଗଣ ଅଟୁ। ଏହି ମଣ୍ଡଳୀ ମଧ୍ୟରେ ସମ୍ଭବତଃ ସେହି ପ୍ରକାର ସହଭାଗିତା ଦେଖାଯାଉ। ଆଉ ଆମମାନେ ଯେ ଏକ ସୁପ୍ରସିଦ୍ଧ ଅବଲମ୍ବିତ ଉପାୟର ଶେଷ ଚରଣରେ ଆସି ପହଞ୍ଚି ଯାଇସାରିଅଛୁ, ତେଣୁ ଅନ୍ୟାନ୍ୟ ସେବକଗଣଙ୍କୁ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଯେ କୌଣସି ସ୍ଥାନରେ ବ୍ୟବହାର କରିବା ନିମନ୍ତେ ପ୍ରେରଣା ପ୍ରଦାନ କରି ଉତ୍ସାହିତ କରିବାକୁ କରିବା ଅଭିପ୍ରାୟରେ, ପୁଣି ଆପଣ ମୋତେ ଯଦି ଜଗତ ବିଭିନ୍ନ ସ୍ଥାନରେ ପ୍ରେରଣ କରିବା ନିମନ୍ତେ ଇଚ୍ଛା କରନ୍ତି ଆଉ ସେଠାରେ ବିଶ୍ୱାସକୁ ଦୃଢ଼ କରିବା ନିମନ୍ତେ ତଥା ସେବକଗଣଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଏବଂ ସେମାନଙ୍କ ମଧ୍ୟରେ ସତ୍ ଇଚ୍ଛାକୁ ଜାଗ୍ରତ କରାଇବା ନିମନ୍ତେ ଏବଂ ସେମାନଙ୍କୁ ଏହି ବିଶ୍ୱାସ ସପକ୍ଷରେ ପ୍ରଶିକ୍ଷିତ କରିବା ନିମନ୍ତେ ଉତ୍ସାହିତ କରିବା ନିମନ୍ତେ ପ୍ରେରଣ କରିଥାନ୍ତି। ଆଉ ସେ ବିଶ୍ୱାସଟି ଯାହାକି ସାଧୁମାନଙ୍କ ନିକଟରେ ଏକବାର ସମର୍ପିତ ହୋଇଅଛି, ସେ ବିଶ୍ୱାସ ନିମନ୍ତେ ଆମେ ଯଦି ଅଦ୍ୟାବଧି ଅଗ୍ରସର ସହିତ ଦଣ୍ଡବାନ ହୋଇଅଛୁ ଆଉ ସେହିପରି କରିପାରୁ ମଧ୍ୟ, ଯେହେତୁ ବିଶ୍ୱବ୍ୟାପୀ ଏକ ପରିଧିର ମଧ୍ୟକୁ ଆଣିବାର ଉପାୟଟି ରହିଅଛି, ହେ ପ୍ରଭୁ ଏହାକୁ ପ୍ରଦାନ କରି ପ୍ରଦାନ କରନ୍ତୁ। ଆଉ ଏହି ସହଭାଗିତାର ଏହି କ୍ଷୁଦ୍ର ସମୂହଟିକୁ ଯାହାକି ସମର୍ପଣ କରିବା ସମୟରେ ଏକଦା ଏହି ସ୍ଥାନରେ ସଂଗୃହୀତ ହୋଇ ରହିଥିଲା, ହେ ପ୍ରଭୁ ଏହି ସ୍ଥାନରେ ଏକ ମଣ୍ଡଳୀ ଯେପରି ସ୍ଥିରୀକୃତ ହୋଇପାରେ, ଯେପରିକି ଏହି ସ୍ଥାନରୁ ସେବକଗଣ ନିର୍ଗତ ହୋଇ ବାହାରି ଯାଇପାରନ୍ତି ଏବଂ ସୁସମାଜ ପ୍ରଚାରକଗଣ ଏବଂ ଶିକ୍ଷକଗଣ ଏବଂ ମିଶନାରୀମାନେ ଏହି ସ୍ଥାନରେ ବାହାରି ଯାଇ ପୃଥିବୀର ବିଭିନ୍ନ ସ୍ଥାନକୁ ଚାଲି ଯାଇପାରନ୍ତି। ଆଜିର ଏହି ପ୍ରାତଃ କାଳରେ ଆମମାନଙ୍କ ସେହିସବୁ ଭାଇ ଏବଂ ଭଉଣୀମାନେ ଯେଉଁମାନେ କି ବର୍ତ୍ତମାନ ପୀଡିତ ଅବସ୍ଥାରେ ପଡ଼ିଅଛନ୍ତି ସେମାନଙ୍କ ନିମନ୍ତେ ଆମମାନେ ଅସାମାନ୍ୟ ଆଶୀର୍ବାଦକୁ ଭିକ୍ଷା କରିବାକୁ ଚାହୁଁଥାଉ। ମାତ୍ର ଆମମାନେ ସମସ୍ତେ ଯେ ସେହି ଗୋଟିଏ ମାତ୍ର ପରୀକ୍ଷା ନିମନ୍ତେ ନିର୍ବାଚିତ ହୋଇଅଛୁ ତାହା ଯେପରି ଆମମାନେ ଜାଣୁ, ପ୍ରତ୍ୟେକ ସନ୍ତାନ ଯିଏକି ଈଶ୍ୱର ନିକଟକୁ ଆସିଥାଏ ଅବଶ୍ୟ ଶାସନ କରାହେବ, ପରୀକ୍ଷିତ ହେବ। ଆଉ ଆମେ ଯଦି ଏହାକୁ ସହଜ ସପେକ୍ଷ ବୋଲି ବିଚାର କରିଥାଉ ଏବଂ ଆପଣଙ୍କୁ ପଥକୁ ଫେରାଇ ନେଇଯାଇଥାଉ, ତେବେ ତ ଆମମାନେ ପୁତ୍ର ନହୋଇ ଜାରଜ ଅଟୁ ଆଉ ଈଶ୍ୱରଙ୍କ ସନ୍ତାନ ନୁହୁଁ। ସୁତରାଂ ଭାଇ ଓ ଭଉଣୀଙ୍କୁ ଯଥାସମ୍ଭବ ଉତ୍ସାହ ପ୍ରେରଣା ପ୍ରଦାନ କରନ୍ତୁ ଆଉ ସେମାନଙ୍କ କର୍ତ୍ତବ୍ୟ ପଦବୀରେ ଦୃଢ଼ତାର ସହିତ ସ୍ଥିର ହେବାକୁ ସାହାଯ୍ୟ କରନ୍ତୁ। ଯାହା କିଛି ପଦାର୍ଥ ସେମାନେ ଭୋଜନ କରନ୍ତି ଯେ ସେମାନଙ୍କୁ ତାହା ଆପଣଙ୍କ ନିକଟରେ ଭିକ୍ଷା କରିବାକୁ ପଡ଼ିଥାଏ, ଆପଣଙ୍କ ଆଶୀର୍ବାଦ ହସ୍ତଟି ସେମାନଙ୍କ ଉପରେ ବିସ୍ତାରିତ ହୋଇ ରହିଥାଉ। ଯେହେତୁ ଆମେ ଜାଣିନଥାଉ ସମ୍ଭବତଃ ଏହା ସେହି ସାହାଯ୍ୟକାରୀ ଉପାୟଟିର ଉଦ୍ଦେଶ୍ୟରେ ଅଟେ ଯାହାକି ଆପଣ ଆଫ୍ରିକା ମହାଦେଶର ଏକ ପ୍ରକୃତ ଖ୍ରୀଷ୍ଟିଆନର ଆଚରଣଟି ଯେ କିପରି ଅଟେ ତାହାକୁ ପ୍ରଦର୍ଶନ କରିବେ। ପ୍ରଭୁ ହେ ଏହାକୁ ପ୍ରଦାନ କରନ୍ତୁ, ବର୍ତ୍ତମାନ ଏହି ସମସ୍ତ ବିଷୟ ଗୁଡିକ ଆପଣଙ୍କ ଇଚ୍ଛା ଅନୁଯାୟୀ ସଫଳ ହେଉ। ଆମମାନଙ୍କ ପାଳକ ମହାଶୟ ଭାଇ ନେଭିଲଙ୍କୁ ଏତେବେଳେ ଆଶୀର୍ବାଦ କରନ୍ତୁ, ଆପଣ ଯେ ତାଙ୍କୁ ମେଷପାଳକର ପାଳକ ରୂପେ ପ୍ରସ୍ତୁତ କରନ୍ତୁ ଏହି ଆମମାନେ ପ୍ରାର୍ଥନା କରିଥାଉ। ଅଭିଜ୍ଞତ ଦିନ ମାନଙ୍କରେ ଆପଣ ଯେପରି ବ୍ୟବହାର କରିଅଛନ୍ତି ଏତେବେଳେ ମଧ୍ୟ ସେହିପରି କରନ୍ତୁ। ଆଉ ଆମମାନେ ତାଙ୍କର ସ୍ନେହର ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ଏତେବେଳେ ଭୁଲି ଯାଉ ନାହିଁ ଯିଏକି ଖୁବ୍ ଅସୁସ୍ଥ ଅଟନ୍ତି। ଏହି ସନ୍ତାନଗଣ ସହିତ ରହିଥିବା ଭାଇ ନେଭିଲଙ୍କୁ ସୈତାନ ଏହି ସ୍ଥାନ ପରିତ୍ୟାଗ କରି ପଳାଇ ଯାଉ, ସେମାନଙ୍କର ମା ସେମାନଙ୍କ ସହିତ ଏତେବେଳେ ରହନ୍ତୁ। ମାତ୍ର ବିଶ୍ୱାସ ସହିତ ଆମମାନେ ଦୃଢ଼ୀଭୂତ ହୋଇଥାଉ ଏବଂ ସମର୍ପଣ କରିଥାଉ, ଅର୍ଥାତ୍ ଆମମାନଙ୍କର ଭଉଣୀ ଏବଂ ସେହି ଶତ୍ରୁ ମଧ୍ୟସ୍ଥରେ ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ସ୍ଥାପନ କରିଥାଉ। ହେ ପ୍ରଭୁ, ଆପଣଙ୍କର ଆତ୍ମାଙ୍କୁ ସମ୍ଭବତଃ ତାଙ୍କ ଉପରେ ପ୍ରଦାନ କରିବା ନିମନ୍ତେ ବାଧିତ ହେଉନ୍ତୁ। ଏହା ଅବଗତ ହୋଇଥିବା କାରଣରୁ ଯେ ପ୍ରତ୍ୟେକ ମହିଳାଗଣ ଏହି ଯୁଗର ଅନ୍ଧକାରପୂର୍ଣ୍ଣ ଉପତ୍ୟକାର ମଧ୍ୟରେ ଚାଲିବା ନିମନ୍ତେ ଅଭିଷିକ୍ତ ହୋଇଅଛନ୍ତି, ତଥାପି ଆପଣ ଯେ ତାଙ୍କ ସହବର୍ତ୍ତୀ ରହିବେ ଏହା ହିଁ ଆମମାନଙ୍କର ପ୍ରାର୍ଥନା ଅଟେ। ସେହି ସାନ ସାନ ପିଲାମାନଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ସେ ତ ଅତିଶୟ ଘବରାହଟ ଅନୁଭବ କରିବେ ଏବଂ ଦୁର୍ବଳ ମଧ୍ୟ ଅନୁଭବ କରିବେ, ତଥାପି ପବିତ୍ର ଆତ୍ମା ସେହି ପରିବାର ଦ୍ୱାରଧଟି ଉପରେ ଅନୁଗ୍ରହ ପକ୍ଷ ବିସ୍ତାର କରି ସଦା ସର୍ବଦା ରହିଥାନ୍ତୁ। ଆମମାନଙ୍କର ଟ୍ରଷ୍ଟିଜ୍ ବୋର୍ଡକୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କ ଭାଇ ଉଡ୍ସ, ଆମମାନଙ୍କ ଭାଇ ଇଗାନ, ଭାଇ ରବର୍ସନ ଏବଂ ଅନ୍ୟାନ୍ୟ ପ୍ରତ୍ୟେକ ଜଣଙ୍କ ସମ୍ବନ୍ଧିତ ଅଟେ। ଡିକନ୍ସ ମାନେ, ଟ୍ରଷ୍ଟିଜ୍ ମାନେ ଏବଂ ଅନ୍ୟାନ୍ୟ ଅନେକ ପଦାଧିକାରୀଗଣ ଏହି ମଣ୍ଡଳୀର ସହିତ ସମ୍ପର୍କ ସ୍ଥାପନ କରି ରହିଅଛନ୍ତି। ହେ ପ୍ରଭୁ, ସେମାନଙ୍କୁ ନିଜ ନିଜର ଅଧିକାର ମଧ୍ୟରେ ସୀମିତ ଥାଇ ସେମାନଙ୍କ ସେବା କାର୍ଯ୍ୟ କରିବା ନିମନ୍ତେ ପବିତ୍ରତାର ସହିତ ଏବଂ ଧାର୍ମିକତାର ସହିତ ତାହାକୁ କରିବା ନିମନ୍ତେ ସେମାନଙ୍କୁ ଯେ ଅନୁପ୍ରାଣିତ କରନ୍ତୁ, ଏହା ହିଁ ଆମମାନଙ୍କ ପ୍ରାର୍ଥନା ଅଟେ। ବିଗତ ଦିନମାନଙ୍କରେ ଯେଉଁମାନେ ଆପଣଙ୍କ ସେବା କାର୍ଯ୍ୟ କରିସାରିଅଛନ୍ତି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଆଉ ଆପଣ ଆମମାନ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ, ଯେପରିକି ଆତ୍ମାଙ୍କ ସହଭାଗିତାର ଏବଂ ଈଶ୍ୱରଙ୍କ ପ୍ରେମରେ ଉତ୍ସାହିତ ହୋଇଥିବା ଏକ ମଣ୍ଡଳୀ ନୟ ଆମମାନେ ପରିଚିତ ହୋଇପାରୁ। ଆମେମାନେ ଯେତେବେଳେ ଆବଶ୍ୟକ କରିଥାଉ ସେତେବେଳେ ଆପଣ ଯେ ଆମମାନଙ୍କୁ ବାକ୍ୟଟିକୁ ପରିବେଷଣ କରିବେ ବର୍ତ୍ତମାନ ଏଥିପାଇଁ ଆମମାନେ ପ୍ରାର୍ଥନା କରିଥାଉ। ଆମମାନେ ଯେତେବେଳେ ବାକ୍ୟଟିକୁ ପାଠ କରିଥାଉ ଆପଣଙ୍କ ଦ୍ୱାରା ଲିଖିତ ହୋଇଥିବା ବାକ୍ୟଟିକୁ ଯେତେବେଳେ ପାଠ କରିବା ନିମନ୍ତେ ଯାଉଅଛୁ ସେତେବେଳେ ଆମମାନେ ସେପରି କହିବାକୁ ଦେଉନ୍ତୁ, ଯେହେତୁ ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହା ଭିକ୍ଷା କରିଥାଉ। ଆମେନ୍। ପ୍ରାର୍ଥନା କରୁଥିବା ସମୟରେ ମୁଁ ଚିନ୍ତା କରୁଥିଲି ଆମମାନେ ଯେପରି ଭାବରେ ଆମମାନଙ୍କ ଆଧୁନିକ ଧରଣର ସହଭାଗିତା ନିମନ୍ତେ ଭିକ୍ଷା କରୁଥିଲୁ କିମ୍ବା ତାହାକୁ ଆଶୀର୍ବାଦ କରୁଥିଲୁ, ଟ୍ରଷ୍ଟିଜ୍ ମାନଙ୍କର ନୂତନ ବୋର୍ଡ ନିମନ୍ତେ କିମ୍ବା ସେପରି ଅନ୍ୟାନ୍ୟ ବ୍ୟବସ୍ଥା ଗୁଡ଼ିକ ନିମନ୍ତେ ସେପରି କରୁଥିଲୁ, ମୃତ ଭାଇ ଫ୍ଲିମ୍ୟାନ୍ଙ୍କ ନିମନ୍ତେ, ଭାଇ ଟେକ୍ମ୍ୟାନ୍ଙ୍କ ନିମନ୍ତେ, ଆଉ ସେମାନଙ୍କ ମଧ୍ୟରୁ ଅନେକ ନିମନ୍ତେ ଯେଉଁମାନେ କି ଏଠାରେ ବସିଅଛନ୍ତି ଚିନ୍ତା କରୁଥିଲେ, ଯେଉଁମାନେ କି ଆପଣ ସେବାର କାର୍ଯ୍ୟଗୁଡ଼ିକୁ ସଫଳତାର ସହିତ ସମ୍ପନ୍ନ କରିସାରିଅଛନ୍ତି, ଆଉ ସେମାନଙ୍କର ଆଦରଣୀୟ ଏବଂ ନମ୍ରତାର ସେବା କାର୍ଯ୍ୟ ନିମନ୍ତେ ଆମେ ଈଶ୍ୱରକୁ ଧନ୍ୟବାଦ ଦେବାକୁ ଚାହିଁଥାଉ। ଈଶ୍ୱର ସେମାନଙ୍କ ସହିତ ସଦାସର୍ବଦା ରହିଥାନ୍ତୁ। ସେମାନଙ୍କୁ ଆଶୀର୍ବାଦ କରିବା ଅଭିପ୍ରାୟରେ ଏବଂ ସେମାନଙ୍କୁ ସାହାଯ୍ୟ କରିବାର ଅଭିପ୍ରାୟରେ ନିରନ୍ତର ସେମାନଙ୍କ ସହିତ ରହିଥାନ୍ତୁ। ମୁଁ ତ ପୂର୍ବରୁ ପାଠ କରିବାକୁ ଚାହିଁଥାଏ, ବର୍ତ୍ତମାନ କେବଳ ମନେ ରଖିଥାନ୍ତୁ ସୂଚନା ବୋର୍ଡରେ ପ୍ରଦାନ କରାଯାଇଥିବା ସୂଚନା ଗୁଡ଼ିକ ବିଷୟରେ ଏବଂ ଆଗତ ହେବାକୁ ଥିବା ସଭାଗୁଡ଼ିକ ବିଷୟରେ ମନେ ରଖିଥାନ୍ତୁ। ଆଉ ଆଜିର ପାଠ କାଳରେ ଆପଣମାନଙ୍କୁ ଆମମାନ ସହଭାଗିତା ଲାଭ କରିଥିବା କାରଣରୁ ଆମେ ଅତ୍ୟନ୍ତ ଆନନ୍ଦିତ ଅଟୁ। ଆଚ୍ଛା, ମୁଁ ସମ୍ଭବତଃ ସେପରି କହିପାରନ୍ତି, ଜନୈକ ଭାଇ ଯିଏକି ବିଗତ ଦିନମାନଙ୍କରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲେ ଏବଂ ଆଜି ମଧ୍ୟ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଜଣେ ଉତ୍ତମ ସ୍ୱଭାବ ବିଶିଷ୍ଟ ଭାଇ ଜଣକ ଅଟନ୍ତି, କାନାଡାର ସାସ୍କାଚୁଆନ୍ ସହରର ଭାଇ ଫ୍ରେଡ୍ ସୋଥମ୍ୟାନ୍ ଓ ତାଙ୍କର ପତ୍ନୀ ଅଟନ୍ତି, ଯିଏକି ଆମମାନଙ୍କ ପାଇଁ ଜଣେ ବିଦେଶୀ ଅଟନ୍ତି, ଆମମାନଙ୍କ ରାଷ୍ଟ୍ର ନିମନ୍ତେ ଜଣେ ବିଦେଶୀ ଅଟନ୍ତି, ତଥାପି ଆମମାନଙ୍କ ସହଭାଗିତା ମଧ୍ୟରେ ଜଣେ ଶ୍ରଦ୍ଧାଳୁ ଭାଇ ଅଟନ୍ତି, ଭାଇ ଫ୍ରେଡ୍ ସୋଥମ୍ୟାନ୍ ତ ସେଠାରେ ବସିଅଛନ୍ତି। ମୁଁ ଯେତେବେଳେ କାନାଡା ଦେଶରେ ଥିଲି ସେତେବେଳେ ସେ ଉକ୍ତ ଉଦ୍ଦୀପନା ସଭାର ସଞ୍ଚାଳକ ଥିଲେ। ସୁତରାଂ ଆଉ ଜଣେ ଶ୍ରଦ୍ଧେୟ ଭାଇ ଜଣକ ଯିଏକି ପୂର୍ବେ ଜଣେ କାନାଡା ଦେଶୀୟ ଅଧିବାସୀ ଥିଲେ, ଯିଏକି ଜଣେ ବ୍ୟବସାୟୀ ବ୍ୟକ୍ତି ଥିଲେ, ଆଉ ଯିଏକି ଜଗତକୁ ପ୍ରମାଣିତ କରିପାରୁଥିଲେ ଯେ ତୁମମାନେ ଈଶ୍ୱରଙ୍କୁ କିଛି ପ୍ରଦାନ କରିପାର ନାହିଁ ବୋଲି, ସେ ଏବଂ ତାଙ୍କର ସହଯୋଗୀ ଜଣକ ବିତ୍ତ ଉପଲବ୍ଧ ନିମନ୍ତେ ଏକ ସଂଗଠନ ସ୍ଥାପନ କରିଥିଲେ, ଏକ ପ୍ରାସାଦଟିଏ ନିର୍ମାଣ କରିଥିଲେ, କିମ୍ବା ଏକ ବିଦେଶୀୟ ଶିଶୁମାତ୍ରା ସଂଗଠନର ଭିତ୍ତିମୂଳଟିକୁ ସ୍ଥାପନ କରିଥିଲେ। ସେମାନେ ଓକଲ୍ୟାଣ୍ଡରେ ଏକ ସଭାକୁ ପରିଚାଳନା କରିବା ନିମନ୍ତେ ମୋତେ ନିମନ୍ତ୍ରଣ କରିଥିଲେ, ଆଉ କହିଥିଲେ ଯେ ସେମାନେ ଅର୍ଥଟି ଉପାର୍ଜନ କରିଥିଲେ, ସେମାନେ ଆପଣଙ୍କର ସଂସ୍ଥାଟି ମଧ୍ୟରେ ତାହାକୁ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ସେପରି କରିଥିଲେ। କିଛି ଅର୍ଥର ଉଦ୍ଦେଶ୍ୟରେ ମୁଁ ଓ ଭାଇ ଫ୍ରେଡ୍ ତାହାଙ୍କୁ ଚେଷ୍ଟା କରିଥିଲୁ, ଆଉ ଯାହା ଯାହା କି ଭାଇ ଫ୍ରେଡ୍ଙ୍କର ଅଂଶଟି ଥିଲା ତାହାକୁ ମୁଁ ବ୍ୟକ୍ତିଗତ ରୂପେ ଯେପରି ନେଇଯାଇ ନ ପାରେ ସେ ନିମନ୍ତେ ପ୍ରୟାସ କରିଥିଲି। ତେଣୁକରି ଆମେ ତତ୍ପର ବିଚାର କରି ସ୍ଥିର କରିଥିଲୁ ଯେ ଆମେ ଏହାକୁ କାନାଡା ଅଧିବାସୀମାନଙ୍କୁ ପ୍ରଦାନ କରିବୁ, ଆଉ ଏପରିକି କୌଣସି ପ୍ରକାର ଦାନଟିକୁ ମଧ୍ୟ ସଂଗ୍ରହ କରିବ ନାହିଁ। ତଥାପି ଏହା ସେତେଟା ଫଳପ୍ରଦ ହୋଇପାରିନଥିଲା। ସଭାଗୁଡ଼ିକ ତ ଶୃଙ୍ଖଳିତ ହୋଇଥିଲା। ଯେହେତୁ ଆମେ ଦାନ ସଂଗ୍ରହ କରିନଥିଲୁ, ମଣ୍ଡଳୀ ଯଦି ଏକ ନିୟୁତ ଶହ ଡଲାର ମୂଲ୍ୟର ସମ୍ପତ୍ତିଟିଏ ହୋଇଥାଏ, ତଥାପି ମୁଁ ତାହାକୁ ଭୃକ୍ଷେପ କରିନଥାଏ। ତଥାପି ଦାନଟିକୁ ସଂଗ୍ରହ କରୁଥିବା କାରଣରୁ ଆପଣ ତ ଏହାକୁ ଈଶ୍ୱରଙ୍କ ନିକଟରେ ବନ୍ଧକ କରି ତାହାକୁ ଈଶ୍ୱରଙ୍କ ପାଇଁ ଋଣୀ କରି ରଖିଥାନ୍ତି। ତାହା ତ ଆରାଧନାର ଅଂଶ ଅଟେ। ଆପଣ ତାହାକୁ ଚୋରି କରିଥାନ୍ତି। ସମ୍ଭବ ମୁଁ ଅର୍ଥ ବିରୁଦ୍ଧରେ ବୃଦ୍ଧାଚରଣ ଭାବଟି ପୋଷଣ କରିଥାଏ ଏବଂ ସେପରି ବସ୍ତୁଗୁଡ଼ିକ ବିରୁଦ୍ଧରେ ମତ ପ୍ରକାଶ କରିଥାଏ। ମୁଁ ଏହାକୁ ଶିକ୍ଷା ଲାଭ କରିଥାଏ ଯେ ଯେତେବେଳେ କେହି ଜଣେ ବ୍ୟକ୍ତି ଦୋଷୀ ବୋଲି ସାବ୍ୟସ୍ତ ହୋଇଥାନ୍ତି, ସେତେବେଳେ ଆପଣଙ୍କୁ ମଧ୍ୟ ନିଜର ଦୋଷଟିକୁ ମାନିଯିବା ବିଷୟଟିକୁ ସ୍ୱୀକାର କରି ନେବାଟା ଉଚିତ ବିଷୟ ଅଟେ। ଯେହେତୁ ସେପରି କାର୍ଯ୍ୟଟିକୁ କରିବାଟା ଯେ କଦାପି ଉତ୍ତମ ବିଷୟ ନୁହେଁ, ଏହାକୁ ମୁଁ ଏବଂ ଭାଇ ଫ୍ରେଡ୍ ଅନୁଭବ କରିଅଛୁ। ଆଉ ଭାଇ ବର୍ଡର୍ସ ମହାଶୟ, ମୁଁ ଯେତେବେଳେ ଭାଇ ଫ୍ରେଡ୍ଙ୍କୁ ସେଠାରେ ଛାଡ଼ିଥିଲି ଓ ଓକ୍ଲ୍ୟାଣ୍ଡରେ ଆପଣଙ୍କ ଆବାସସ୍ଥଳୀ ଆଡ଼କୁ ଯାଇଥିଲି, ସେତେବେଳେ ମୁଁ କହିଥିଲି ଯେ ଆପଣ ସେପରି କଦାପି କରନ୍ତୁ ନାହିଁ। ଆପଣ ନିଜର ଦାନଶୈଳୀଟିକୁ କେବଳ ବୁଲାଇ ଆଣନ୍ତୁ ଆଉ ଦାନଟିକୁ ସଂଗ୍ରହ କରନ୍ତୁ ଏବଂ କୌଣସି ଏକ ସ୍ଥାନରେ ଅନ୍ୟ ଏକ ସଭାଟିଏ କରିବା ନିମନ୍ତେ ତାହାକୁ ନିଜର ମାତୃମଣ୍ଡଳୀ ନିମନ୍ତେ ମଧ୍ୟକୁ ନେଇ ଯାଇ ସଞ୍ଚୟ ରଖିଥାନ୍ତୁ। ତାହା ଯାହା କିଛି ହେଇଥାଉ ନା କାହିଁକି, ଅନ୍ୟ ଗୋଟିଏ ସ୍ଥାନରେ ସଭାକୁ ଆୟୋଜନ କରିବା ନିମନ୍ତେ ତାହାକୁ ସଞ୍ଚୟ ରଖିଥାନ୍ତୁ। ଆଉ ଏଥିପୂର୍ବେ କି ଆରାଧନାର ସଭାଗୁଡ଼ିକ ସମାପ୍ତ ହୋଇଥିଲା, ଭାଇ ବର୍ଡର୍ସ ଓ ତାଙ୍କର ବନ୍ଧୁ ଜଣଙ୍କ ମୋ ନିକଟକୁ ଆସିଥିଲେ ଆଉ ମୋତେ କହିଥିଲେ ସଭାଟିଏ ଆୟୋଜନ କରିବା ନିମନ୍ତେ ଯେତିକି ଅର୍ଥର ଆବଶ୍ୟକ ହୋଇଥାଏ, ସଭାଟିଏ ନିମନ୍ତେ ଯେତେ ଅର୍ଥର ଆବଶ୍ୟକ ହୋଇଥାଏ ତାହା ତ ଯଥାସମ୍ଭବ ସଂଗୃହୀତ ହୋଇସାରିଅଛି। ଆଉ ଏହାର ଅଳ୍ପ କିଛି ଦିନ ଉତ୍ତାରେ ସେ ସାନ୍ ଜୋସି କାଲିଫର୍ଣ୍ଣିଆରେ ଏକ ସଭାର ଆୟୋଜନ କରିଥିଲେ, ଯେଉଁ ସ୍ଥାନରେ କି ସେ ଲାଭ କରିଥିଲେ ପ୍ରାୟତଃ 60-70 ମଣ୍ଡଳୀ ସେହି ଉପତ୍ୟକା ମଧ୍ୟରେ ରହିଥିଲା ଏପରି ମୁଁ ଅନୁମାନ କରିଥାଏ। ବିଭିନ୍ନ ପ୍ରକାର ବିଶ୍ୱାସତ ଗୁଡ଼ିକୁ ପୋଷଣ କରିଥିଲେ ସୁଦ୍ଧା ପ୍ରତ୍ୟେକ ସହଯୋଗ ପ୍ରଦାନ କରିଥିଲେ। ଆମମାନେ ତ ଏକ ଉତ୍ସାହଜନକ ଉପାସନାର ଅବଧିକୁ ଲାଭ କରିଥିଲୁ ଆଉ ନଭେମ୍ବର ମାସରେ ପୁନଶ୍ଚ ସେହି ଜାଗାକୁ ଯାଉଅଛୁ। ଆମେମାନେ ଆପଣମାନଙ୍କୁ ଆମମାନ ମଧ୍ୟରେ ସହଭାଗିତା କରିବାର ଅବସର ଯୋଗ୍ୟ ପାଇପାରିଥିବା କାରଣରୁ ଅତ୍ୟନ୍ତ ଆନନ୍ଦିତ ଅଟୁ। ଭାଇ ବର୍ଡର୍ସ ଓ ଭାଇ ପ୍ରେଡ୍ ପଛରେ ସେହି ସ୍ଥାନରେ ବସିଅଛନ୍ତି। ଆଉ ଏହି ବ୍ୟକ୍ତିଗତ ହୋଇପାରେ ଆପଣମାନଙ୍କ ନିମନ୍ତେ ତ ଅପରିଚିତ ବ୍ୟକ୍ତି ହୋଇପାରିଥାନ୍ତି, କିନ୍ତୁ ସୁଷମା କ୍ଷେତ୍ରରେ ମଧ୍ୟରେ ସେମାନେ ମୋ ନିମନ୍ତେ ତ ବହୁମୂଲ୍ୟ ଭାତୃଗଣ ରୂପେ ପରିଚିତ ହୋଇ ଆସିଅଛନ୍ତି। ଆଉ ଯେଉଁ ବିଶ୍ୱାସ ବିଷୟବସ୍ତୁଟିର ଉପରେ ଆମେ ସ୍ଥିରୀକୃତ ହୋଇ ରହିଅଛୁ ସେଥିରେ ସେ ଯତ୍ନପୂର୍ବକ ସୁସ୍ଥିର ହୋଇ ରହିଅଛନ୍ତି। ଭାତୃଗଣ, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏଠାସ୍ଥିତ ଏହି କ୍ଷୁଦ୍ର ଆରାଧନାଟିର ମଧ୍ୟରେ ଆମେ ଆପଣମାନଙ୍କୁ ଲାଭ କରିଥିବା କାରଣରୁ ଅତ୍ୟନ୍ତ ଆନନ୍ଦିତ ଅଟୁ। ଦେଖିବା ନିମନ୍ତେ ସେପରି କିଛି ଆକର୍ଷଣୀୟ ସ୍ଥାନଟିରେ ନୁହେଁ, ତଥାପି ଏହି ସ୍ଥାନରେ ଏପରି ଏକ ବିଶେଷ ବିଷୟ ରହିଅଛି ଯଦ୍ୱାରା ଆମେ ଜାଣିଥାଉ ଯେ ଈଶ୍ୱର ଏହି ସ୍ଥାନରେ ବାସ କରିଥାନ୍ତି। ଆପଣମାନେ ଏହାକୁ ଲକ୍ଷ୍ୟ କରନ୍ତୁ। ତେଣୁକରି ଆମମାନେ ଅତ୍ୟଧିକ ଆନନ୍ଦିତ ଅଟୁ। ଆଉ ଏହି ସ୍ଥାନରେ ଅନ୍ୟାନ୍ୟ ଆଦରଣୀୟ ଭାଇମାନେ ମଧ୍ୟ ରହିଅଛନ୍ତି, ଆଉ ମୁଁ ଯଦି ସମୟ ପାଇଥାଏ ସେମାନଙ୍କ ନାମଟିକୁ ପ୍ରକାଶ କରିବାକୁ ସମୟ ପାଏ, ତେବେ ସେମାନଙ୍କ ନାମକୁ ଯେଉଁମାନେ କି ଆମମାନ ମଧ୍ୟରେ ରହିଅଛନ୍ତି ସେମାନେ ପରିଚିତ କରାଇବି। ଆଉ ଈଶ୍ୱର ଯଦି ଇଚ୍ଛା କରୁଥାନ୍ତି ତେବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ମୁଁ ଆକାଂକ୍ଷା କରୁଅଛି ଯେ ଏବଂ ପ୍ରାର୍ଥନା ମଧ୍ୟ କରୁଅଛି ଯେ ମୁଁ ଯିବାକୁ ଚାହିଁଥାଏ, ଧାରଣା ପାଇଥିଲି ବୋଲି ଅନୁଭବ କରୁଅଛି। ମୁଁ ତ ବର୍ତ୍ତମାନ ସୁଦ୍ଧା ସୂଚନା ପ୍ରଦାନ କରିନାହିଁ, ପରବର୍ତ୍ତୀ ସଭାଟି ତ ଓହିଓରେ ହେବ। ଆଉ ଭାଇ ସୁଲିଭାନଙ୍କ ସହିତ ସଭାସ୍ଥଳରେ ମଧ୍ୟରେ ଉପସ୍ଥିତ ରହିବି। ଖୁବ୍ ଅଳ୍ପ ସମୟ ବ୍ୟବଧାନରେ ସେପରି କରିବି ଯେନି ମୁଁ ଅନୁମାନ କରିଥାଏ ଯେ ଏହା ତ ପ୍ରାୟତଃ ସେଠାକୁ ଯାତ୍ରା କରିବା ନିମନ୍ତେ 100 ମାଇଲ ଦୂରତା ମଧ୍ୟରେ ରହିଥିବା ସ୍ଥାନଟି ହୋଇଥାଇପାରେ। ଆପଣ ଯଦି ନିଜର ଛୁଟି ଦିନର ନିମନ୍ତେ ଆପଣ ଯଦି ଯୋଜନା ପ୍ରସ୍ତୁତ କରୁନଥାନ୍ତି ତେବେ ଏହା ତ ଏକ ସୁନ୍ଦର ରମଣୀୟ ଯାତ୍ରା ଯୋଜନାଟି ହେବ। ଈଶ୍ୱର ଯଦି ଲଗାତାର ରୂପେ ଆମମାନଙ୍କୁ ଚାଳନା ପ୍ରଦାନ କରିବେ ତେ ତାହା ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନାଟି ହେବ। ଖୁବ୍ ଉତ୍ତମ ସଭା ବ୍ୟକ୍ତି ଅଟନ୍ତି। ଆଉ ଭାଇ ସୁଲିଭାନଙ୍କୁ ମୁଁ ଖୁବ୍ ପ୍ରଚୁର ପରିମାଣରେ ଆମେ ତ ଅତ୍ୟଧିକ ରୂପେ ଚାହିଁଥାଉ। ସେ ତ ସେହି ସହର ନଗରପାଳ ଅଟନ୍ତି, ଆଉ ସେ ତ ପ୍ରାକ୍ତନ ନଗରପାଳ ଜଣକ ଅଟନ୍ତି, ଆଉ ସେ ପୁରାତନ ବିଚାରଧାରା ସମ୍ପନ୍ନ ଜଣେ କାଣ୍ଟୁକି ଅଧିବାସୀ ମଧ୍ୟ ଅଟନ୍ତି। ତାହା ହିଁ ସବୁକିଛି ଅଟେ ଯାହାକି ମୁଁ ତାଙ୍କ ସମ୍ବନ୍ଧରେ କହିପାରିଥାଏ। ଯେତେବେଳେ ବିଗତ ଦିନ ମୁଁ ତାଙ୍କୁ ସେହି ସ୍ଥାନରେ ସାକ୍ଷାତ କରିଥିଲି, ଆମେ ଉଭୟ ତ କାଣ୍ଟୁକିର ସେହି ପର୍ବତ ଅଞ୍ଚଳ ମଧ୍ୟରେ ବୃଦ୍ଧି ଲାଭ କରିଥିଲୁ। ସେ ମୋତେ କହିଥିଲେ ଯେ ତୁମେ ଅଦ୍ୟାବଧି ଆପଣା ବେକର ଚାରିଆଡେ ସେହି ହେଙ୍ଗୁର ମାଳଟିକୁ ପରିଧାନ କରିଥାଉ କି। ବର୍ତ୍ତମାନ ଆପଣମାନେ ବୁଝିପାରନ୍ତି ଯେ ସେ କିପରି ଭାବରେ ନିଜକୁ ଅସଲି କେଣ୍ଟୁକିଆନ ବୋଲି ପରିଚିତ କରାଇଥାନ୍ତି। ଆସନ୍ତୁ ପଛକୁ ଫେରିଯିବା। ଏଠାରେ ଉପସ୍ଥିତ ରହିଥିବା କେଣ୍ଟୁକି ନିବାସୀ ମୋର ଭାତୃଗଣ ପ୍ରତି ଅସମ୍ମାନର କୌଣସି ଉଦ୍ଦେଶ୍ୟ ନିମନ୍ତେ ନୁହେଁ। ଏଠାରେ ଭାଇ ଜେଫ୍ରିଜ୍ ତଥା ଅନ୍ୟାନ୍ୟ ଅନେକ ମଧ୍ୟ ରହିଅଛନ୍ତି। ମୁଁ ମଧ୍ୟ ଜଣେ କେଣ୍ଟୁକି ନିବାସୀ ବ୍ୟକ୍ତି ଯେ ଅଟେ ତାହା ତ ଆପଣମାନେ ଜାଣନ୍ତି। ଆମମାନେ ଯେ କିଏ ଅଟୁ ଏଥିପାଇଁ ମୁଁ ଆପଣମାନଙ୍କୁ ଗୋଟିଏ ମାତ୍ର ବିଷୟ କହିଥାଏ। ଆମେମାନେ ତ କେଣ୍ଟୁକି ଅଧିବାସୀ ନୁହଁ କିମ୍ବା ଆମମାନେ ତ ଆମେରିକୀୟ ଅଧିବାସୀ ମଧ୍ୟ ନୁହଁ। ଆମେମାନେ ତ ଯାତ୍ରୀଗଣ ଅଟୁ ଏବଂ ବିଦେଶୀୟ ଗଣ ଅଟୁ। ଆମମାନେ ଆଗତ ହେବାକୁ ଥିବା ଏକ ସହରର ଅନ୍ୱେଷଣ କରୁଅଛୁ ଆଉ ପାଠ କରିବାର ଏକ ଅଂଶବିଶେଷ ରୂପେ ଆସନ୍ତୁ ଆମମାନେ କିଛି ସମୟ ନିମନ୍ତେ ଯାତ୍ରା ପୁସ୍ତକରୁ ଏକ ଅଧ୍ୟାୟକୁ ପାଠ କରିବା। ମୁଁ 23 ଅଧ୍ୟାୟରୁ ପାଠ କରିବାକୁ ଚାହିଁବି ଆଉ 20 ପଦରୁ ଆରମ୍ଭ କରି 23 ପଦ ପର୍ଯ୍ୟନ୍ତ ପାଠ କରିବି। ଏହି ପ୍ରାତଃକାଳରେ ମୁଁ ଏକ ବିଷୟବସ୍ତୁଟି ଯାହା ଏହା ମଧ୍ୟରୁ ଉଦ୍ଧୃତ କରିବାକୁ ଚାହିଁବି କିମ୍ବା ଏଥିମଧ୍ୟରୁ ଗ୍ରହଣ କରିବି ଭାଇମାନେ, ଯାହାର ପ୍ରସଙ୍ଗଟି ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଅଟେ। ଆଉ ମୁଁ ଦୀର୍ଘ ସମୟ ଧରି ପ୍ରଚାର କରିବାକୁ ଯାଉନାହିଁ। ଆଉ ଯେତେବେଳେ କି ଆପଣମାନେ ନିଜ ନିଜ ଧର୍ମଶାସ୍ତ୍ରକୁ ଖୋଲିବି ସେହି ଅଧ୍ୟାୟଟିକୁ ବାହାର କରୁଅଛନ୍ତି ସେତେବେଳେ ମୁଁ ଅପେକ୍ଷା କରୁଅଛି।
Behold, I send an angel before thee to keep thee in the way and to bring thee to the place which I have prepared.
ଦେଖୋ ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ। ତାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କର ବରେ ଅବଧାନ କର। ତାହାଙ୍କର ଅସନ୍ତୋଷ ଜନ୍ମ ନାହିଁ, କାରଣ ସେ ତୁମମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ, ଯେହେତୁ ତାହାଙ୍କ ଠାରେ ଆମ୍ଭର ନାମ ଅଛି। ଏହି ଦୂତ ଜଣକ ଯେ କିଏ ଥିଲେ ତାଙ୍କୁ ଏହି ସମୟ ସଭାଟିର ଲୋକମାନେ ଚିହ୍ନନ୍ତି ବୋଲି ମୁଁ ନିଶ୍ଚିତ ଅଟେ, ଯେହେତୁ ତାଙ୍କ ଠାରେ ଆମ୍ଭର ନାମ ଅଛି। ମାତ୍ର ତୁମେ ଯେବେ ନିତାନ୍ତ ତାହାଙ୍କର ଉପରେ ଅବଧାନ କରିବ ଓ ଆମ୍ଭେ ଯାହା ସବୁ କହୁ ତାହା କରିବ, ତେବେ ଆମ୍ଭେ ତୁମମାନଙ୍କର ଶତ୍ରୁ ଓ ତୁମମାନଙ୍କ ବୈର ବୈରୀ ହେବା, କାରଣ ଆମ୍ଭ ଦୂତ ତୁମ ଆଗେ ଆଗେ ଗମନ କରିବେ ଏବଂ ତୁମ୍ଭକୁ ଇମୋରିଓ ମାନଙ୍କର ଓ ହିତ୍ୟ ମାନଙ୍କର ଓ ଫ୍ରିଜିଓ ମାନଙ୍କର କିଣାଣିଆ ମାନଙ୍କର ଓ ହିଦ୍ୟ ମାନଙ୍କର ଏବଂ ଜବସ୍ୟ ମାନ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। ଆଉ ଅଳ୍ପ ସମୟ ନିମନ୍ତେ ଆମ୍ଭମାନେ ଯେତେବେଳେ ଏହି ବାକ୍ୟ ଉପରେ ବିଚାର ବିମର୍ଶ କରିଥାଉ ସେତେବେଳେ ପ୍ରଭୁ ଏହି ବାକ୍ୟ ଉପରେ ଆପଣଙ୍କ ଆଶୀର୍ବାଦକୁ ପ୍ରଦାନ କରିବେ ଯଦି ଆମେ ଏଥିପାଇଁ ପ୍ରାର୍ଥନା କରିବୁ। ସେହି ବିଷୟବସ୍ତୁ ଉପରେ ମୁଁ ଚିନ୍ତା କରୁଥିଲି, ଅର୍ଥାତ୍ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣର ଏହି ପ୍ରସଙ୍ଗଟିର ପରିପ୍ରେକ୍ଷୀରେ ଚିନ୍ତା କରୁଥିଲି। ମଣ୍ଡଳୀ ଏକ ସୀମିତ ସଂଖ୍ୟକ ମଧ୍ୟରେ ଏକ ସର୍ବନିମ୍ନ ସଂଖ୍ୟକ ବିଶିଷ୍ଟ ଅଟେ। ସଂଖ୍ୟାରେ ଏହା ସବୁ ସେହିପରି ସଂଖ୍ୟକ ବିଶିଷ୍ଟ ହୋଇ ରହିଥିବ ଯେତେ ପର୍ଯ୍ୟନ୍ତ ଖ୍ରୀଷ୍ଟ ଯୀଶୁ ଆସି ନ ଯାଆନ୍ତି। ତଥାପି ଏହା ତ ଆପଣାର ଈଶ୍ୱରତ୍ୱ ସୁଅବସର ମଧ୍ୟରେ ଅବସ୍ଥାନ କରି ରହିଅଛି। ଆଉ ଏହା ଯେ ଜୀବିତ ଈଶ୍ୱରଙ୍କର ମଣ୍ଡଳୀ ଅଟେ ଆମେ କେବଳ ଯଦି ଏତିକିଟି ଅବଗତ ହୋଇଥାଉ, କିନ୍ତୁ ବ୍ରାହ୍ମ ଟାବର୍ନାକୁଲ ଏପରି ନୁହେଁ। ଯେହେତୁ ବ୍ରାହ୍ମ ଟାବର୍ନାକୁଲ ତ ଏହାର କେବଳ ଏକ ଅଂଶବିଶେଷ ହିଁ ଅଟେ। ସମସ୍ତ ରାଷ୍ଟ୍ର ମଧ୍ୟରେ ଏପରି ତ ଅନ୍ୟାନ୍ୟ ବହୁ ସଂଖ୍ୟକ ଆରାଧନାଳୟ ଗୁଡିକ ରହିଅଛନ୍ତି। ଆଜିର ଏହି ରାତ୍ରି କାଳରେ ଉପାସନା ସମୟରେ ଭାଇ ସ୍ନେଲିଂ ବାପ୍ତିସ୍ମ ଏକ ଆରାଧନାଟିକୁ କରିବାକୁ ଯାଉଅଛନ୍ତି। ଭାଇ କାର୍ଡ ଏହାକୁ ସୂଚନା ପ୍ରଦାନ କରିବା ନିମନ୍ତେ କହିଥିଲେ, ମାତ୍ର ମୁଁ ତାହାକୁ ପାସରି ଯାଇଥିଲି, କିମ୍ବା ଏହାକୁ ସେ ଯେ କରିବାକୁ ଯାଉଅଛନ୍ତି ଏ ବିଷୟରେ ଗତକାଲି ମୋତେ କହିଥିଲେ। ସେ କହିଥିଲେ ଯେ ତାହା ଏକ ବାପ୍ତିସ୍ମର ଉପାସନା ରୂପେ ଆୟୋଜିତ କରାଯାଉଛି। ତେଣୁକରି ଯଦି କେହି ଏଠାରେ ଏପରି ଅଛନ୍ତି ଯିଏକି ବର୍ତ୍ତମାନ ସୁଦ୍ଧା ବାପ୍ତିତ ହୋଇନାହାନ୍ତି, ତେବେ ତ ଭାଇ ସ୍ନେଲିଂ ତାହାକୁ ସମ୍ପନ୍ନ କରିବା ନିମନ୍ତେ ଆନନ୍ଦ ଅନୁଭବ କରିବେ। ତାହା ଉଚିକାସ୍ତ ସେହି ପବିତ୍ର ଆରାଧନାଳୟଟି ଅଟେ। ଆଉ ନ୍ୟୁ ଆଗନିଷ୍ଠ ଭାଇ ଜୁନିୟର ଜ୍ୟାକ୍ସନଙ୍କର ସହଭାଗିତାଟି ଅଟେ। ମଧ୍ୟ ସମଗ୍ର ରାଷ୍ଟ୍ରଟି ମଧ୍ୟରେ ଏପରି ଅନେକ ଗୁଡ଼ିଏ ମଣ୍ଡଳୀ ରହିଅଛନ୍ତି, ତଥାପି ଏପରି ବୋଧ ହେଉଅଛି ଯେପରିକି ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ପରାଜିତ ହୋଇଥିବା ପକ୍ଷଟିରେ ଆଡ଼େ ବାସ କରୁଅଛୁ। ହଁ, ଅଳ୍ପ ବହୁତେ ସେପରି ହିଁ ଅଟୁ। ପଶ୍ଚାତରେ ଠିକ୍ ସେହି ସ୍ଥାନରେ ଆଜିର ପ୍ରାତଃକାଳରେ ଭାଇ ନେଭିଲ୍ ଏହାକୁ ଯେ ସୂଚନା ପ୍ରଦାନ କରିଥିଲେ ଏହା ମୁଁ ଶ୍ରବଣ କରିଥିଲି। ସେହି କାରଣରୁ ଏହା ମୋର ବିବେଚନାଟିର ମଧ୍ୟ ରେଖାଙ୍କିତ ହୋଇଯାଇଥିଲା। ଅର୍ଥାତ୍ ଲୋକମାନେ ଯେ ପରିତ୍ରାଣ ବିଷୟରୁ ଧୀରେ ଧୀରେ ଦୂରକୁ ଚାଲି ଯାଉଛନ୍ତି ଏପରି ଅନୁଭୂତ ହେଉଅଛି। ଏହା ତ ସେପରି ଅନୁମାନ କରାଯାଇଥାଏ ଯେପରିକି ଲୋକମାନେ ଏହାକୁ ଲକ୍ଷ୍ୟ କରିସାରିଥିଲେ, ଆଉ ସେହି କାରଣରୁ ସେମାନେ ଏହାକୁ ଏକତରଫା କରି ଦୂରକୁ ଠେଲି ଦେଉଛନ୍ତି। ଓହୋ, ତେବେ ବି ଈଶ୍ୱର ଏହାକୁ କାର୍ଯ୍ୟକାରୀ କରନ୍ତି, ତଥାପି ଏହା ତ ସେପରି ଆଚରଣଟି କଦାପି ହେବାର ନୁହେଁ। ଆଉ ମୂଷା ସେ ଯେତେବେଳେ ଈଶ୍ୱରଙ୍କ ଦ୍ୱାରା ଆହୁତ ହୋଇଥିଲେ ସେତେବେଳେ ସେ ତ ପୂର୍ଣ୍ଣ ମାତ୍ରାରେ ସମ୍ପୂର୍ଣ୍ଣ ଭାବେ ଜଣେ ଭାବବାଦୀ ଥିଲେ। କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ଈଶ୍ୱର ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ପ୍ରେରଣ କରିଥାନ୍ତି, ସେଥିରେ ସେ ଯାହା କିଛି ଆବଶ୍ୟକ ବସ୍ତୁ ଗୁଡ଼ିକୁ ଦରକାର କରିଥାନ୍ତି, ସେ ସବୁର ସହିତ ଈଶ୍ୱର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସଜ୍ଜିତ କରି ତଦ୍ୱାରା ତାଙ୍କୁ ପ୍ରେରଣ କରିଥାନ୍ତି। ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ସୁସମାଚାର ପ୍ରଚାର ରୂପେ ଯଦି ଆହ୍ୱାନ କରିଥାନ୍ତି, ସେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ତାଙ୍କ ମଧ୍ୟରେ କୌଣସି ଏକ ବିଶେଷ ବିଷୟକୁ ପ୍ରଦାନ କରିଥାନ୍ତି। ଯଦି ସେ ତାଙ୍କୁ ଜଣେ ଶିକ୍ଷକ ରୂପେ ଆହ୍ୱାନ କରନ୍ତି, ତେବେ ଶିକ୍ଷା ଦେବା ନିମନ୍ତେ ସେ ତାଙ୍କ ମଧ୍ୟରେ କୌଣସି ଏକ ବିଶେଷ ବିଷୟକୁ ପ୍ରଦାନ କରିଥାନ୍ତି। ଯଦି ସେ ତାଙ୍କୁ ଜଣେ ଭାବବାଦୀ ହେବା ନିମନ୍ତେ ଆହ୍ୱାନ କରିଥାନ୍ତି, ତେବେ ଦର୍ଶନଟିଏ ଦେଖିବା ନିମନ୍ତେ ସେ ତାଙ୍କ ମଧ୍ୟରେ କିଛି ବିଶେଷ ବିଷୟକୁ ପ୍ରଦାନ କରିଥାନ୍ତି ଏବଂ ଭାବବାଦୀଟିଏ ହେବାର ଯୋଗ୍ୟତାକୁ ତାଙ୍କୁ ଦାନ କରିଥାନ୍ତି। ଈଶ୍ୱର ସଦାସର୍ବଦା ଆପଣାର ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ସରଞ୍ଜାମର ସହିତ ସଜ୍ଜିତ କରି ରଖିଥାନ୍ତି। ଆଉ ସେ ଯେତେବେଳେ ମୋସାଙ୍କୁ ମିଶ୍ର ଦେଶକୁ ପ୍ରେରଣ କରିଥିଲେ, ସେତେବେଳେ ସେ ମଧ୍ୟ ଠିକ୍ ସେହିପରି କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ। ସେ ତ ଏକ ନିଶ୍ଚିତ ପ୍ରକାରର ଉପାୟଟିକୁ ଅବଲମ୍ବନ କରି ତାଙ୍କୁ ଉତ୍ଥାପିତ କରିଥିଲେ, ଆଉ ଏକ ନିଶ୍ଚିତ ପ୍ରକାରର ପଦ୍ଧତିଟିର ମାଧ୍ୟମରେ ତାଙ୍କୁ ଶିକ୍ଷିତ କରିଥିଲେ। ଆଉ ସେ ତାଙ୍କୁ ଭାଙ୍ଗିଥିଲେ, ତାଙ୍କୁ ପ୍ରସ୍ତୁତ କରିଥିଲେ, ଆଉ ତାଙ୍କୁ ସୁଗଠିତ କରିଥିଲେ। ଶତାଧିକ ବର୍ଷ ପୂର୍ବରୁ ଅବ୍ରାହମଙ୍କ ନିକଟରେ ସେ ପ୍ରତିଜ୍ଞା କରିସାରିଥିବା ପରେ, ଅର୍ଥାତ୍ ସେ ଯେ ଲୋକମାନଙ୍କୁ ପରିତ୍ରାଣ ପ୍ରଦାନ କରିବେ, ତତ୍ପରେ ସେ ଏପରିକି ମୂଷା ଯେପରି ଭାବେ ପ୍ରସ୍ତୁତ କରାଯାଇଥିଲେ, ସେପରି ଭାବେ ସେ ଯେ ମୂଷାଙ୍କୁ ପ୍ରସ୍ତୁତ କରିବେ, ଏ ବିଷୟଟିକୁ ସେ ପୂର୍ବରୁ ନିର୍ଣ୍ଣୟ କରିସାରିଥିଲେ। ମୂଷା ସେ ତ ସମ୍ପୂର୍ଣ୍ଣ ଭାବରେ ଜଣେ ଭାବବାଦୀ ଥିଲେ, ଆଉ ତତ୍ପରେ ସେ ସମ୍ପୂର୍ଣ୍ଣ ରୂପେ ଏକ ଭାବବାଦୀ ବୋଲି ଗଣିତ ମଧ୍ୟ ହୋଇଥିଲେ। ତାପରେ ଠିକ୍ ଆପଣଙ୍କ ପରି ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ହୋଇଥାନ୍ତି, ତେବେ ଯାଇ ଆପଣଙ୍କ ପରି ଈଶ୍ୱର ତ କୌଣସି ରୂପେ ଏକ ଅର୍ଦ୍ଧମାର୍ଜିତ ଖ୍ରୀଷ୍ଟିଆନ ମାନଙ୍କୁ ପ୍ରସ୍ତୁତ କରିନଥାନ୍ତି। ଈଶ୍ୱର ପରିପୂର୍ଣ୍ଣତା ଲାଭ କରିଥିବା ଖ୍ରୀଷ୍ଟିଆନ ମାନଙ୍କୁ ପ୍ରସ୍ତୁତ କରିଥାନ୍ତି। ଈଶ୍ୱର ଅର୍ଦ୍ଧମାର୍ଜିତ ପ୍ରଚାରକଗଣଙ୍କୁ ପ୍ରସ୍ତୁତ କରନ୍ତି ନାହିଁ, ତଥାପି ପ୍ରଚାରକଗଣ ତ ଅର୍ଦ୍ଧମାର୍ଜିତ ହୋଇପାରନ୍ତି। ଈଶ୍ୱର ଆପଣ ସନ୍ତାନଗଣଙ୍କୁ ଖ୍ରୀଷ୍ଟିଆନ ରୂପେ ପ୍ରସ୍ତୁତ କରିଥାନ୍ତି, ତଥାପି ଅଧିକାଂଶ ସମୟରେ ସେମାନେ ଅର୍ଦ୍ଧମାର୍ଜିତ ଖ୍ରୀଷ୍ଟିଆନଟିଏ ହୋଇ ଯାଇଥାନ୍ତି। ତଥାପି ସେମାନେ ଯେ ସେପରି ସ୍ୱଭାବ ବିଶିଷ୍ଟ ହୋଇ ରହିଥାନ୍ତୁ, ଏହା ତ ଈଶ୍ୱର କୌଣସି ପ୍ରକାରେ ଚାହିଁନଥାନ୍ତି। ଏହା ତ ସେମାନଙ୍କର ନିଜସ୍ୱ ଅବଲମ୍ବିତ ପନ୍ଥା ଗୁଡ଼ିକ ହୋଇଥାଏ, ଯାହାକି ସେମାନଙ୍କ ଜୀବନ ନିମନ୍ତେ ଈଶ୍ୱରଙ୍କ ସଂକଳ୍ପିତ ଯୋଜନାଟିରେ ସହିତ ମିଶି ଯାଇଥାଏ। ଆଉ ତତ୍ପରେ ସେମାନେ ଯେପରି ଆଚରଣଟି କରିଥାନ୍ତି, ତାହା ତ ସେମାନଙ୍କ ଗ୍ରହଣୀୟ ପନ୍ଥା ଗୁଡ଼ିକ ଦ୍ୱାରା ହିଁ ପ୍ରଦର୍ଶିତ ହୋଇଥାଏ। ସେମାନେ ଯେ ଅର୍ଦ୍ଧମାର୍ଜିତ ଖ୍ରୀଷ୍ଟିଆନ ହୁଅନ୍ତୁ, ତାହା ତ ଈଶ୍ୱର ଚାହାନ୍ତି ନାହିଁ, କିମ୍ବା ଅର୍ଦ୍ଧମାର୍ଜିତ ପ୍ରଚାରକ ହୁଅନ୍ତୁ, ଏହା ମଧ୍ୟ ସେ ଚାହାନ୍ତି ନାହିଁ। ସେମାନଙ୍କର ନିଜସ୍ୱ ପକ୍ଷଟିରେ ସହିତ ସେମାନେ ସଲାସୁତରା କରି ରହିଥାନ୍ତୁ, ନହେଲେ ସେମାନେ ଯେ ଆପଣାର ନିର୍ବାଚନ ରୂପରେ ଦୃଢ଼ତାର ସହିତ ରହନ୍ତୁ, ଏହା ହିଁ ସେମାନଙ୍କ ନିମନ୍ତେ ଇଚ୍ଛା କରିଥାନ୍ତି। ଆଉ ମୋସା ତ ଏକ ନିର୍ଭରଯୋଗ୍ୟ ପୂର୍ଣ୍ଣମାତ୍ରାର ପରିତ୍ରାଣ ନିମନ୍ତେ ଈଶ୍ୱର ତାଙ୍କୁ ଏକ ପୂର୍ଣ୍ଣାଙ୍ଗ ପ୍ରାପ୍ତି ଭାବବାଦୀ ରୂପେ ପ୍ରସ୍ତୁତ କରିଥିଲେ। ଆଉ ମୋସା ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ହସ୍ତରେ ସମର୍ପିତ ହୋଇ ରହିଥିଲେ, ତେଣୁକରି ତାହା ହିଁ ସେହି କାରଣଟି ଥିଲା ଯେ ସେ ଯାହା କିଛି ଥିଲେ ନା କାହିଁକି ଏହା ତ ତାଙ୍କୁ ସେପରି ଭାବରେ ପ୍ରସ୍ତୁତ କରିଥିଲା। ସେ ତ ଈଶ୍ୱରଙ୍କ ମଧ୍ୟରେ ଏପରି ଆସ୍ଥାଭାଜନ ହୋଇ ରହିଥିଲେ ଯେ ଈଶ୍ୱର ତାଙ୍କୁ ଭରସା କରିପାରିଥିଲେ। ଜଣେ ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ଆଜିର ପ୍ରାତଃ କାଳରେ ମୁଁ ବିସ୍ମୟ ପ୍ରକାଶ କରିଥାଏ ଯେ ଆମ୍ଭେମାନେ ଯଦି ଆପଣାର ନିଜସ୍ୱ ଇଚ୍ଛା ଉପରେ ନିର୍ଭର କରି ରହିଥାଉ, ଆଉ ଈଶ୍ୱର ପ୍ରତି ଆମେ ଆପଣାକୁ ଯଦି ନିର୍ଭରଶୀଳ କରି ଦେଇଥାଉ, ତ ଈଶ୍ୱର ଆମମାନଙ୍କୁ ଭରସା କରିପାରନ୍ତି। ସେହି ସ୍ଥାନଟିରେ ଯେଉଁ ସ୍ଥାନରେ କି ସେ ଆମମାନଙ୍କୁ ସୁସ୍ଥିର କରି ରଖିଅଛନ୍ତି। ଆଜିର ପ୍ରାତଃ କାଳରେ ମୁଁ ତ ନିଜ ନିମନ୍ତେ ବିସ୍ମୟ ପ୍ରକାଶ କରିଥାଏ। ମୁଁ ଯଦି ଈଶ୍ୱରଙ୍କଠାରେ ଏପରି ବହୁଳ ପରିମାଣରେ ନିର୍ଭରଶୀଳ ହୋଇ ରହିପାରିଥିଲି, ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ମୋତେ ଭରସା କରିପାରିଥିଲେ, ତେବେ ତ ମୁଁ ଭାଇ ନେଭିଲିଙ୍କୁ ମଧ୍ୟ ବିଶ୍ୱାସ କରିପାରିଥିଲି, ଆମମାନଙ୍କ ଟ୍ରଷ୍ଟିସ୍ ବୋର୍ଡକୁ ମଧ୍ୟ ବିଶ୍ୱାସ କରିପାରିଥିଲି, ଡିକନ୍ ମାନଙ୍କ ବୋର୍ଡକୁ ମଧ୍ୟ ବିଶ୍ୱାସ କରିପାରିଥିଲି, ମୁଁ ଆମମାନଙ୍କର ମଣ୍ଡଳୀର ସଦସ୍ୟମାନଙ୍କୁ ସୁଦ୍ଧା ବିଶ୍ୱାସ କରିପାରିଥିଲି। ଆମମାନଙ୍କ ମଧ୍ୟରେ ପ୍ରତ୍ୟେକ ଦଳର ସ୍ଥାନଟିଏ ରହିଅଛି ଏବଂ ଆମମାନେ କାର୍ଯ୍ୟଟିଏ ମଧ୍ୟ ଲାଭ କରିଅଛୁ। ପାଳକ ଜଣଙ୍କ ମଧ୍ୟ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥଳ ଲାଭ କରିଅଛନ୍ତି, ଅର୍ଥାତ୍ ଠିଆ ହୋଇ ଖ୍ରୀଷ୍ଟଙ୍କର ଅତି ନିଗୁଢ଼ ପୂର୍ଣ୍ଣ ବର୍ଣ୍ଣନାରୁ ବାହାରେ ରହିଥିବା ବାକ୍ୟଟିକୁ ଯେପରି ପ୍ରଚାର କରନ୍ତି, କୌଣସି ପ୍ରକାର ସମାଧାନ ଭାବନାକୁ ପୋଷଣ ନ କରି ପ୍ରଚାର କରନ୍ତି। ଯଦି ସେ ଆପଣଙ୍କୁ ଜଣେ ପ୍ରଚାରକ ବୋଲି ଭାବନ୍ତି ଏବଂ ସେଥିପାଇଁ ଆହ୍ୱାନଟିଏ ଲାଭ କରିଥାନ୍ତି, ତେବେ ସେ କୌଣସି ଜଣେ ମନୁଷ୍ୟଙ୍କ ନିମନ୍ତେ ଗୋଟିଏ ମାତ୍ର ବିଷୟକୁ ମଧ୍ୟ ବଞ୍ଚାଇ କରି ରଖିବେ ନାହିଁ ଯଦି ସେ ପ୍ରକୃତ ଜଣେ ପ୍ରଚାରକ ରୂପେ ଆହୁତ ହୋଇଥାନ୍ତି। ଆଉ ମଣ୍ଡଳୀର ସଭ୍ୟ ଜଣଙ୍କ ମଧ୍ୟ ଏକ ନିଶ୍ଚିତ ଦଳର ଜଣେ ସଭ୍ୟ ହେବା ପାଇଁ ଆହୁତ ହୋଇଅଛନ୍ତି, ତେବେ ସେ ତ କଦାପି ରଫାଦଫା କରିବେ ନାହିଁ। ଆମମାନଙ୍କୁ ଜୁଆ ଖେଳ ଖେଳିବାଟା ଯେ ଉଚିତ ନୁହେଁ ଏହାକୁ ଯଦି ମଣ୍ଡଳୀ ବିଶ୍ୱାସ କରିଥାଏ, ତେବେ ସେହି ସଦସ୍ୟ ଜଣଙ୍କୁ ତ ତାସ୍ ପତିର ଗୁଚ୍ଛାଟିକୁ କଦାପି ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ। ଆମେମାନେ ତ ମଦ୍ୟପାନର କୁପ୍ରଥାଟିକୁ କଦାପି ବିଶ୍ୱାସ କରିନଥାଉ, ତେଣୁ ତାଙ୍କୁ ମଦ୍ୟପାନର ଅଭ୍ୟାସରୁ ଆପଣ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଫେରାଇ ନେବାକୁ ଅଛି। ଆମେମାନେ ଯଦି ଜୁଆ ଖେଳକୁ କିମ୍ବା ଧୂମ୍ରପାନକୁ ବିଶ୍ୱାସ କରିନଥାଉ, ତେବେ ଏହି ମଣ୍ଡଳୀର ସଦସ୍ୟଗଣ ସେପରି ବସ୍ତୁଗୁଡ଼ିକୁ କଦାପି ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ। ଈଶ୍ୱର ତ ପୂର୍ଣ୍ଣ ମାତ୍ରାରେ ଉଦ୍ଧାର ପ୍ରଦାନ କରିଥାନ୍ତି। ଆମମାନେ ତ ଯେତେବେଳେ ଆମମାନେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ହସ୍ତରେ ସମର୍ପଣ କରିଦେଇଥାଉ, ତେବେ ଯାଇ ସେ ଏହାକୁ ସଫଳ କରିବେ। ଆମେମାନେ ଯଦି ପୂର୍ଣ୍ଣ ମାତ୍ରାରେ ତାଙ୍କରି ହସ୍ତରେ ଆପଣମାନଙ୍କୁ ସମର୍ପଣ କରିଦେଇଥାଉ, ତେବେ ଯାଇ ଈଶ୍ୱର ଆମମାନଙ୍କ ମଧ୍ୟରେ ବାସ କରିପାରନ୍ତି। ଖ୍ରୀଷ୍ଟ ମହିମାର ଆଶା ଅଟନ୍ତି, ସେ ତ ଆମମାନଙ୍କ ମଧ୍ୟରୁ ଆପଣଙ୍କୁ ସ୍ୱୟଂ ପ୍ରତିଫଳିତ କରିପାରନ୍ତି, ଯେତେବେଳେ କି ଆମମାନେ ଦୁଷ୍କର୍ମରୁ ଆପଣମାନଙ୍କୁ ବିମୁଖ କରିଦେଇଥାଉ, ତେବେ ଯାଇ ଆମମାନଙ୍କ ଚିନ୍ତାଧାରା ଗୁଡ଼ିକ ତାଙ୍କର ଚିନ୍ତାଧାରା ଗୁଡ଼ିକ ହୋଇଯାଇଥାଏ। ଖ୍ରୀଷ୍ଟ ଯେ କଦାପି ସିଗାରେଟ୍ଟିଏ ପାନ କରିଥିଲେ ଏପରି ଆପଣମାନେ ଆପଣ କଦାପି କଳ୍ପନା କରିପାରନ୍ତି କି? ଖ୍ରୀଷ୍ଟ ଯେ କଦାପି ମଦ୍ୟପାନ କରୁଥିଲେ ଅବା ତାସ୍ ଖେଳୁଥିଲେ ଏପରି ଆପଣ କଦାପି କଳ୍ପନା କରିପାରନ୍ତି କି? ଆପଣଙ୍କ ଆତ୍ମାଟି ଯଦି ତାଙ୍କରି ଆତ୍ମା ଏକ ଅଂଶ ହୋଇଥାଏ, ତେବେ ତ ସେ ଏହାକୁ ଆପଣଙ୍କର ସ୍ୱୀକାରୋକ୍ତିର ଉପରେ ଧାରଣ କରି ରହିଥିବାର ଉଦ୍ଦେଶ୍ୟକୁ ଦେଖିବାକୁ ଚାହିଁଥାନ୍ତି। ତଥାପି ଆପଣମାନେ ତ ଶୟତାନକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେଇଥାନ୍ତି ଏବଂ ତାହାକୁ ଅଧିକାର କରିବା ନିମନ୍ତେ ମଧ୍ୟ ସୁଯୋଗ ପ୍ରଦାନ କରିଥାନ୍ତି। ଆଉ ଆପଣମାନେ ସେପରି କାର୍ଯ୍ୟଗୁଡ଼ିକୁ ଯେତେବେଳେ ସମ୍ପନ୍ନ କରିଥାନ୍ତି, ସେତେବେଳେ ଆପଣମାନଙ୍କ ହୃଦୟ ଅତି ଗଭୀରତମ ସ୍ଥାନରୁ ଆପଣମାନେ ଜାଣିଥାନ୍ତି ଯେ ଆପଣମାନେ ଏକ ଅଯୋଗ୍ୟ ପ୍ରକାର କାର୍ଯ୍ୟଟିକୁ କରୁଅଛନ୍ତି। ଆଉ କେହି ଜଣେ ସଭ୍ୟ ଯେତେବେଳେ ଅନ୍ୟ କୌଣସି ଜଣେ ସଭ୍ୟଙ୍କ ବିପରୀତ କିଛି ବିରୁଦ୍ଧରେ କିଛି କଥା କହିଥାନ୍ତି, ସେତେବେଳେ ତାହା ଯେ ଭ୍ରାନ୍ତିଜନକ ବିଷୟ ଅଟେ ଏହାକୁ ତ ଆପଣମାନେ ଜାଣିଥାନ୍ତି। ଆପଣମାନେ ତ ଏକ୍ୱାର କରିବା ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ଆଜ୍ଞାଦତ୍ତ ହୋଇଅଛନ୍ତି, ମାତ୍ର ଏକକୁ ଆରେକର ବିରୁଦ୍ଧରେ ଅଯୌକ୍ତିକ ବିଷୟଗୁଡ଼ିକ ସମ୍ବନ୍ଧରେ କଥାବାର୍ତ୍ତା କରିବା ନିମନ୍ତେ କଦାପି ଆଜ୍ଞାଦତ୍ତ ହୋଇନାହାନ୍ତି, ପରନ୍ତୁ ପରସ୍ପରକୁ ସ୍ନେହ କରିବା ନିମନ୍ତେ ଆଜ୍ଞାଦତ୍ତ ହୋଇଅଛନ୍ତି। ଆଉ କେହି ଜଣେ ଭାଇ କୌଣସି କାରଣରୁ ଯଦି ଦୁର୍ବଳ ହୋଇଯାଇଥାନ୍ତି, ତେବେ ଆସନ୍ତୁ ଆମେ ତାଙ୍କୁ ଉଠାଇ ନେଉ ଆଉ ତାଙ୍କୁ ସାହାଯ୍ୟ କରୁ। ଆଉ ତାହା ତ ଆମମାନଙ୍କୁ ଏକତ୍ରିତ ରୂପେ ବାନ୍ଧି ରଖିଥିବା ବିଶ୍ୱାସୀମାନଙ୍କ ଏକ ଦଳ ରୂପେ ପ୍ରସ୍ତୁତ କରିଥାଏ। ଆଉ ଆମେମାନେ ଯେତେବେଳେ ତାହାକୁ ମାନ୍ୟ କରିନଥାଉ, ସେତେବେଳେ ଆମମାନେ ଈଶ୍ୱରଙ୍କର ମାନ୍ୟ କରିନଥାଉ ଆଉ ଆମେ ତାହାଙ୍କୁ ଅସନ୍ତୁଷ୍ଟ କରିଥାଉ। ଆଉ ସେହି କାରଣରୁ ଆମମାନଙ୍କ ମଣ୍ଡଳୀଟି ଆମମାନଙ୍କ ଲୋକମାନେ ଉନ୍ନତି ସାଧନ କରିପାରନ୍ତି ନାହିଁ, ମଣ୍ଡଳୀଟି ଆଗକୁ ବଢ଼ିପାରିନଥାଏ। ଆଉ ତାହା ଏହି କାରଣରୁ ଯେ ଏକତ୍ରିତ ରୂପେ ରହିବାର ମନୋବୃତ୍ତିରୁ ଆମମାନେ ବିଚ୍ଛିନ୍ନ ହୋଇଯାଇଥାଉ, ଯେପରି ଯୀଶୁ କହିଥିଲେ ଅଳ୍ପ ଟିକେ ଖମିର ସମସ୍ତ ଅଟାକୁ ଖମିରମୟ କରିଦେଇଥାଏ। ଯଦି ମଣ୍ଡଳୀର କାର୍ଯ୍ୟକାରୀ ବୈଠକଟି କିମ୍ବା ସେପରି ଭାବରେ ଡିକନ୍ସମାନେ ପ୍ରବେଶ ଆସିଥାନ୍ତି ଏବଂ କହିଥାନ୍ତି ଯେ ଆମମାନେ ତ କରିବାକୁ ଥିଲୁ ଏକ ନୂତନ ଆରାଧନାଳୟର ନିର୍ମାଣ କରିବାକୁ ଚିନ୍ତା କରୁଥିଲୁ, ଆଉ ଏହା ଯଦି ଡିକନ୍ସ ମାନଙ୍କର ମତାମତ ହୋଇଥାଏ ଆଉ ତତ୍ପରେ ଟ୍ରଷ୍ଟିଜ୍ ମାନେ ଏଥିପାଇଁ ଯୋଗାଯୋଗ କରାଯାଇଥାନ୍ତି ଆଉ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣ ଅର୍ଥ ରହିନଥାଏ, ତତ୍ପରେ ଯାଇ ସେମାନେ ଏକ ଭବନ ନିର୍ମାଣ ଯୋଜନାଟିକୁ ପ୍ରସ୍ତୁତ କରି ରଖିଥାନ୍ତି, ଠିକ୍ ସେହିପରି ଭାବରେ ଯେପରିକି ଆମମାନେ ଏତେବେଳେ ପ୍ରସ୍ତୁତ କରି ରଖିଅଛୁ। ଆଉ ତତ୍ପରେ ଏହାକୁ ମଣ୍ଡଳୀର ସର୍ବସାଧାରଣଙ୍କ ମଧ୍ୟକୁ ଅଣାଯାଇଥାଏ, ଯେପରିକି ଆମମାନଙ୍କୁ କରିବା ଉଚିତ ଅଟେ, ଯେହେତୁ ମଣ୍ଡଳୀର ସମସ୍ତ କିଛି ସିଦ୍ଧାନ୍ତ ଗୁଡ଼ିକ ତ ସାର୍ବଭୌମ୍ୟ ଅଟେ। ଆଉ ତତ୍ପରେ ମଣ୍ଡଳୀଟି ଯେତେବେଳେ ଏକ ନୂତନ ଆରାଧନାଳୟ ନିର୍ମାଣ ନିମନ୍ତେ ସର୍ବସମ୍ମତିକ୍ରମେ ମତଦାନ ପ୍ରଦାନ କରିଥାଏ, ତେବେ ଯାଇ ଏକ ନୂତନ ଆରାଧନାଳୟ ଭବନଟିଏ ନିର୍ମାଣ କରିବା ନିମନ୍ତେ ଆମମାନଙ୍କୁ ସମୂହ ରୂପେ ସହଯୋଗ ପ୍ରଦାନ କରିବା ଉଚିତ ବିଷୟ ଅଟେ। ମୁଁ ନିଜସ୍ୱରୁ ସୁସ୍ପଷ୍ଟିକ ରୂପେ କହିବାକୁ ଚାହିଁଥାଏ ଯେ ଯେତେବେଳେ ଏକ ନୂତନ ଭବନଟିର ବିଷୟରେ ସେମାନେ ମୋହର ସହିତ ଆଳାପ ଆଲୋଚନା କରିଥିଲେ, ସେତେବେଳେ ସେହି ବିଚାରଧାରାଟିର ମୁଁ ବିରୋଧ କରିଥିଲି। ତାହା ହିଁ ଯଥୋଚିତ ବିଷୟଟି ଅଟେ। ମୁଁ ତ କହିଥିଲି ଯେ ଆମମାନେ ତ ପ୍ରକୃତରେ ଏକ ନୂତନ ଭବନଟିକୁ କଦାପି ଆବଶ୍ୟକ କରିନଥାଉ, କାରଣ ସମ୍ଭବତଃ ମୁଁ ତ ଏହି ସ୍ଥାନରୁ ଅତି ଶୀଘ୍ର ପରିତ୍ୟାଗ କରିବାକୁ ଯାଉଅଛି, ଯେପରିକି ପ୍ରଭୁ ଯଦି ଏହା ସେପରି ଭାବରେ ସଫଳ ହେବାକୁ ଯାଉଥାଏ ଯେପରି ସେ ମୋତେ ଦେଖାଇଥିଲେ। ତେଣୁକରି ଏକ ନୂତନ ଆରାଧନାଳୟକୁ ଆମମାନେ କାହିଁକି ଆବଶ୍ୟକ କରିଥାଉ? ଆମ ନିକଟରେ ପ୍ରଚୁର ପରିମାଣ ଅର୍ଥ ମଧ୍ୟ ରହିନାହିଁ। ତତ୍ପରେ ମୁଁ ଫେରି ଆସିଥିଲି ଆଉ ମଣ୍ଡଳୀର ଅନୁମାନଟିକୁ ଅନୁଭବ କରିଥିଲି, କାରଣ ମଣ୍ଡଳୀ ତ ସମୂହ ରୂପେ ଏକ ଚିତ୍ତ ହୋଇ ତାହାକୁ ନିର୍ମାଣ କରିବାକୁ ଇଚ୍ଛା କରୁଥିବାର ଅନୁମାନ କରାଯାଇଥିଲା। ତେବେ ମୁଁ ବା କଣ ଆଉ କରିପାରିଥାନ୍ତି? ଆଉ ମୁଁ ମୋର ବିଚାରଧାରାଟିକୁ ଉତ୍ସର୍ଗୀକୃତ କରିଦେଇଥିଲି ଏବଂ ମଣ୍ଡଳୀ ସହିତ ତାହାକୁ ସମ୍ମିଳିତ କରିଦେଇଥିଲି। ନିଶ୍ଚିତ ରୂପେ ଆସୁ ଏହାକୁ ଆମେ କାର୍ଯ୍ୟକାରୀ କରୁ। ଯଦି ଅନେକଙ୍କୁ ଆକର୍ଷଣ କରି ଆସିବା ନିମନ୍ତେ ଏହା ହିଁ ଉପଯୁକ୍ତ ପନ୍ଥା ହୋଇଥାଏ, ତେବେ ଆସୁ ସେହିପରି ହିଁ କରୁ। ତାହା ସେହି ପନ୍ଥାଟି ଥିଲା ଯାହାକି ବାଇବଲର ଯୁଗରେ ମଧ୍ୟ ଅନୁସୃତ ହେଉଥିଲା। ଯେପରି ଭାବରେ ମଣ୍ଡଳୀଟି ମତଦାନ କରିଥିଲା ତଦନୁସାରେ କାର୍ଯ୍ୟ ହେଉଥିଲା। ସେହି ସାର୍ବଭୌମ ବିଷୟଟି ଲୋକମାନଙ୍କ ଏକ 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 ଦଳ ଏକତ୍ରିତ ରୂପେ ସମ୍ମିଳିତ ହେଉଥିଲେ। ସମୂହ ଐକ୍ୟତାରେ ହିଁ ଶକ୍ତି ନିହିତ ହୋଇ ରହିଥାଏ। ତେଣୁକରି ମୁଁ କହିଥିଲି ଯେ ନିଶ୍ଚିତ ରୂପେ ଯଦି ସେହିପରି ଭାବରେ ମଣ୍ଡଳୀ କାର୍ଯ୍ୟଟିକୁ ସମ୍ପନ୍ନ କରିବାକୁ ଚାହୁଁଥାଏ, ଆଉ ତାହା ଯାହାକି ଈଶ୍ୱରଙ୍କର ଇଚ୍ଛା ଅଟେ, ତେବେ ସମସ୍ତ ସମୂହ ଜନତାର ପରିବର୍ତ୍ତେ ଏପରିକି ମୋ ଠାରେ ମଧ୍ୟ ଆହୁରି ସୁନିଶ୍ଚିତ ରୂପେ ମତଦାନ ଦେବାର ସ୍ୱତନ୍ତ୍ର ଅଧିକାରଟି ତ ତାଙ୍କର ରହିଅଛି, କାରଣ ଏହା ଯେ ସମ୍ପନ୍ନ କରାଯିବାଟା ଉଚିତ ନୁହେଁ ଏପରି ମୁଁ କହି ନ ପାରେ, ଯେହେତୁ ଏହାର ପରିପ୍ରେକ୍ଷୀରେ ମୁଁ ତ କୌଣସି ପ୍ରକାର ଦର୍ଶନ ଲାଭ କରିନଥିଲି। ତେଣୁକରି ମଣ୍ଡଳୀର ସହିତ ଆମମାନେ ଏହାକୁ ସମ୍ମିଳିତ କରିଦେଇଥାଉ, ଆଉ ମଣ୍ଡଳୀକୁ ସାହାଯ୍ୟ କରିବା ନିମନ୍ତେ ଏହାକୁ ତଦାରଖ କରିବା ନିମନ୍ତେ ମୁଁ ଯାହା କିଛି କରିପାରେ ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଁ ଏହାର ପଶ୍ଚାତରେ ଦୃଢ଼ତାର ସହିତ ରହିଅଛି। ତାହା ହିଁ ମଣ୍ଡଳୀ ମଧ୍ୟରେ ସମ୍ପର୍କ ସ୍ଥାପନ କରି ରହିଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ଅଟେ। ଅର୍ଥାତ୍ ଆମମାନ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସଙ୍ଗବଦ୍ଧ ହୋଇ ରହିବାଟା ଏବଂ ଏକତ୍ରିତ ରୂପେ ବାନ୍ଧି ହୋଇ ରହିବାଟା ଉଚିତ ବିଷୟ ଅଟେ। ଯେକୌଣସି ବିଷୟ ପରିପ୍ରେକ୍ଷୀରେ ମଣ୍ଡଳୀଟି ମତଦାନ କରିଥାଏ ନା କାହିଁକି, ତାହା ତ ସେହି ଉଦ୍ଦେଶ୍ୟଟି ଅଟେ ଯାହା ପାଇଁ ଆମମାନଙ୍କୁ ଦୃଢ଼ ହୋଇ ରହିବାଟା ଉଚିତ ବିଷୟ ଅଟେ। ଉଦାହରଣ ସ୍ୱରୂପ ଏପରି ଧରି ନିଅନ୍ତୁ ଯେ ଆରାଧନାଳୟଟିଏ ମଧ୍ୟରେ ସେମାନେ କୌଣସି ବିଶେଷ ପ୍ରକାରର ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଆଚ୍ଛା, ତେବେ ତ ଟ୍ରଷ୍ଟି ଯଦି ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହିଁଥାନ୍ତି କିମ୍ବା ଅନ୍ୟ କେଇଜଣ ବ୍ୟକ୍ତି ଯଦି ଯେପରି ଇଚ୍ଛା କରିଥାନ୍ତି କିମ୍ବା ଡିକନ୍ସ ମାନେ ସୁଦ୍ଧା ଯେପରି ଇଚ୍ଛା କରିଥାନ୍ତି, ସେମାନେ କିଛିଟା ବିଶେଷ ବ୍ୟବସ୍ଥାକୁ ଯଦି ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି, ସେତେବେଳେ ତାହା ତ ମଣ୍ଡଳୀର ସଭ୍ୟମାନଙ୍କ ସମ୍ମୁଖ ଗଣାଯାଇଥାଏ। ତତ୍ପରେ ମଣ୍ଡଳୀଟି ଏହା ଉପରେ ଏକମତ ହୋଇ ନିର୍ଣ୍ଣୟକୁ ପ୍ରଦାନ କରିଥାଏ। ଆଉ ଆମମାନଙ୍କ ଯଦି ସମସ୍ତ ମଣ୍ଡଳୀଟି ଯେ ପ୍ରକାର ବିଚାରଧାରାକୁ ପୋଷଣ କରି ରହିଥାଏ ସେପରି ଏକ ବିଚାରଧାରାକୁ ଆମମାନଙ୍କ ଯୁକ୍ତି ଯଦି କିଛି କାଂଶରେ ଭିନ୍ନତା ବିଷୟକୁ ପୋଷଣ କରିଅଛି ଏପରି ବୋଧ କରାଯାଇଥାଏ, ତେବେ ଆମେ ତାହାକୁ ଉତ୍ସର୍ଗିତ କରିଦେଉ, ଯେହେତୁ ସଂଯୁକ୍ତ ହୋଇ ରହିବାର ତାହା ହିଁ କେବଳ ଏକମାତ୍ର ପନ୍ଥା ଅଟେ। ଆଉ ଆପଣମାନେ ବର୍ତ୍ତମାନ ସୁଦ୍ଧା ଯେପରି ଭାବେ ସୁଚାରୁ ରୂପେ ଅଗ୍ରଗତି କରି ଚାଲି ଆସି ଆସନ୍ତି, ଯଦି ଠିକ୍ ସେହିପରି ସୁଚାରୁ ରୂପେ ମଣ୍ଡଳୀଟି ଅଗ୍ରଗତି କରିବ ତେବେ ଯାଏ ଏହା ସଂଯୁକ୍ତ ହୋଇ ରହିପାରିବ। ଈଶ୍ୱର ତ କରିବେ, ଆମମାନେ ପରସ୍ପର ସହିତ ଯଦି ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିଥିବା ତେବେ ସେ ଯାହା କରିବେ ତାହା ତ ଅପରିସୀମ କାର୍ଯ୍ୟପରି ବିଷୟଟିଏ ହେବ। ଆମ୍ଭମାନଙ୍କୁ ଏକୁଆରେକର ସହିତ ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିବାଟା ଉଚିତ ବିଷୟ ଅଟେ, ଆଉ ତାହା ତ ସେପରି ଏକ ବିଷୟ ଅଟେ ଯେପରି ରହିବା ନିମନ୍ତେ ଆମମାନେ ଚାହିଁଥାଉ। ପରସ୍ପର ସହିତ ବହୁଳ ରୂପେ ସଙ୍ଗବଦ୍ଧ ହୋଇ ରହିବାକୁ ଆଉ ତତ୍ପରେ ଈଶ୍ୱରଙ୍କ ହସ୍ତରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇ ରହିବାକୁ ଚାହିଁଥାଉ। ଆଉ ତତ୍ପରେ ଆମମାନଙ୍କୁ ଆଉ ଜଣେ ବନ୍ଧୁଙ୍କୁ ନିର୍ଣ୍ଣୟ କରିବା ଉଚିତ ବିଷୟ ଅଟେ, ଯିଏକି ଈଶ୍ୱରଙ୍କ ବାକ୍ୟଟିକୁ ପ୍ରଚାର କରନ୍ତି ବୋଲି ଆମମାନେ ବିଶ୍ୱାସ କରିଥାଉ। ଯଦି ସେ ବ୍ୟକ୍ତି ଜଣକ ଏହାକୁ ସମ୍ପୂର୍ଣ୍ଣ କରି ନଥାନ୍ତି ତେବେ କେହି ଅନ୍ୟ ବ୍ୟକ୍ତିଙ୍କୁ ତାହା ସମର୍ପିତ କରି ଦିଅନ୍ତୁ ଯିଏକି ଏହାକୁ ସମ୍ପୂର୍ଣ୍ଣ କରିଥାନ୍ତି। ତାହା ସେହି ପନ୍ଥାଟି ଅଟେ ଯଦ୍ୱାରା ଆମ୍ଭମାନଙ୍କୁ ସୁସ୍ଥିର ହୋଇ ରହିବାଟା ଉଚିତ ବିଷୟ ଅଟେ, ଯାହାକି ନ୍ୟାୟସଙ୍ଗ ବିଷୟ ଅଟେ। ଯଦି ଟ୍ରଷ୍ଟିଜ ମାନଙ୍କର କାର୍ଯ୍ୟକାରୀ ବୈଠକ ସେଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଯାହା ନ୍ୟାୟସଙ୍ଗ ବିଷୟଟି ଅଟେ ସେଥିପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ଯୋଗ୍ୟ ବ୍ୟକ୍ତିଗଣଙ୍କୁ ମନୋନୀତ କରିବାର ସିଦ୍ଧାନ୍ତଟି ନିଷ୍ପତ୍ତି ଗ୍ରହଣ କରି ନେବାଟା ତ ଆପଣମାନଙ୍କର ଦାୟିତ୍ୱ ଅଟେ। ଆଉ ଆପଣମାନେ ଯେତେବେଳେ ଏହାକୁ ସମ୍ପନ୍ନ କରିଥାନ୍ତି ସେତେବେଳେ ଏହାର ସହିତ ସୁସ୍ଥିର ହୋଇ ରହିଥାନ୍ତୁ, ଏହାର ସହିତ ଦୃଢ଼ ମନା ହୋଇ ରହିଥାନ୍ତୁ, ତାହା ତ ଆପଣମାନଙ୍କ ଉପରେ ନିର୍ଭର କରିଥାଏ। ଆଉ ଆମେମାନେ ସମସ୍ତେ ସମ୍ବଳିତ ରୂପେ କେବଳ ଏକମାତ୍ର ବିଷୟ ସ୍ଥିର ହୋଇ ରହିଥାଉ, ଆଉ ତାହା ତ ଈଶ୍ୱର ହିଁ ଅଟନ୍ତି। କେହି ଜଣେ ସଭ୍ୟ ଯଦି କୌଣସି ପ୍ରକାର ଭୁଲ କରିଦିଅନ୍ତି, ସେ ତାଙ୍କୁ କଦାପି ହତୋତ୍ସାହିତ କରନ୍ତୁ ନାହିଁ, ତାଙ୍କୁ ସାହାଯ୍ୟ କରନ୍ତୁ, ତାଙ୍କୁ ଉପରକୁ ତୋଳି ନିଅନ୍ତୁ, ଏକତ୍ରିତ ଭାବେ ରହିଥାନ୍ତୁ, ପରସ୍ପର ଦୁର୍ବଳତାର ବିଷୟକୁ ସବଳ କରିବାକୁ ଇଚ୍ଛା ପୋଷଣ କରି ରହିଥାନ୍ତୁ। ତାହା ହିଁ ଯାହାକି ଧର୍ମଶାସ୍ତ୍ର ଆମମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥାଏ। ଆମେମାନେ ଯେତେବେଳେ କିଛି ଭୁଲ କରିଥାଉ, ସେତେବେଳେ ଆମମାନେ ଈଶ୍ୱରଙ୍କ ସମ୍ମୁଖକୁ ଯାଉ। ତଥାପି ଏଥିପୂର୍ବେ କି ଆମମାନେ ଈଶ୍ୱରଙ୍କ ଦେଖି ଯାଉ, ଆମମାନଙ୍କୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନିକଟକୁ ଯିବା ଉଚିତ ବିଷୟ ଅଟେ ଯାହାଙ୍କୁ ଆମମାନେ ଆଘାତ ପ୍ରଦାନ କରିଥାଉ। ମୋତେ ତ କେବଳ ତାହା ହିଁ ସମ୍ପନ୍ନ କରିବାକୁ ଥିଲା। ମୁଁ ଯେ ଭୁଲ କାର୍ଯ୍ୟଟିଏ କରିଥିଲି, ମୁଁ ଯେ ମିଛ କଥା କହିଥିଲି, ତାହାକୁ ମୁଁ ଜାଣିଥିଲି। ମୋର ପତ୍ନୀଙ୍କୁ ମଧ୍ୟ ମିଥ୍ୟା କଥା କହିବା ନିମନ୍ତେ ପ୍ରବର୍ତ୍ତାଇଥିଲି। ଏଠାରେ ଏହି ମଣ୍ଡଳୀ ସମ୍ମୁଖରେ ମୁଁ ଯେ ଆପଣମାନଙ୍କୁ ସେ ବିଷୟରେ କହିଥିଲି, ଏପରି ମୁଁ ବିଶ୍ୱାସ କରିଥାଏ। ବହୁତ ଦିନ ଘଟଣା ନୁହେଁ, ମାତ୍ର ଏହା ତ ଅଳ୍ପ କିଛି ଦିନର ଘଟଣାଟି ଥିଲା। ଏହା ତ ପ୍ରାୟ 6 ସପ୍ତାହ ପୂର୍ବର ଘଟଣାଟି ଥିଲା। ଓକିଲ ଜଣଙ୍କ ସେପରି ଏକ ଅନୁସନ୍ଧାନ କାର୍ଯ୍ୟଟିର ଦ୍ୱାରା ମୋତେ ଏପରି ଭାବରେ ବ୍ୟତିବ୍ୟସ୍ତ କରି ପକାଇଥିଲେ ଯେ ସେତେବେଳେ ମୁଁ ଯେ ପ୍ରକୃତ କିପରି ଅବସ୍ଥାରେ ଥିଲି ତାହାକୁ ମୁଁ ମଧ୍ୟ ମୁସ୍କିଲରେ ବୁଝିପାରୁଥିଲି। ରାତ୍ରିକାଳୀନ ଭୋଜନକୁ ଖାଇବା ନିମନ୍ତେ ମୁଁ କାର୍ଯ୍ୟାଳୟରୁ ଘରକୁ ଏଇ କିଛି ମାତ୍ର ପୂର୍ବେ ଆସିଥିଲି, ଆଉ ସେତେବେଳେ ବ୍ୟକ୍ତିଗତ ଦୂରଭାଷ ଯନ୍ତ୍ରଟି ବାଜି ଉଠିଥିଲା। ଆଉ ଶ୍ରୀମତୀ ଫୋନ୍ରେ କଥାବାର୍ତ୍ତା କରିବାକୁ ଚାଲି ଯାଇଥିଲେ, ସେ ତାହା ଉପରେ ନିଜ ହସ୍ତରିକ ରଖିଥିଲେ, ଆଉ କହିଥିଲେ ଯେ ଏହା ତ ପୁନଃ ସେହି ଓକିଲ ମହାଶୟଙ୍କର ଫୋନ୍ଟି ଅଟେ। ମୁଁ କହିଥିଲି ଯେ ମୁଁ ତ ଅନ୍ୟ ଏକ ସନ୍ଧ୍ୟାର ଅବସର ନିମନ୍ତେ ସମୟକୁ କ୍ଷେପଣ କରିବି, ଏହାକୁ ସହନ କରି ନପାରେ। ମୋର ମୁଣ୍ଡଟି ଯେପରି ଅସନ୍ତୁଳିତ ହୋଇଯାଇଅଛି ଏପରି ଅନୁଭୂତ ହେଉଥିଲା। ମୁଁ ତ ମୋର ବିବେଚନା ଜ୍ଞାନଟିକୁ ହରାଇଥିଲି। ମୋତେ ତ ଏଆଡ଼କୁ ସେ ଆଡ଼କୁ ଏ ଦିଗକୁ ସେ ଦିଗକୁ ଏପରି ଟଣା ଅଟରା କରୁଅଛି। ମୁଁ କହିଥିଲି ମୁଁ ତ ଏହାକୁ ସହନ କରି ନପାରେ, ଆଉ ମୁଁ ଡେଇଁ ପଡ଼ିଥିଲି ଏବଂ ମୁଁ କହିଥିଲି ଯେ ମୁଁ ଯେ ଏଠାରେ ନାହିଁ, ଏପରି ସେମାନଙ୍କୁ ସୂଚିତ କରିଦିଅ, ଆଉ ବୁଲି ପଡ଼ି ପଛକୁ ଚାଲି ଯାଇଥିଲି। ଆଉ ମୁଁ ଯେତେବେଳେ ଫେରି ଆସିଥିଲି, ଶ୍ରୀମତୀ ଏସବୁର ବିଷୟ ତ ଅତି ସତର୍କ ମନା ହୋଇ ରହୁଥିଲେ। ସେ ମୋତେ ଗାଁ ନିକଟରେ ଭେଟିଥିଲେ, ଅଳ୍ପ କାନ୍ଦୁଥିଲେ। ସେ କହିଥିଲେ ଯେ ବିଲ୍, ଯେପରି କର୍ତ୍ତବ୍ୟ କରିବାଟା ଉଚିତ ବିଷୟ ଥିଲା କି, ତୁମ୍ଭେ ଯେ କିପରି ସ୍ୱଭାବ ବିଶିଷ୍ଟ ଅଟ ତାହାକୁ ତ ତୁମ୍ଭେ ଜାଣିଥାଅ, ମୁଁ କିପରି ସ୍ୱଭାବ ବିଶିଷ୍ଟ ଅଟେ ତାହାକୁ ମୁଁ ଜାଣିଥାଏ। ମୁଁ କହିଥିଲି ଯେ ନିଶ୍ଚିତ ରୂପେ ମୁଁ ସେ ସମୟ ଠିକ୍ ଏହି ସ୍ଥାନରେ ନଥିଲି, ମୁଁ ଯେ ଏଥିପାଇଁ ଈଶ୍ୱରଙ୍କ ଆଦେଶ ଦେଇଥିଲେ ତାହାକୁ ମୁଁ ଜାଣିଥିଲି। ମୁଁ କହିଥିଲି ଯେ ମୁଁ ଠିକ୍ ସେହି ସମୟ ଏହି ସ୍ଥାନରେ ନଥିଲି, କହିଥିଲେ ମୋତେ ସେ ତୁମକୁ ଫୋନ୍ କରିଥିଲେ, ସେ ତୁମେ ଏହି ଜାଗାରେ ଥିଲ। ସେଦିନ ମଧ୍ୟାହ୍ନ କାଳରେ ଏକ ପୀଡିତ ଶିଶୁ ନିମନ୍ତେ ପ୍ରାର୍ଥନା କରି ନିମନ୍ତେ ମୁଁ ଯାଇଥିଲି। ଆଉ ଏଥିପୂର୍ବେ କି ମୁଁ ଘର ଛାଡ଼େ, ଟେଲିଫୋନ୍ ପୁନଃ ବାଜି ଉଠିଥିଲା, ଆଉ ସାନ ପୁଅ ଜୋସେଫ୍ ଫୋନ୍ ନିକଟକୁ ଦୌଡ଼ି ଯାଇଥିଲା, ଆଉ ଫୋନ୍ର ରିସିଭର୍ଟିକୁ ହାତ ଧରି ନେଇଥିଲା ଏବଂ କହିଥିଲା, ବାପା ଆପଣ ଯେ ଘରେ ନାହାନ୍ତି, ସେମାନଙ୍କୁ ଏହା ମୁଁ କହେ ବୋଲି ଆପଣ ଇଚ୍ଛା କରନ୍ତି କି। ପାପରେ କିପରି ଭାବରେ ଅସାଧୁ ତାର କାରଣ ହୋଇଥାଏ ତାହାକୁ ଆପଣ ଏଠାରେ ଲକ୍ଷ୍ୟ କରନ୍ତୁ। ପରିଶେଷରେ ଏହା ପରିବାରର କି ପ୍ରକାର ଧରଣର ଏକ ଚିତ୍ରଟିକୁ ସୃଷ୍ଟି କରିଦେଇଥାନ୍ତା। ଏକମ ଜହନର ତୃତୀୟ ଅଧ୍ୟାୟ 21 ପଦରେ ଲେଖାଯାଇଅଛି ଯେ ଆମମାନଙ୍କ ହୃଦୟ ଯଦି ଆମମାନଙ୍କୁ ଦୋଷୀ ନ କରେ ତାହେଲେ ଈଶ୍ୱର ସାମ୍ନାରେ ଆମମାନଙ୍କ ସାହସ ଅଛି, ମାତ୍ର ଆମମାନଙ୍କ ହୃଦୟ ଯଦି ଆମମାନଙ୍କୁ ଦୋଷୀ କରିଥାଏ ତାହେଲେ ଈଶ୍ୱର ସାମ୍ନାରେ ଆମମାନଙ୍କ ସାହସ କିପରି ଭାବରେ ହେବ। ସେତେବେଳେ ପର୍ଯ୍ୟନ୍ତ ସେହି ପାପଟି ଯାହାକି ସ୍ୱୀକାର କରାଯାଏ ନାହିଁ ତାହା ଆମମାନ ମଧ୍ୟରେ ଯେପର୍ଯ୍ୟନ୍ତ ରହିଅଛି ସେତେବେଳେ ପର୍ଯ୍ୟନ୍ତ ସେ ଯେ ଆମମାନଙ୍କର କଦାପି ଶ୍ରବଣ କରିବେ ନାହିଁ ଏହାକୁ ଆମମାନେ ଜାଣିଥାଉ। ତାହା ତ ନିଶ୍ଚିତ ରୂପେ ଅତି ତୀବ୍ର ଅଟେ, ତଥାପି ଏହାକୁ ମଣ୍ଡଳୀ ଏହି ବିଷୟକୁ ଅବଶ୍ୟ ଆବଶ୍ୟକ କରିଥାଏ। ତତ୍ପରେ ଏହି ଶିଶୁ ସନ୍ତାନଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରିବାକୁ ଆରମ୍ଭ କରିଥିଲି, ଆଉ ଯେତେବେଳେ ମୁଁ ତାହା ଉପରେ ଆପଣା ହସ୍ତକୁ ବିସ୍ତାରିତ କରି ରଖିବା ନିମନ୍ତେ ପ୍ରସ୍ତୁତ ହୋଇଥିଲି, ସେତେବେଳେ ଈଶ୍ୱର ମୋତେ ବାଧାରେ କହିଥିଲେ ଯେ ତୁମ୍ଭେ ମିଥ୍ୟା କଥା କହିଅଛ, ସେହି ଶିଶୁ ସନ୍ତାନ ନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭେ କଦାପି ଯୋଗ୍ୟ ନୁହଁ। ମୁଁ ସେହି ବ୍ୟକ୍ତିଙ୍କ ଚାଲି ଆସିଥିଲି, ଆଉ ତାଙ୍କୁ କହିଥିଲି, ମହାଶୟ ଆପଣ ଏଠାରେ କେବଳ ଅପେକ୍ଷା କରି ରହିଥାନ୍ତୁ, ମୋତେ ନିଜକୁ ଏକ ଜରୁରୀ ବିଷୟ ନିମନ୍ତେ ପ୍ରଥମେ ସୁଧାରିବାକୁ ହିଁ ଅଛି। ମୁଁ ଓକିଲ ମହାଶୟଙ୍କୁ ଡକାଇ ପଠାଇଥିଲି, ଆଉ କାର୍ଯ୍ୟାଳୟ ଆଡ଼କୁ ଚାଲି ଯାଇଥିଲି, ତାଙ୍କ ଭିତରକୁ ଡକାଇଥିଲି, ଆଉ ମୁଁ କହିଥିଲି ଯେ ମହାଶୟ ଧ୍ୟାନ ଦିଅନ୍ତୁ, ମୁଁ ମିଥ୍ୟା କଥାଟିଏ କହିଥିଲି, ମୁଁ ମୋର ପତ୍ନୀଙ୍କୁ ମଧ୍ୟ ମିଥ୍ୟା କଥାଟିଏ କହିବାକୁ ଉତ୍ସାହିତ କରାଇଥିଲି, ମୁଁ ଯେ ସେହି ସ୍ଥାନରେ ଉପସ୍ଥିତ ରହିନଥିଲି ଏପରି ସେ କହିଥିଲେ ଯେତେବେଳେ କି ମୁଁ ଗୃହର ପ୍ରସ୍ତାବ ଘରେ ଥିଲି। ଆଉ ମୁଁ ଏ ବିଷୟରେ ଅଙ୍ଗୀକାର କରିଥିଲି ଏବଂ ଏ ବିଷୟରେ ମୁଁ ତାଙ୍କୁ ସ୍ୱୀକାର କରି କହିଥିଲି। ସେ ନିକଟକୁ ଚାଲି ଆସିଥିଲେ, ମୋର ସ୍କନ୍ଦ ଉପରେ ସେ ଆପଣା ହସ୍ତରେ ଥୋଇ ଦେଇଥିଲେ, ଆଉ ସେ କହିଥିଲେ ଭାଇ ବ୍ରାହ୍ମ ମୋର ଆପଣ ଉପରେ ସଦାସର୍ବଦା ଭରସା ରହି ଆସିଥିଲା ଆଉ ଏତେବେଳେ ମଧ୍ୟ ରହିଅଛି ତଥାପି ବିଗତ ଦିନମାନଙ୍କ ଠାରେ ମଧ୍ୟ ଏତେବେଳେ ମୋର ଅଧିକ ଭରସା ସୃଷ୍ଟି ହୋଇପାରିଅଛି ସେପରି ଜଣେ ବ୍ୟକ୍ତି ସେ କହିଥିଲେ କି ଯେ କି ଆପଣ ଭ୍ରାନ୍ତିକୁ ସୁଧାରି ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ସତ କଥା କହିଥାନ୍ତି ଆଉ ମୁଁ ତାଙ୍କୁ ଏପରି କହିଥିଲି ମୁଁ କହିଥିଲି ଯେ ମୁଁ ଶିଶୁ ସନ୍ତାନ ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କରିଦେଇଥିଲି ଆଉ ପ୍ରଭୁ ମୋତେ ସେପରି କରିବା ନିମନ୍ତେ ଆଦେଶ ଦେଇନଥିଲେ ମୋର ଅନ୍ତକର ମଧ୍ୟ ମୋତେ କେବଳ ଦୋଷୀ ବୋଲି ସାବ୍ୟସ୍ତ କରିଥିଲେ ଯେହେତୁ ମୁଁ ଯେ ଭୁଲଟିଏ କରିଥିଲି ତାହା ମୁଁ ଜାଣିଥିଲି ତତ୍ପରେ ପରବର୍ତ୍ତୀ ଦିନ ତୁମେ କେଉଁ ଆଡ଼କୁ ଯାଉଅଛ ପତ୍ନୀ ଏପରି ପଚାରିଥିଲେ ମୁଁ କହିଥିଲି ମୋର ସେହି ସୁପରିଚିତ ଗୁମ୍ଫାଡ଼କୁ ଯାଉଅଛି ଚାର୍ଲି ନଗରୀ ଆଡ଼କୁ ରହିଥିବା ମୋର ସେହି ପରିଚିତ ଗୁମ୍ଫାଟି ଆଡ଼କୁ ମୁଁ ଚାଲି ଯାଇଥିଲି ଯେଉଁ ସ୍ଥାନକୁ ମୁଁ ବିଗତ ଅନେକ ବର୍ଷ ଯାଉଥିଲି ଆଉ ମୁଁ ସେହି ସ୍ଥାନରେ ପହଞ୍ଚିଥିଲି ଆଉ ସେହି ଦିନ ତମା ମୁଁ ପ୍ରାର୍ଥନା କରିଥିଲି କହିଥିଲି ହେ ପରମେଶ୍ୱର ମୋତେ ସେପରି ଏକ ଅଯୋଗ୍ୟତାର ବିଷୟଟିକୁ ଆଉ କଦାପି କରିବାକୁ ଦିଅନ୍ତୁ ନାହିଁ ଆଉ ହେ ପ୍ରଭୁ ମୋତେ ଆପଣ କ୍ଷମା କରି ଦିଅନ୍ତୁ ଯେହେତୁ ପୀଡିତ ଲୋକମାନଙ୍କ ଉପରେ ମୁଁ ମୋର ହସ୍ତଟିକୁ ଯେତେବେଳେ ବିସ୍ତାର ରଖିବା ନିମନ୍ତେ ପ୍ରୟାସ କରିଥିଲି ସେତେବେଳେ ମୁଁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଥିଲି ପ୍ରାୟ ମଧ୍ୟାହ୍ନ କାଳ 3 ସମୟରେ ମୁଁ ବାହାରକୁ ବାହାରି ଆସିଥିଲି ଆଉ ସେହି ସ୍ଥାନରେ ଏକ ମସ୍ତ ବଡ ପ୍ରସ୍ତର ପଥରଟିଏ ପଡି ରହିଥିଲା ଆଉ ମୁଁ ସେହି ପଥର ଉପରକୁ ଚଢିଯାଇ ଠିଆ ହୋଇ ରହିଥିଲି ଆଉ ଆପଣଙ୍କ ମସ୍ତକକୁ ଉପରକୁ ଉଠାଇ ରଖି ପ୍ରଭୁଙ୍କର ପ୍ରଶଂସା କରୁଥିଲି ଏବଂ ପୂର୍ବ ଦିଗ ତୀର ଆଡ଼କୁ ଚାହିଁ ରହିଥିଲି ଆଉ ସେଠାରେ ପରିବେଶଟି ଏପରି ଶାନ୍ତ ଥିଲା ଯେ ମୁଁ ଈଶ୍ୱରଙ୍କ ଏପରି କହିଥିଲି ହେ ପ୍ରଭୁ ଆପଣ ଯଦି କେବଳ ଥରକର ପାଇଁ ଆପଣ ତ ପୋଷାଙ୍ଗ ନିକଟରେ ଗମନ କରି ଚାଲି ଯାଇଥିଲେ ଆଉ ସେ କହିଥିଲେ ଯେ ଏହା ସେତେବେଳେ ସମ୍ଭବପର ହୋଇଥିଲା ଯେତେବେଳେ ଆପଣ ତାଙ୍କୁ ଶୈଳର ସେହି ଛିଦ୍ର ନିକଟ ରଖିଥିଲେ ଆଉ ତାହା ତ ଏକ ମନୁଷ୍ୟର ପୃଷ୍ଠଭାଗର ନ୍ୟାୟ ଦେଖିବାକୁ ମିଳିଥିଲା ଆଉ ମୁଁ କହିଥିଲି ହେ ପ୍ରଭୁ ଆପଣ ତାହାକୁ ସମ୍ଭବପର ପୁନଃ କରିପାରିଥାନ୍ତି ମୁଁ ଯେ କ୍ଷମା ପ୍ରାପ୍ତ ହୋଇସାରିଅଛି ତାହାକୁ ମୋତେ ଜାଣିବାକୁ ଦେବେ କି ତତ୍ପରେ ମୁଁ କହିଥିଲି ଯେ ଆପଣ ଯଦି ମୋତେ ସାହାଯ୍ୟ କରିବେ ଏବଂ ମୋର ବିଚାରଧାରା ମଧ୍ୟରେ ସ୍ଥାନାଧିକାର କରିବେ ମୁଁ କହିଥିଲି ହେ ପ୍ରଭୁ ମୁଁ ନୁହେଁ ମାନସିକ ରୂପେ ମୁଁ ତ ସେତେଟା ଶକ୍ତିଶାଳୀ ନୁହେଁ ଯେହେତୁ ମୋର କୌଣସି ପ୍ରକାର ଶିକ୍ଷାଗତ ଯୋଗ୍ୟତା ରହି ନାହିଁ ଆଉ ମୁଁ କହିଥିଲି ମୁଁ ଆପଣଙ୍କ ସେବା କରିବାକୁ ଯତ୍ନ କରୁଅଛି ଆପଣ ମୋର ହୃଦୟସ୍ଥିତ ଭାବନାକୁ ତ ବୁଝନ୍ତି ଆଉ ମୁଁ ତ କରିନଥିଲି ମୋତେ ସେପରି କାର୍ଯ୍ୟଟିକୁ ସମ୍ପନ୍ନ କରିବାର ଉଚିତ ନଥିଲା ତାହାକୁ ଏପରି ଭାବରେ ସମ୍ପନ୍ନ କରିବା ନିମନ୍ତେ ମୁଁ ତ ପ୍ରକୃତରେ ମନସ୍ଥ କରିନଥିଲି ମୋର ମସ୍ତକଟି ତ ଏପରି ଅନୁଭୂତ ହୋଇଥିଲା ଯେପରି ତାହା ବିଚ୍ଛିନ୍ନ ହୋଇଯାଉଛି ମୁଁ ତ ପ୍ରକୃତରେ ଖୁବ୍ ବିଚଳିତ ହୋଇପଡ଼ିଥିଲି ଆଉ ମୁଁ ଧରାଯିବାର ସେହି ପରିସ୍ଥିତିର ମଧ୍ୟରେ ପଦାର୍ପଣ କରି ତାହାକୁ କାର୍ଯ୍ୟକାରୀ କରି ପକାଇଥିଲି ଯେତେବେଳେ କି ଶୈତାନ ମୋତେ ଧରି ପକାଇଥିଲା ମୁଁ କହିଥିଲି ଆପଣ ଯଦି ମୋତେ କ୍ଷମା କରିଦେଇଥିଲେ ତେବେ ହେ ପ୍ରଭୁ ମୋତେ ଆପଣଙ୍କୁ ଦର୍ଶନ କରିବାର ସୁଯୋଗଟି ପ୍ରଦାନ କରନ୍ତୁ ଈଶ୍ୱର ମୋର ବିଚାରକର୍ତ୍ତା ଅଟନ୍ତି
ମୋହର ପାର୍ଶ୍ୱ ସ୍ଥାନର ଅତି ନିକଟରେ ଜଙ୍ଗଲୀ ବୁଦା ଗୁଡାକ ପବନ ନାୟ ଜୋର ଜୋର ଶବ୍ଦ କରି ହଲିବାରେ ଆରମ୍ଭ କରିଦେଇଥିଲା
ଆଉ ମୁଁ ଯେଉଁ ସ୍ଥାନ ପ୍ରସ୍ତୁତ ହୋଇ ଠିଆ ରହିଥିଲି ସେ ଗୁମ୍ଫାଟିର ନିକଟବର୍ତ୍ତୀ ପାର୍ଶ୍ୱ ଦେଶ ଆସିଥିଲା ଆଉ ଜଙ୍ଗଲ ମଧ୍ୟକୁ ଫେରି ଯାଇଥିଲା ହେ ଭାଇ ଶାନ୍ତିର ଅନୁଭୂତିଟିଏ ଯାହାକି ସମସ୍ତ ଚିନ୍ତାଧାରା ମଧ୍ୟରୁ ଉର୍ଦ୍ଧ୍ୱ ରହିଥାଏ ତାହା ମୋହର ଉପର ଦେଇ ଗତି କରି ଚାଲିଯାଇଥିଲା ଆଉ ମୁଁ କ୍ରନ୍ଦନ କରିଥିଲି ମୁଁ ଶୋକରେ ବିହଳିତ ହୋଇପଡ଼ିଥିଲି ଆଉ ମୁଁ ଉଚ୍ଚସ୍ୱରରେ ଚିତ୍କାର କରି କାନ୍ଦିଥିଲି ମୋର ସକଳ ପାପ ଗୁଡ଼ିକ ଯେ ମୋ ଠାରୁ କ୍ଷମା କରାଯାଇଥିଲା ତାହା ମୁଁ ବୁଝିପାରିଥିଲି ଧ୍ୟାନ ଦିଅନ୍ତୁ ମୁଁ ତ ଈଶ୍ୱରଙ୍କ ଶ୍ରୀଛାମରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଥିଲି ମୁଁ ସେ ଶିଶୁ ସନ୍ତାନଟି ନିମନ୍ତେ ମୁକ୍ତିର ସାଧନ ହୋଇପାରିନଥିଲି ଆଉ ଠିକ ପରବର୍ତ୍ତୀ ଦିନ ଚିକାଗୋରୁ ଜଣେ ବ୍ୟକ୍ତି ଆସି ପହଞ୍ଚି ଯାଇଥିଲେ ଯିଏକି ଜଣେ ଅତି ବିଶିଷ୍ଟ ବ୍ୟକ୍ତି ଥିଲେ ଜଣେ କ୍ୟାଥୋଲିକ ସମ୍ପ୍ରଦାୟ ବ୍ୟକ୍ତି ଯିଏକି କିଛି ଦିନ ପୂର୍ବେ ପରିବର୍ତ୍ତିତ ହୋଇଥିଲେ ତାଙ୍କ ହୃତ୍ପିଣ୍ଡର ଆବରଣ ଖଣ୍ଡ ଗୁଡ଼ିକ ମଧ୍ୟସ୍ଥିତ ଅସଙ୍କୁଚିତ ନଳୀଟିର ସଦୃଶ ଖୋଲି ଯାଇଥିଲା ଏବଂ ଦୀର୍ଘ ଦିନରୁ ସେମାନେ ତାହାକୁ ଅସ୍ତ୍ରୋପଚାର ଦ୍ୱାରା କାଟି ବାହାରି କରିବା ନିମନ୍ତେ ଚେଷ୍ଟା କରୁଥିଲେ ଆଉ ସେପରି କରିବା ନିମନ୍ତେ ଯାଉଥିଲେ ତଥାପି ସେ ତାହା କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିନଥିଲେ ପରିଶେଷରେ ସେ ସାକ୍ଷାତକାର କରିବା ସୁଯୋଗଟିକୁ ଲାଭ କରିଥିଲେ ସେହି ସାକ୍ଷାତକାର ଗୁଡ଼ିକର ସୁଯୋଗଟି ଆଉ ଅସୁବିଧାଟି ଯେ କଣ ରହିଅଛି ଏହାକୁ ଆମମାନେ ବୁଝିବା ପର୍ଯ୍ୟନ୍ତ ଆମେ ତାହା ସହିତ ସମ୍ପର୍କ ସ୍ଥାପନ କରି ରହିଥିଲୁ ତତ୍ପରେ ଫେରି କରି ଆସିବା ନିମନ୍ତେ ସେ ବ୍ୟକ୍ତି ଜଣକ ଆଉ ଅବସର ପାଇ ନଥିଲେ ତତ୍ପରେ ପବିତ୍ର ଆତ୍ମା ତାଙ୍କ ଜୀବନ ମଧ୍ୟ ଦେଇ ଗତି କରି ଚାଲି ଯାଇଥିଲେ ଆଉ କ୍ୟାଥୋଲିକ ମନ୍ଦିରରେ ସେ ଜଣେ ବେଦୀର ପାଳକଜଗ ହୋଇଥିବା କାରଣରୁ ସେ ଯେଉଁ ଭୁଲଟିକୁ କରିଦେଇଥିଲେ ସେପରି ବିଷୟକୁ ସେ ପରିଚିତ କରାଇଥିଲେ ସେ କହିଥିଲେ ତାହା ହିଁ ସତ୍ୟ କଥା ଅଟେ ତାହା ନିଶ୍ଚିତ ରୂପେ ସତ୍ୟ କଥା ଅଟେ। କହିଥିଲେ ତାହା ଯେ ମୋର ବିରୁଦ୍ଧରେ ଥିଲା, ଏହାକୁ ଆପଣ ଅର୍ଥ କରି କହିଥାନ୍ତି କି? ମୁଁ କହିଥିଲି ତାହା ହିଁ ସେହି ଏକମାତ୍ର ଅପରାଧ ଅଟେ ଯାହାକି ମୁଁ ଆପଣଙ୍କ ଜୀବନ ମଧ୍ୟରେ ଦେଖିବାକୁ ପାଇଥାଏ। ସେଟାକୁ ଫେରି ଯାଇଥିଲେ ଆଉ ଶୀର୍ଷକଙ୍କୁ ଅନୁରୋଧ କରିଥିଲେ, କହିଥିଲେ ହଁ ସବୁକିଛି ବିଷୟ ଯଥୋଚିତ ଅଟେ, ବର୍ତ୍ତମାନ ସବୁକିଛି ବିଷୟ ପ୍ରସ୍ତୁତ କରି ଏକତ୍ରିତ କରନ୍ତୁ, ଆମେମାନେ ଅସ୍ତ୍ରୋପଚାର କରିବାକୁ ପ୍ରସ୍ତୁତ ହେବୁ। ଚିକିତ୍ସକ କହିଥିଲେ ଯେ ଆଚ୍ଛା ଆମେ ସେହି ପୁରାତନ ଘାଟିକୁ ପୁନଶ୍ଚ ପରୀକ୍ଷା କରି ଦେଖିବୁ। ଆଉ ସେ ଯେତେବେଳେ ଏହାକୁ ପରୀକ୍ଷା କରି ଦେଖିଥିଲେ ସେତେବେଳେ ସେ କହିଥିଲେ ଯେ ଆପଣଙ୍କୁ ଅସ୍ତ୍ରୋପଚାର କରିବାର ଆଉ ଆବଶ୍ୟକତା ରହି ନାହିଁ। ଲକ୍ଷ୍ୟ କରନ୍ତୁ, ଆମମାନଙ୍କ ହୃଦୟ ଯଦି ଆମମାନଙ୍କୁ ଦୋଷୀ କରିଥାଏ, ଆମମାନେ ତ ପୂର୍ଣ୍ଣ ରୂପେ ପରିତ୍ରାଣକୁ ଆବଶ୍ୟକ କରିଥାଉ, ଆମେମାନେ ତ ଅସମ୍ପୂର୍ଣ୍ଣ ମଣ୍ଡଳୀଟିଏ ହୋଇ ପରିଚିତ ହେବାକୁ ଇଚ୍ଛା କରିନଥାଉ, ଆମମାନେ ଏକ ପ୍ରକୃତ ମଣ୍ଡଳୀଟିଏ ହୋଇ ପରିଚିତ ହେବା ପାଇଁ ଇଚ୍ଛା କରିଥାଉ, ନହେଲେ କୌଣସି ପ୍ରକାର ମଣ୍ଡଳୀ ହେବା ପାଇଁ ଚାହିଁନଥାଉ। ଆମମାନେ ପ୍ରକୃତରେ ଏକ ଅସଲି ଖ୍ରୀଷ୍ଟିଆନ ହେବାକୁ ଚାହିଁଥାଉ, ଅନ୍ୟଥା କୌଣସି ପ୍ରକାର ଖ୍ରୀଷ୍ଟିଆନ ହେବାକୁ ଚାହିଁନଥାଉ। ଆମମାନେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପାଇବାକୁ ଇଚ୍ଛା କରିଥାଉ, ଆମମାନଙ୍କର ଅଭ୍ୟାସରୁ, ଆମମାନଙ୍କ ସକଳ ପାପ ଗୁଡ଼ିକରୁ, ଆମମାନଙ୍କର ଗଦଗଦ ଚିନ୍ତାଧାରାରୁ, ଆମମାନଙ୍କ ମନ୍ଦ କାର୍ଯ୍ୟକଳାପ ଗୁଡ଼ିକରୁ, ଆମମାନଙ୍କର ଅମନୋଯୋଗିତାରୁ, ଆମମାନେ ଅନ୍ୟ ଯାହା କିଛି ଅପକର୍ମ ଗୁଡ଼ିକୁ କରିଅଛୁ ନା କାହିଁକି, ସେହି ସବୁରୁ ଆମମାନେ ସମ୍ପୂର୍ଣ୍ଣ ରୂପେ ନିସ୍ତାରଣ କରିବାକୁ ଚାହିଁଥାଉ। ଯେପରିକି ସଦା ଲୋକମାନେ ଯେତେବେଳେ ଏହି ଆରାଧନାଳୟକୁ ଆସନ୍ତି, ପ୍ରାର୍ଥନା କରାଯ ନିମନ୍ତେ ଆସିଥାନ୍ତି, ସେତେବେଳେ ଏଠାରେ କେବଳ ଏହି ଛୋଟ ଦଳଟି ହୋଇପାରେ 100 କିମ୍ବା 200 ଜଣ ମଧ୍ୟ ଉପସ୍ଥିତ ଥାଇ ନ ପାରନ୍ତି, ଏଠାରେ ବସି ରହି ପାରିଥାନ୍ତି, ତଥାପି ସେମାନେ ତ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ହସ୍ତରେ ନିର୍ଭରଶୀଳ ହୋଇ ରହିଥାଇ ପାରନ୍ତି। ଆଉ ଆମେମାନେ ଯେତେବେଳେ ପ୍ରାର୍ଥନା କରିଥାଉ ସେତେବେଳେ ଈଶ୍ୱର ସ୍ୱର୍ଗରୁ ଆମମାନଙ୍କୁ ଶ୍ରବଣ କରିବେ। ଈଶ୍ୱର କୌଣସି ଜଣେ ଏପରି ବ୍ୟକ୍ତିକୁ ଆବଶ୍ୟକ କରିଥାନ୍ତି ଯାହାକୁ ସେ ନିଜର ହସ୍ତରେ ଦୃଢ଼ତାର ସହିତ ସୁସ୍ଥିର ଭାବେ ଧରି ରଖିବାକୁ ଇଚ୍ଛା କରିଥାନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରିଥାନ୍ତି ଯାହାଙ୍କୁ ସେ କହିପାରିଥାନ୍ତି ଯେ ତୁମ୍ଭ ଉପରେ ମୋର ପୂର୍ଣ୍ଣ ମାତ୍ରାରେ ଭରସା ରହିଅଛି, ମୁଁ ତ ଏହାକୁ ପ୍ରେରଣ କରିପାରେ। ଜେଫରସନଭିଲ୍ ସ୍ଥିତ ବ୍ରହ୍ମ ତବାନକୁ ମୁଁ ମୋର ଏହି ପୀଡିତ ସେବକ ଜଣକୁ ପ୍ରେରଣ କରିପାରେ। ଆଉ ସେହି ପ୍ରକାର ଦଳ ସଦସ୍ୟ ଏକମାନା ଅଟନ୍ତି, କୌଣସି ଏକ ବିଶେଷ ପ୍ରକାର ଘଟଣା ସଂଘଟିତ ହେବ, ଆମେମାନେ ଯେ ପ୍ରକାର ଅବସ୍ଥା ମଧ୍ୟରେ ବିଦ୍ୟମାନ ହୋଇ ରହିଅଛୁ ଯେ ସେଥିପାଇଁ ଆମମାନଙ୍କ ସହିତ ଯେ କଣ କରିଅଛନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ। ଯଦି ଆମମାନେ ଏକମନା ହୋଇ ଏକ ହୃଦୟ ହୋଇ ରହିଥାଉ ତେବେ ସେ ଆମମାନଙ୍କ ପ୍ରତି ଯେ କଣ କରିବେ ତାହାକୁ ଲକ୍ଷ୍ୟ କରନ୍ତୁ। ଆଉ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ କେବଳ ଏକମାତ୍ର ପନ୍ଥା ରହିଅଛି, ତାହା ଭାତୃପ୍ରେମରେ ଆମମାନଙ୍କ ହୃଦୟ ଗୁଡ଼ିକୁ ଏକତ୍ରିତ କରି ରଖିବା ଦ୍ୱାରା ହିଁ ସମ୍ଭବପର ଅଟେ। ତେଣୁକରି ମଣ୍ଡଳୀର ପାଳକଙ୍କର ଏବଂ କାର୍ଯ୍ୟକାରୀଗଣଙ୍କର ଆଜ୍ଞାକାରୀ ହୋଇ ରହିଥାନ୍ତୁ, ଆଉ ପାଳକ ଈଶ୍ୱରଙ୍କର ଆଜ୍ଞାକାରୀ ହୋଇ ରହିଥାନ୍ତୁ, ତେବେ ଯାଇ ଈଶ୍ୱର ପାଳକଙ୍କ ମଧ୍ୟରେ କାର୍ଯ୍ୟ କରିଥାନ୍ତି, କାର୍ଯ୍ୟକାରୀ ବୈଠକଟିରେ ମଧ୍ୟରେ କାର୍ଯ୍ୟ କରିଥାନ୍ତି, ଆଉ ତଦ୍ୱାରା ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରିଥାନ୍ତି, ଆଉ ସମସ୍ତେ ଏକତ୍ରିତ ରୂପେ ଈଶ୍ୱରଙ୍କ ରାଜ୍ୟଟି ନିମନ୍ତେ ଏକ ସମ୍ବଳିତ ପ୍ରଜାଗର୍ଭ ହୋଇଥାନ୍ତି। ଆଉ ଆମେମାନେ ଯେତେବେଳେ ଏକ ସଂଘବଦ୍ଧ ଦଳଟିଏ ହୋଇ ରହିଥାଉ ତେବେ ଯାଇ ଈଶ୍ୱର ଆମ୍ଭମାନଙ୍କର ଶ୍ରବଣ କରିଥାନ୍ତି, ଆମ୍ଭମାନଙ୍କୁ କୌଣସି ପ୍ରକାର ବିଷୟ ଭାରଗ୍ରସ୍ତ ନ କରୁ, କୌଣସି ପ୍ରକାର ବିଷୟରେ କଦାପି ନିରାଶ ହୋଇଯାଆନ୍ତୁ ନାହିଁ। ବର୍ତ୍ତମାନ ସେ ଦେଶଟିକୁ ଅଧିକାର କରିବା ନିମନ୍ତେ ତାହା ହିଁ ସେପରି ଆଚରଣ ବିଶିଷ୍ଟ ଏକ ବ୍ୟକ୍ତିଙ୍କର ଆବଶ୍ୟକ ହୋଇଥାଏ ଯାହାକୁ ଈଶ୍ୱର ଏଥିପାଇଁ ଅଭିଷେକ କରିଅଛନ୍ତି। ମୂଷା ତ ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣ ଅବସ୍ଥା ରହିଥିଲେ, ସେ ତ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି କଦାପି ସହମତ ହେବା ପାଇଁ ରଫାଦଫା କରିବା ପାଇଁ ଚାହୁଁ ନଥିଲେ। ସେହି ସ୍ଥାନ ଯଦିଓ ଅସଙ୍ଗତ ଧରଣର ବିଷୟଟିଏ କିମ୍ବା ସେପରି କିଛି ଅଯୋଗ୍ୟତାର ବିଷୟଟିଏ ରହିଥିଲା, ତେବେ ସେ ସମାଧାନ କରିବା ନିମନ୍ତେ ଅଗଭର ହେଉନଥିଲେ, ତାହା ହିଁ ଯାହାକି ଈଶ୍ୱର ବର୍ତ୍ତମାନ ଆମମାନଙ୍କଠାରୁ ଇଚ୍ଛା କରିଥାନ୍ତି। ଫାରୋ ରାଜା ସହମତ ହେବାକୁ ଇଚ୍ଛା କରିଥିଲେ, କହିଥିଲେ ମୂଷା ତୁମମାନେ ସମସ୍ତେ ତ ଯାଇପାର, ତଥାପି ତୁମମାନଙ୍କ ସନ୍ତାନଗଣଙ୍କୁ ତୁମମାନେ ପଛରେ ଛାଡି ଦେଇପାର କିମ୍ବା ଆପଣମାନଙ୍କ ପଶୁପଲକୁ ଏଠାରେ ଛାଡି କରି ଚାଲିଯାଇପାର। ସେହିପରି ପନ୍ଥାକୁ ଅବଲମ୍ବନ କରି ଦୈତାଞ୍ଜଳି ଖ୍ରୀଷ୍ଟିଆନକୁ ଆସିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥାଏ। ମଣ୍ଡଳୀଟିର ସହିତ ସହଭାଗିତା ରହିବାର ବିଷୟଟି ତ ତୁମ ପାଇଁ ଉତ୍ତମ ବିଷୟ ହେବ, ତଥାପି ତୁମ୍ଭେ କଦାପି ଜୋନିଙ୍କୁ କ୍ଷମା କର ନାହିଁ। ଆପଣ ନିଜକୁ ତମଧ୍ୟକୁ ନେଇସାରି ଯଦି ସହଭାଗିତା ରଖିପାରନ୍ତି ତାହା ତ ଉଚିତ ପ୍ରକାର ବିଷୟ ହେବ, ତଥାପି ଆପଣଙ୍କୁ ନିଜର ଧୂମ୍ରପାନ କରିବାର ଅଭ୍ୟାସକୁ ଛାଡିବାର କୌଣସି ଆବଶ୍ୟକତା ରହିନଥାଏ। ତୁମର ମିଛ କହିବାର ଅଭ୍ୟାସଟିକୁ, ମଦ୍ୟପାନ କରିବାର ଅଭ୍ୟାସଟିକୁ, ଚୋରି କରିବାର ଅଭ୍ୟାସଟିକୁ ତ୍ୟାଗ କରିବାକୁ ପଡିନଥାଏ। ତୁମ୍ଭର ଦୋଷତ୍ରୁଟି ଧରିବାର ଆଚରଣଟିକୁ ପଛରେ ବସି ରହି ସଚ କହିବାର ଆଚରଣଟିକୁ ତାହା ତ ଆପଣଙ୍କୁ କଦାପି ପରିତ୍ୟାଗ କରିବାକୁ ପଡ଼ିନଥାଏ। କେବଳ ମଣ୍ଡଳୀ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତୁ ଆଉ ତାହା ହିଁ ଯଥେଷ୍ଟ ଅଟେ। ତଥାପି ମୁଁ ସାଧ ଜଣେ ସମାଧାନ କରିଦେବା ବ୍ୟକ୍ତି ଜଣକ ନଥିଲେ। ସେ ତ ସମ୍ପୂର୍ଣ୍ଣ ରୂପେ ନିସ୍ତାର ପାଇବା ନିମନ୍ତେ ଇଚ୍ଛା କରିଥିଲେ। ସେ କହିଥିଲେ ଆମମାନେ କୌଣସି ଗୋଟିଏ ମାତ୍ର ପଶୁକୁ ପଛରେ ପରିତ୍ୟାଗ କରିବୁ ନାହିଁ। ଆମମାନଙ୍କ ସହିତ ଆମର ଯାହା କିଛି ଅଛି ସେ ସବୁକୁ ଆମ ସଙ୍ଗରେ ଘେନିଯିବୁ। ଆମମାନେ ପ୍ରଭୁଙ୍କ ଆରାଧନା କରିବା ନିମନ୍ତେ ଯେତେବେଳେ ଯିବୁ ସେତେବେଳେ ଆମମାନଙ୍କ ସଙ୍ଗରେ ସବୁକିଛି ଘେନିଯିବୁ। ମଣ୍ଡଳୀକୁ ମଧ୍ୟ ଠିକ୍ ସେହିପରି ଆଚରଣ ବିଶିଷ୍ଟ ହୋଇ ରହିବା ଉଚିତ ଅଟେ। ଆମମାନେ ତ ଧାର୍ମିକତାର ଆଚରଣକୁ ଧାରଣ କରି ରହିଥିବୁ, ଆମମାନେ ପବିତ୍ରତାର ମନୋଭାବକୁ ପୋଷଣ କରି ରହିଥିବୁ, ଆମେ ପବିତ୍ର ଆତ୍ମା ଲାଭ କରି ରହିଥିବୁ, ଆମମାନେ ସହଭାଗିତାପୂର୍ଣ୍ଣ ଏକ ଦଳକୁ ସୁରକ୍ଷା ରଖିଥିବୁ, ଆମେ କୌଣସି ଗୋଟିଏ ମାତ୍ର ବସ୍ତୁକୁ କଦାପି ପଛରେ ହେଲେ ଛାଡ଼ିଯିବୁ ନାହିଁ। ଆମମାନେ ସବୁକିଛି ସମ୍ପଦ ଗୁଡ଼ିକୁ ସଙ୍ଗରେ ନେଇ ପ୍ରସ୍ଥାନ କରିବୁ, କୌଣସି ଗୋଟିଏ ମାତ୍ର ଜିନିଷକୁ ଛାଡ଼ିବୁ ନାହିଁ। ଆମମାନେ ସବୁ କିଛି ନେଇଯିବୁ, କୌଣସି ଗୋଟିଏ ମାତ୍ର ଛୁଞ୍ଚି ମଧ୍ୟ ପଛରେ ଛାଡ଼ିବୁ ନାହିଁ। ଆପଣମାନେ ତ ଜାଣନ୍ତି ଯେ ଆଉ ଲୋକମାନେ ସୁଦ୍ଧା ଏପରି ଆତୁର ହୋଇ ପ୍ରାର୍ଥନା କରନ୍ତି ଯେ ସେତେବେଳେ ଶୈତାନ ପରିଶେଷରେ ପ୍ରଦାନ କରିବାକୁ ବାଧା କରାଯାଇଥାଏ। ମୂଷା ଓ ତାଙ୍କ ଦଳଟି ଠିକ୍ ସେହିପରି ଭାବରେ କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ। ସେମାନେ ସେଟାକୁ ଚାଲିଯାଇଥିଲେ ଆଉ ରକ୍ତର ଅଧୀନସ୍ଥକୁ ସ୍ୱୀକାର କରି ନେଇଥିଲେ। ଆପଣମାନେ ଏହାକୁ ଲକ୍ଷ୍ୟ କରିଥିଲେ ଯେ ସେମାନେ ରକ୍ତର ଅଧୀନକୁ ଯେତେବେଳେ ପର୍ଯ୍ୟନ୍ତ ଚାଲି ଆସି ନଥିଲେ ସେତେବେଳେ ପର୍ଯ୍ୟନ୍ତ ସେହି ସ୍ଥାନରେ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ କାର୍ଯ୍ୟଟି ସମ୍ଭବପର ହୋଇପାରିନଥିଲା। ମୂଷା ତ ନିଜସ୍ୱ ରୂପେ ସେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୋଇ ରହିଥିଲେ, କିନ୍ତୁ ଇସ୍ରାଏଲ ବଂଶଟି ତ ହୋଇନଥିଲା। ସେମାନେ ତ ସେତେବେଳେ ପର୍ଯ୍ୟନ୍ତ ପାପର ଅଧୀନରେ ରହିଥିଲେ ଆଉ ସେମାନେ ମୂଷାଙ୍କ ବିରୁଦ୍ଧରେ ବଡ଼ବଡ଼ ହୋଇ ବାକ୍ୟାଚରଣ କରିଥିଲେ ଆଉ ସେମାନେ କହିଥିଲେ ଯେ କାହିଁକି ତୁମେ ଏପରି କାର୍ଯ୍ୟକୁ କାହିଁ କରିଥାଅ, ତୁମେ ତ ଆମମାନଙ୍କ ଉପରକୁ ଅଧିକ ବିପତ୍ତି ନେଇ ଆସିଥାଅ। ଯେହେତୁ ଭାରତ ସେମାନଙ୍କ ଇଟା ପ୍ରସ୍ତୁତ କରିବାର କାର୍ଯ୍ୟଭାରଟିକୁ ଦ୍ୱିଗୁଣିତ କରିଦେଇଥିଲେ ଏବଂ ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଯନ୍ତ୍ରଣା ସେମାନଙ୍କୁ ପ୍ରଦାନ କରିଥିଲେ, ତାହା ତ ମୂଷା ହିଁ ଥିଲେ। ଆଉ ସେ ଈଶ୍ୱରଙ୍କ ହସ୍ତରେ ପୂର୍ଣ୍ଣମାତ୍ରାରେ ସମର୍ପିତ ହୋଇ ରହିଥିଲେ, ମେଷ ଚରାଉଥିବା ଦାୟିତ୍ୱରୁ ପୂର୍ଣ୍ଣମାତ୍ରାରେ ନିସ୍ତା ଲାଭ କରିଥିଲେ ଆଉ ଈଶ୍ୱରଙ୍କ ମେଷ ଗୁଡ଼ିକୁ ଚଳାଇବା ନିମନ୍ତେ ତହିଁରୁ ପୃଥକୀକୃତ ହୋଇଥିଲେ। ସେ ତ ସମ୍ପୂର୍ଣ୍ଣ ରୂପେ ଆପଣାକୁ ନିସ୍ତା ଲାଭ କରାଇଥିଲେ, ତଥାପି ପ୍ରଜାଗଣ ତ ନିସ୍ତା ଲାଭ କରିନଥିଲେ। ଯେହେତୁ ସେମାନଙ୍କ ମଧ୍ୟରେ ତଥାପି ଅସନ୍ତୋଷର ବିଚାରଟି ବାସ କରି ରହିଥିଲା। ଏକଦା ରାତ୍ରି କାଳରେ ଏକ ମେଷ ଶାବକଙ୍କୁ ଯେ ଅବଶ୍ୟ ହତ ହେବାକୁ ହିଁ ଅଛି, ଏହାକୁ ଈଶ୍ୱର ଯେତେବେଳେ ନିର୍ଦ୍ଧାରିତ କରିଦେଇଥିଲେ, ଯାହାକି ଖ୍ରୀଷ୍ଟଙ୍କର ନମୁନାର ଏକ ଆଦର୍ଶ ସୂଚକ ଥିଲା ଆଉ ରକ୍ତ ସେହି ପବିତ୍ର ବସ୍ତୁ ଉପରେ ଟୋପା ଟୋପା ହୋଇ ପଡ଼ିଥିଲା ଯାହାକି କାଷ୍ଠ ନିର୍ମିତ ବସ୍ତୁଟି ଥିଲା। ସାଧାରଣତଃ ନମ୍ରତା ଆଉ କବାଟର ଚୌକାଠ ଉପରେ ଲେପଣ କରାଯାଇଥିଲା ଏବଂ ଦ୍ୱାରବନ୍ଧ ଦ୍ୱାର ଉପରେ ଲେପଣ କରାଯାଇଥିଲା। ଆଉ ସେପରି ଏକ ସମୟର ଅବସ୍ଥାଟି ଥିଲା ଯେତେବେଳେ କି ଇସ୍ରାଏଲମାନେ ସମ୍ପୂର୍ଣ୍ଣ ରୂପେ ମୁକ୍ତି ଲାଭ କରିସାରିଥିଲେ, କୌଣସି ଗୋଟିଏ ମାତ୍ର କ୍ଷୁଦ୍ର ବସ୍ତୁ ମଧ୍ୟ ପଛରେ ଛଡ଼ାଯାଇ ନଥିଲା। ସେହି ସବୁକିଛି ସମ୍ପଦ ଗୁଡ଼ିକ ଯାହାକି ସେମାନଙ୍କର ହୋଇଥିଲା ସେ ସକଳ ବସ୍ତୁକୁ ନିସ୍ତାର ଲାଭ କରାଯାଇଥିଲା। ସେମାନଙ୍କର ପରିବାରବର୍ଗ, ସେମାନଙ୍କ ପ୍ରିୟଜନଗଣ, ସେ ସବୁକିଛି ବିଷୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନିସ୍ତାର ଲାଭ କରିଥିଲେ ଯେତେବେଳେ କି ସେମାନେ ପୂର୍ଣ୍ଣ ମାତ୍ରାରେ ରକ୍ତର ଅଧୀନକୁ ଚାଲି ଆସିଥିଲେ। ଆଉ ତାହା ହିଁ ଅଟେ, ଅର୍ଥାତ୍ ମଣ୍ଡଳୀଟି ଯେତେବେଳେ ପୂର୍ଣ୍ଣ ମାତ୍ରାରେ ନିସ୍ତା ଲାଭ କରିପାରିଥିବ ସେତେବେଳେ ସବୁକିଛି ବିଷୟ ରକ୍ତର ଅଧୀନକୁ ଚାଲି ଆସିଥାଏ। ସେତେବେଳେ ଆପଣମାନଙ୍କର ପାପ ଗୁଡ଼ିକ ରକ୍ତର ଅଧୀନକୁ ଚାଲି ଆସିଥାଏ। ସେତେବେଳେ ଆପଣଙ୍କର ପାପ କରିବାର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କର ଧୂମ୍ରପାନ କରିବାର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କ ଜୁଆ ଖେଳର କୁ ଅଭ୍ୟାସଟି, ଯେତେବେଳେ ଆପଣଙ୍କର ଠକିବାର କୁ ମନୋବୃତ୍ତିଟି, ଯେତେବେଳେ ଆପଣଙ୍କ ଚୋରି କରିବା କୁ ମନୋବୃତ୍ତିଟି, ଯେତେବେଳେ ଆପଣଙ୍କ ମିଥ୍ୟା କଥା କହିବାର କୁ ଆଚରଣଟି, ଯେତେବେଳେ ସେହି ସବୁକିଛି ପାପଶକ୍ତ ବିଷୟ ଗୁଡ଼ିକ ରକ୍ତର ଅଧୀନକୁ ଚାଲି ଆସିଥାଏ, ସେତେବେଳେ ଯାଇ ଆପଣମାନେ ପୂର୍ଣ୍ଣ ମାତ୍ରାରେ ପବିତ୍ର ଆବାସଟିକୁ ପାଇପାରିଥାନ୍ତି। ଆପଣ ଯଦି କାହାର ସହିତ ଭ୍ରାନ୍ତିଜନକ ଆଚରଣକୁ ସମ୍ପନ୍ନ କରିଥିଲେ ତେବେ ତାହାକୁ ସୁଧାରି ପକାନ୍ତୁ। ଆପଣ ତ ତାହାକୁ ରକ୍ତର ଅଧୀନକୁ ଘେନି ଆସିପାରନ୍ତି ନାହିଁ, ଏହା ତ ସେଠାରେ ରହିପାରି ନାହିଁ, ଆପଣଙ୍କୁ ଏହା ତ ଘେନି କରି ଆସିପାରନ୍ତି ନାହିଁ। କୌଣସି ଏକ ବିଶେଷ ଧରଣର ଶକ୍ତିକୁ ତ ଆପଣଙ୍କୁ ଏହା କରିବାକୁ ଦେଇପାରନ୍ତି ନାହିଁ। ଆପଣ ଯେତେବେଳେ ସ୍ୱୟଂରୁ ସମ୍ପୂର୍ଣ୍ଣ ଅଟନ୍ତି ଆଉ ପୂର୍ଣ୍ଣ ମାତ୍ରାରେ ରକ୍ତର ଅଧୀନକୁ ଅଣାଯାଇ ଅଛନ୍ତି ତେବେ ଯାଇ ଏକ ପୂର୍ଣ୍ଣ ମାତ୍ରା ପରିତ୍ରାଣର ଯୋଜନାଟି ତତ୍ପରେ ଯାଇ ଆପଣ ଏକ ସ୍ୱାଧୀନତାକୁ ଲାଭ କରିପାରିବେ ଯାହାକୁ ଆପଣ ପୂର୍ବେ କଦାପି ଜାଣିନଥିଲେ। ଯେତେବେଳେ ସବୁକିଛି ବିଷୟ ରକ୍ତର ଅଧୀନକୁ ଅଣାଯାଇଥିଲା ଈଶ୍ୱରଙ୍କ ରାଜ୍ୟଟି ନିମନ୍ତେ ସମର୍ପିତ ହେବାର ଅବସ୍ଥାରେ ମଧ୍ୟକୁ ଅଣାଯାଇଥାନ୍ତି, ସେଠାରେ ଏକ ଅସଲି ଧରଣର ପରିତ୍ରାଣ ବିଷୟକୁ ଦେଖିବାକୁ ମିଳିବ।
ଯୀଶୁଖ୍ରୀଷ୍ଟ ତ ପୂର୍ଣ୍ଣ ମାତ୍ରାରେ ଓ ସମ୍ପୂର୍ଣ୍ଣ ରୂପେ ଜଣେ ମାନବ ଥିଲେ। ସେ ଜଣେ ମନୁଷ୍ୟର ନ୍ୟାୟ କ୍ରନ୍ଦନ କରିପାରୁଥିଲେ, ଜଣେ ମନୁଷ୍ୟର ନ୍ୟାୟ ଭୋଜନ କରିପାରୁଥିଲେ ଓ ଜଣେ ମନୁଷ୍ୟର ନ୍ୟାୟ ଆଚରଣ କରିପାରୁଥିଲେ। ସେ ଆପଣାର ଶାରୀରିକ ସତ୍ତାରେ ସମ୍ପୂର୍ଣ୍ଣ ରୂପେ ଓ ପୂର୍ଣ୍ଣ ମାତ୍ରାରେ ଜଣେ ମାନବ ମାତ୍ରକ ଥିଲେ। ଆଉ ଆପଣାର ଆତ୍ମାରେ ସେ ସମ୍ପୂର୍ଣ୍ଣ ରୂପେ ଓ ପୂର୍ଣ୍ଣ ମାତ୍ରାରେ ଈଶ୍ୱର ଥିଲେ। ତେଣୁକରି ତାଙ୍କରି ମଧ୍ୟରେ ଯେଉଁ ଆତ୍ମାଟି ବାସ କରି ରହିଥିଲେ, ସେହି ଆତ୍ମାଙ୍କ ପ୍ରତି ଆପଣା ଶରୀରକୁ ସେ ପୂର୍ଣ୍ଣ ମାତ୍ରାରେ ସମର୍ପିତ କରି ରଖିଥିଲେ। ଆପଣମାନେ ଲକ୍ଷ୍ୟ କରନ୍ତୁ ଯେ ଆମମାନଙ୍କ ପରି ପ୍ରତ୍ୟେକ ବିଷୟରେ ପରୀକ୍ଷିତ ହୋଇଥିଲେ। ସେ ଜଣେ ସ୍ୱର୍ଗଦୂତ ନଥିଲେ, ମାତ୍ର ମନୁଷ୍ୟ ଥିଲେ। ସେ ତ ଜଣେ ମନୁଷ୍ୟ ହିଁ ଥିଲେ। ତାଙ୍କରି ମଧ୍ୟରେ ଅଭିଳାଷ ଗୁଡିକ ରହିଥିଲା। ଆଉ ଆମମାନେ ଯେପରି ପରୀକ୍ଷିତ ହୋଇଥାଉ, ଠିକ ସେହିପରି ଭାବରେ ସେ ପରୀକ୍ଷିତ ହୋଇଥିଲେ। ସେ ଯେପରି ହୋଇଥିଲେ ଏହା ବାଇବଲ କହିଅଛି। ସେ ଯେ ସେପରି ଥିଲେ ଏହା ତ ବାଇବଲ କହିଥାଏ। ସେ ତ ଜଣେ ମନୁଷ୍ୟ ହିଁ ଥିଲେ, ପରୀକ୍ଷାରେ ଉର୍ଦ୍ଧ୍ୱରେ ଥାଇ ସେ ଜଣେ ସ୍ୱର୍ଗଦୂତ ନଥିଲେ। ଏବ୍ରିୟ 1:4 କହିଥାଏ ଯେ ସେ ସ୍ୱର୍ଗଦୂତ ମାନଙ୍କ ଠାରୁ ନିନ୍ଦିତ ହୋଇଥିଲେ, ଏପରି ଲିଖିତ ହୋଇଅଛି। ସେ ତ ଜଣେ ମାନବ ଥିଲେ, ସମ୍ପୂର୍ଣ୍ଣ ରୂପେ ଜଣେ ମାନବ ଥିଲେ। ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପ୍ରଦାନ କରିବା ନିମନ୍ତେ ସେହି ପରମେଶ୍ୱର ମନୁଷ୍ୟ ରୂପଟିକୁ ଧାରଣ କରିଥିଲେ। ଆଉ ସେ ତାଙ୍କୁ ଆପଣାର ଆତ୍ମାରେ ପରିପୂର୍ଣ୍ଣ କରିଦେଇଥିଲେ। ପବିତ୍ର ଆତ୍ମା ବହୁଳ ରୂପେ ତାଙ୍କରି ମଧ୍ୟରେ ବାସ କରି ରହିଥିଲେ। ଆଉ ଆମମାନେ ଯେପରି ପରୀକ୍ଷିତ ହୋଇଥିଲୁ, ଠିକ ସେହିପରି ଭାବରେ ସେ ମଧ୍ୟ ପରୀକ୍ଷିତ ହୋଇଥିଲେ। ଆଉ ସେ ତ ପୂର୍ଣ୍ଣ ମାତ୍ରାରେ ଈଶ୍ୱର ଥିଲେ। ଆଉ ସେ ଯେତେବେଳେ ମୃତମାନଙ୍କୁ ଜୀବିତ କରିଥିଲେ, ସେତେବେଳେ ସେ ଏହାକୁ ପ୍ରମାଣିତ କରିଥିଲେ। ଯେତେବେଳେ ସେ ପ୍ରକୃତିକୁ ବାଧା ପ୍ରଦାନ କରିଥିଲେ, ଗର୍ଜନ କରୁଥିବା ସମୁଦ୍ରକୁ ଶକ୍ତିଶାଳୀ ପବନକୁ ଧମକ ଦେଇଥିଲେ, ସେ ଯେତେବେଳେ ବୃକ୍ଷଟିଏ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେପରି ସାମାନ୍ୟ କିଛି କର୍ମକୁ ସମ୍ପୂର୍ଣ୍ଣ କରିଥିଲେ, ସେତେବେଳେ ସେଗୁଡ଼ିକ ତାଙ୍କର ଆଜ୍ଞାକାରୀ ହୋଇଥିଲେ। ସେ ତ ଈଶ୍ୱର ଥିଲେ, ସ୍ୱୟଂରୁ ବ୍ୟକ୍ତିଗତ ରୂପେ ଈଶ୍ୱର ଥିଲେ।
ଆଉ ସେ ତ ମନୁଷ୍ୟ ମଧ୍ୟ ଦେଇ ତଦ୍ରୁ ପରିଚିତ ହୋଇପାରନ୍ତି, ସେ ସ୍ୱୟଂରୁ ଜଣେ ମନୁଷ୍ୟ ଥିଲେ।
ତଥାପି ସେ ପୂର୍ଣ୍ଣ ମାତ୍ରାରେ ଏବଂ ସମ୍ପୂର୍ଣ୍ଣ ରୂପେ ସ୍ୱୟଂକୁ ପରିତ୍ରାଣ ପ୍ରଦାନ କରିଥିଲେ, ଜଣେ ମନୁଷ୍ୟ ହୋଇଥିବା କାରଣରୁ ସେପରି କରିପାରିଥିଲେ। ଆଉ ଈଶ୍ୱରଙ୍କ ସେବାର ଉଦ୍ଦେଶ୍ୟରେ ସେ ଈଶ୍ୱରଙ୍କ ହସ୍ତରେ ଆପଣଙ୍କୁ ସମର୍ପି ଦେଇଥିଲେ। ଆଉ ସେ ହିଁ ଆମମାନଙ୍କର ଉଦାହରଣ ସ୍ୱରୂପ ଅଟନ୍ତି। ଆମମାନେ ତ ପୁରୁଷଗଣ ଏବଂ ମହିଳାଗଣ ଅଟୁ। ଆମମାନେ ସମସ୍ତେ ଆପଣଙ୍କୁ ଖ୍ରୀଷ୍ଟିଆନ ବୋଲି କହିଥାଉ। ଆଉ ସେ ଯଦି ଆମମାନଙ୍କର ଉଦାହରଣ ସ୍ୱରୂପ ହୋଇଥାନ୍ତି, ତେବେ ଆସୁ ଆମମାନେ ପୂର୍ଣ୍ଣ ମାତ୍ରାରେ ଆପଣମାନଙ୍କୁ ପବିତ୍ରାତ୍ମାଙ୍କ ହସ୍ତରେ ଏକବାର ସମର୍ପଣ କରିଦେଉ। ଆମମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ରୂପେ ଗଣ୍ୟ ହୋଇପାରୁ। ସେ ସମ୍ପୂର୍ଣ୍ଣ ରୂପେ ଜଣେ ମାନବ ଥିଲେ, ସେ ସମ୍ପୂର୍ଣ୍ଣ ରୂପେ ଈଶ୍ୱର ମଧ୍ୟ ଥିଲେ। ତଥାପି ସେ ତାଙ୍କର ସ୍ୱାଭାବିକ ଜୀବନର ଅଂଶଟିକୁ ତାଙ୍କଠାରେ ସମର୍ପି ଦେଇଥିଲେ, ଆଉ ତାଙ୍କର ଶାରୀରିକ ଅଂଶଟି ମଧ୍ୟ ତାଙ୍କଠାରେ ସମର୍ପିତ ହୋଇ ରହିଥିଲା। ଏବଂ ତାଙ୍କର ବ୍ୟକ୍ତିଗତ ବିଚାର ଶକ୍ତିଟି ଆଉ ତାଙ୍କ ନିଜସ୍ୱ କାର୍ଯ୍ୟକାଳଟି ଏବଂ ତାଙ୍କ ନିଜସ୍ୱ ଯତ୍ନଟିକୁ ସେ ତାଙ୍କଠାରେ ସମର୍ପି ଦେଇଥିଲେ। ଆଉ ପିତାଙ୍କୁ ଯାହା କିଛି ସନ୍ତୁଷ୍ଟ ପ୍ରଦାନ କରିଥାଏ, କେବଳ ସେପରି କାର୍ଯ୍ୟଟିକୁ ମୁଁ ସମ୍ପୂର୍ଣ୍ଣ କରିଥାଏ। ଆପଣଙ୍କର ଉଦ୍ଦେଶ୍ୟପୂର୍ଣ୍ଣ ବିଷୟଟି ଏହି ସ୍ଥାନରେ ପରିଚିତ ଅଟେ। ମନୁଷ୍ୟ ପଣିଆର ସବୁକିଛି ଆଚରଣରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ରହିଥିଲେ। ଯାଜକ ଜଣଙ୍କ ତ ତାଙ୍କ ନିକଟ ଆସିଥିଲେ ଆଉ କହିଥିଲେ, ରାବି ଅମୁକ ଓ ଅମୁକ ଜଣଙ୍କ ଥିଲେ। ଆଉ ଏହିପରି କହିବା ଦ୍ୱାରା ସେମାନଙ୍କ ସଂଗଠନ ଗୁଡିକ ମଧ୍ୟରେ ସ୍ୱଭାବିତରେ ମଧ୍ୟରେ ତାଙ୍କୁ ସମ୍ପର୍କିତ କରି ଦର୍ଶାଇଥିଲେ। ତଥାପି ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଲାଭ କରିସାରିଥିଲେ, ଯେହେତୁ ସେ ଈଶ୍ୱରଙ୍କ ଠାରେ ଭରସା କରିଥିଲେ। ଗୀତ ସହିତ ରଚକ ଯେ କଣ କହିଥିଲେ ତାହାକୁ ସ୍ମରଣ ରଖିଛନ୍ତି କି? ତୁମ୍ଭେ ତାଙ୍କୁ ପରିତ୍ରାଣ କରିବ, ଯେହେତୁ ସେ ତ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଠାରେ ନିର୍ଭର ରଖିଅଛି। ମୁଁ ମୋର ପ୍ରିୟତମକୁ କୁକୁରମାନଙ୍କ କବଳରୁ ନିସ୍ତାର କରିବି, ଯେହେତୁ ସେ ମୋ ଉପରେ ଭରସା ରଖିଅଛି। ପୁଣି ଏକ ସମୟରେ ଯେତେବେଳେ ଆମମାନେ ଜୀବନର ଶେଷ ଯାତ୍ରା ପଥରେ ପଦାର୍ପଣ କରିଥାଉ, ମୁଁ ମୋହର ନିମନ୍ତେ ଏହାକୁ ଚାହିଁଥାଏ। ଆପଣମାନେ ମଧ୍ୟ ନିଜ ନିଜର ପାଇଁ ଏହାକୁ ଚାହିଁଥାନ୍ତି। ମୁଁ ଏହା ତାଙ୍କୁ କହୁଥିବା ଭଳି ଚାହିଁଥାଏ ଯେ ମୁଁ ତାହାକୁ ମୃତ୍ୟୁମୁଖର ନିସ୍ତାର ପ୍ରଦାନ କରିବି, ଯେହେତୁ ସେ ଆମ୍ଭ ଉପରେ ଭରସା ରଖିଅଛି। ମୁଁ ପୁନରୁତ୍ଥାନର ପ୍ରାତଃକାଳରେ ମୁଁ ତାହାକୁ ପରିତ୍ରାଣ ପ୍ରଦାନ କରିବି, ଆଉ ଯେହେତୁ ସେ ଆମ୍ଭ ଠାରେ ଭରସା ରଖିଅଛି, ତେଣୁ କରି ମୁଁ ତାହାକୁ ଉଭୟ ଆତ୍ମା, ପ୍ରାଣ ଏବଂ ଶରୀରରେ ସମ୍ପୂର୍ଣ୍ଣ ରୂପେ ନିସ୍ତାର ପ୍ରଦାନ କରିବି। ଆଉ ଯେହେତୁ ସେ ଆମ୍ଭ ଠାରେ ଭରସା ରଖିଅଛି, ତେଣୁ କରି ଆମ୍ଭେ ତାହାକୁ ଉଭୟ ଆତ୍ମା, ପ୍ରାଣ ଏବଂ ଶରୀରରେ ପୂର୍ଣ୍ଣ ମାତ୍ରାରେ ନିସ୍ତାର ପ୍ରଦାନ କରିବା। ଯୀଶୁଙ୍କର ସମସ୍ତ ପ୍ରକାର କାର୍ଯ୍ୟ ଗୁଡିକ ସମାପ୍ତ ହୋଇସାରିଥିଲା, ସବୁକିଛି ଦାୟିତ୍ୱ ଗୁଡିକ ଶେଷ ହୋଇସାରିଥିଲା। ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଦେଇଥିଲେ। ସେ କୁଷ୍ଠ ରୋଗୀକୁ ତାହାର କୁଷ୍ଠ ରୋଗରୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ପ୍ରଦାନ କରିଥିଲେ। ସେ ଜଣେ ମହିଳାଙ୍କୁ ତାଙ୍କ ଦୀର୍ଘକାଳ ସ୍ଥାୟୀ ହୃଦ ରୋଗରୁ ସୁସ୍ଥତା ପ୍ରଦାନ କରିଥିଲେ। ସେ ତ ଜଗତକୁ ସମ୍ପୂର୍ଣ୍ଣ ରୂପେ ପାପରୁ ମୁକ୍ତି ପ୍ରଦାନ କରିଦେଇଥିଲେ। ଯେଉଁଦିନ ସେ ପ୍ରାୟଶ୍ଚିତ ଅବଧିରେ ମୃତ୍ୟୁବରଣ କରିଥିଲେ, ସେଦିନ ସେ ତଦ୍ରୂପ କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ। ସେ ସମସ୍ତ ପ୍ରକାର ପାପରୁ ନିସ୍ତାର ପ୍ରଦାନ କରିଥିଲେ। ସେ ତ ମଣ୍ଡଳୀକୁ ମଧ୍ୟ ନିସ୍ତାର ପ୍ରଦାନ କରିଥିଲେ। ତେଣୁକରି ଅଯୋଗ୍ୟ ସନ୍ତାନ ଗୁଡିକର ନ୍ୟାୟ ଆମମାନଙ୍କୁ ବାସ କରିବାର ଆଉ କୌଣସି ଆବଶ୍ୟକତା ରହି ନାହିଁ। ସେ ତ ଶୟତାନକୁ ପରାସ୍ତ କରିସାରିଥିବା କାରଣରୁ ଆମମାନଙ୍କୁ ପରାଜିତ ହେବାର ଅବସ୍ଥାରେ ଆଉ ରହିବାର ଆବଶ୍ୟକ ରହି ନାହିଁ। ଆଉ ସମସ୍ତ ପ୍ରକାରର ଅଧିକାର ଗୁଡିକୁ ଏବଂ ଶକ୍ତିକୁ ତାଙ୍କର ପାଦ ତଳେ ଅଧୀନସ୍ଥ କରି ରଖିଅଛନ୍ତି। ତେଣୁକରି ଆମ୍ଭମାନଙ୍କ ଉପରେ ରାଜ୍ୟସ୍ତ ବିସ୍ତାର କରି ରହିବାର ସେମାନଙ୍କର ଆଉ କିଛି ନିୟମ ସଙ୍ଗତ ଅଧିକାର ରହି ନାହିଁ। ଆମ୍ଭେମାନେ ତ ଖ୍ରୀଷ୍ଟିଆନ ଗଣ ଅଟୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ରହିଅଛୁ। ଆଉ ଶୟତାନ ଯେ ଆମମାନଙ୍କ ଉପରେ ତାର ଆଧିପତ୍ୟକୁ ବିସ୍ତାର କରି ରହିଥାଉ, ଏପରି ଏକ ବିଷୟକୁ ଆମମାନେ ଆଉ ଆବଶ୍ୟକ କରିନଥାଉ। ଖ୍ରୀଷ୍ଟ ଆମମାନଙ୍କୁ ନିସ୍ତାର ପ୍ରଦାନ କରିଥିଲେ, ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପ୍ରଦାନ କରିଥିଲେ। ମନ୍ଦରୁ ଆମମାନଙ୍କୁ ନିସ୍ତାର ପ୍ରଦାନ କରିଥିଲେ, ପାପରୁ ଆମମାନଙ୍କୁ ପରିତ୍ରାଣ ଦେଇଥିଲେ।
ଅଭ୍ୟାସ ଗୁଡିକରୁ ଆମମାନଙ୍କୁ ଉଦ୍ଧାର କରିଥିଲେ, କୁଭାଷାରୁ ଆମମାନଙ୍କୁ ଉଦ୍ଧାର କରିଥିଲେ,
ସେଥିରୁ ଆମମାନଙ୍କୁ ମୁକ୍ତି ପ୍ରଦାନ କରିଥିଲେ, ଖଚମିଶ କହିବାରୁ ନିବୃତ୍ତିରୁ ତଥା ବିଭିନ୍ନ ପ୍ରକାରର ଅଯୋଗ୍ୟତାପୂର୍ଣ୍ଣ ବିଷୟରୁ ଆମମାନଙ୍କୁ ନିସ୍ତାର ପ୍ରଦାନ କରିଥିଲେ। ସେ ପୂର୍ଣ୍ଣ ମାତ୍ରାରେ ଆମମାନଙ୍କୁ ପରିତ୍ରାଣ ପ୍ରଦାନ କରିଥିଲେ, ଆଉ ଆମମାନଙ୍କୁ ପବିତ୍ର ହସ୍ତରେ ତାଙ୍କର ପବିତ୍ର କରଯୁଗରେ ସମର୍ପଣ କରିଦେଇଥିଲେ, ଆଉ ସମ୍ପୂର୍ଣ୍ଣ ରୂପେ ମୁକ୍ତି ଦେଇଥିଲେ, ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ କରିଥିଲେ। ସେ ଆମମାନଙ୍କ ପୀଡ଼ା ଗୁଡିକୁ ସୁସ୍ଥତା ପ୍ରଦାନ କରିଥିଲେ। ସେ ତ ଆମମାନଙ୍କୁ ପୀଡ଼ାରୁ ନିସ୍ତାର ଲାଭ କରିଥିଲେ, ଯେହେତୁ ସେଥିପ୍ରତି ଆମମାନେ ନିର୍ଦ୍ଧାରିତ ହୋଇ ରହିଥିବା ଏକ ଚୁକ୍ତିପତ୍ରରେ ଥିଲୁ। ହାଲେଲୁୟା। ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ତାହାଙ୍କ ପ୍ରହାରରେ ଆମମାନେ ସୁସ୍ଥ ହେଲୁ। ସେ ଆମମାନଙ୍କର ଆରୋଗ୍ୟଦାତା ଅଟନ୍ତି। ସେହି କାରଣବଶତଃ ପୋଲିଓରେ ଆକ୍ରାନ୍ତ ହୋଇ ପୀଡିତ ଥିବା ସେହି ଗରିବ ମହିଳା ଜଣକ ଆପଣା ସ୍ୱାମୀଙ୍କ ଯତ୍ନ ନେବାକୁ ଚେଷ୍ଟା କରୁଥିଲେ, ଯିଏକି କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଅବସ୍ଥା ରହିଥିଲେ। ସେ ତ ଈଶ୍ୱରଙ୍କ ଉପସ୍ଥିତିରେ ଥାଇ ତାଙ୍କରି ରାଜ୍ୟଟିରେ ମଧ୍ୟରେ ଗମନାଗମନ କରିବାରେ ଆରମ୍ଭ କରିଥିଲେ। ତାଙ୍କର ବିଶ୍ୱାସ ରହିଥିଲା, ଆଉ ସେ ଯାହା କିଛି କରିବାକୁ ଯୋଗ୍ୟ ଥିଲେ ଚିକିତ୍ସକ ସେ ସବୁ ବିଷୟ ଗୁଡିକୁ କାର୍ଯ୍ୟକାରୀ କରିଥିଲେ। ତଥାପି ସେ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିଲେ, ଆଉ ପୂର୍ଣ୍ଣ ମାତ୍ରାରେ ସୁସ୍ଥତା ଲାଭ କରିଥିଲେ। ଶିଷ୍ୟଗଣ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଲାଭ କରିଥିଲେ, ସୁନିଶ୍ଚିତ ରୂପେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣଟିକୁ ଲାଭ କରିଥିଲେ। କାହିଁକି? ଯେହେତୁ ସେମାନେ ପୂର୍ଣ୍ଣ ମାତ୍ରାରେ ଏବଂ ସମ୍ପୂର୍ଣ୍ଣ ରୂପେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ରହିଥିଲେ। ଆପଣମାନେ ଯେତେବେଳେ ମଣ୍ଡଳୀ ଜଣେ ସଦସ୍ୟ ମାତ୍ର ନ ହୋଇ ରହିଥାନ୍ତି, ଆଉ ବାଳକଙ୍କ କରଜୁଗଳ ଧରି କରମର୍ଦ୍ଦନ କରିଥାନ୍ତି, କିମ୍ବା ଅନ୍ୟ କାହାରୀର କିମ୍ବା ନାଚ କରିବାର, ଚିତ୍କାର କରିବାର, ପରଭାଷାରେ କଥାବାର୍ତ୍ତା କରିବାର ଅନୁଭୂତିକୁ ଲାଭ କରିଥାନ୍ତି, କିମ୍ବା ଅନ୍ୟ କୌଣସି କ୍ଷୁଦ୍ରତମ ଅନୁଭୂତିକୁ ଲାଭ କରିଥାନ୍ତି, ଆଉ ତଥାପି ଆପଣା ହୃଦୟ ମଧ୍ୟରେ ଈର୍ଷାକୁ ଧାରଣ କରି ରହିଥାନ୍ତି, ଅଯୋଗ୍ୟତାର କର୍ମଗୁଡ଼ିକୁ, ମିଥ୍ୟା କଥା କହିବାର ଆଚରଣଟିକୁ, ସିଗାରେଟ୍ ପାନ କରିବାର ଅଭ୍ୟାସଟିକୁ, ନାରୀମାନଙ୍କ ପ୍ରତି କାମାତ୍ର ହୋଇଥିବାର ଆଚରଣକୁ ଧାରଣ କରି ରହିଥାନ୍ତି, ତେବେ ଅଧ୍ୟାବଧି କୌଣସି ଏକ ବିଶେଷ ଧରଣର କାର୍ଯ୍ୟଚିତ ଆପଣଙ୍କ ମଧ୍ୟରେ ସମ୍ପନ୍ନ ହୋଇନାହିଁ, କୌଣସି ଏକ ଭ୍ରାନ୍ତଜନ ବିଷୟ ଆପଣଙ୍କ ମଧ୍ୟରେ ରହିଅଛି। ଏହି ଯଦି ସଂସାରକୁ ସେବା ସେଥିରେ ଥିବା ବିଷୟକୁ ପ୍ରେମ କରିଥାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। ଆପଣମାନେ ତ ଭ୍ରାନ୍ତିଜନକ ପଥରେ ସଞ୍ଚାଳିତ ହେଉଛନ୍ତି। ସେମାନଙ୍କ ଫଳରୁ ତୁମମାନେ ସେମାନଙ୍କୁ ଚିହ୍ନିବ। ପବିତ୍ର ଆତ୍ମାଙ୍କ ସହଭାଗିତାର ସହିତ ଥାଇ ଆମମାନେ ସମସ୍ତେ ସମ୍ମିଳିତ ହୋଇ ରହିବା ପାଇଁ ଇଚ୍ଛା କରିଥାଉ। ପ୍ରତ୍ୟେକ ସଦସ୍ୟଗଣଙ୍କୁ ପରସ୍ପର ସହିତ ସମବଦ୍ଧ ରହିବା ଉଚିତ ବିଷୟ ଅଟେ। ପବିତ୍ର ଆତ୍ମାଙ୍କ ଦ୍ୱାରା ଈଶ୍ୱରଙ୍କ ପ୍ରେମ ଆମମାନଙ୍କ ହୃଦୟ ମଧ୍ୟରେ ଫଳପ୍ରଦର ସହିତ ପ୍ରକାଶିତ ହେଉଅଛି। ଏହା ତ ସମସ୍ତ ପ୍ରକାର ଅଧର୍ମକତାର କାର୍ଯ୍ୟକଳାପ ଗୁଡ଼ିକରୁ ଆମମାନଙ୍କୁ ପରିଷ୍କାର କରିଥାଏ। ଆମେମାନେ ସଂସାରର ସମସ୍ତ ପ୍ରକାର ବିଷୟ ଗୁଡ଼ିକରୁ ନିସ୍ତା ଲାଭ କରିସାରିଅଛୁ। ଯୀଶୁ କହିଥିଲେ ଯେ ଯଦି ତୁମମାନଙ୍କ ପରସ୍ପର ପ୍ରତି ପ୍ରେମ ଥାଏ, ତାହେଲେ ତୁମମାନେ ଯେ ମୋର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ। ଯେତେବେଳେ ଜଣେ ସଦସ୍ୟ ଅନ୍ୟ ଜଣେ ସଦସ୍ୟଙ୍କୁ ଏପରି ଭାବରେ ସ୍ନେହ କରିଥାନ୍ତି ଯେ
ସେଥିପାଇଁ ସେ ମୃତ୍ୟୁକୁ ବରଣ କରିପାରିଥାନ୍ତି। ବାହିକ ଜଗତର ମଧ୍ୟରୁ ଯେତେବେଳେ ଏକ ମନ୍ଦ ବିଷୟ କାର୍ଯ୍ୟକାରୀ ହେବାର ଆରମ୍ଭ କରିଦେଇଥାଏ, କେହି ଜଣେ ସାଧାରଣ ମହିଳା ଜଣକ ବାହାରି ଆସିଥାନ୍ତି ଆଉ କହିଥାନ୍ତି, ବର୍ତ୍ତମାନ ପ୍ରିୟେ ଧ୍ୟାନ ପ୍ରଦାନ କର, ତୁମେ ଯଦି ଏପରି କିମ୍ବା ସେପରି ବ୍ୟବହାରଟିକୁ ସମ୍ପୂର୍ଣ୍ଣ କରିଥାନ୍ତ ତେବେ ତାହା ତ ତୁମେ ନିମନ୍ତେ ଉଚିତ ପ୍ରକାର ବିଷୟଟି ହୋଇଥାନ୍ତା। ସେ ପ୍ରକାର ବସ୍ତୁଟିକୁ ଯଦି ପରିଧାନ କରିଥିଲ କିମ୍ବା ସେପରି କିଛି ଆଚରଣକୁ ସମ୍ପନ୍ନ କରିଥିଲ କିମ୍ବା ଏହାକୁ ସମ୍ପନ୍ନ କରିଥିଲ ଆଉ ଧାର୍ମିକତା ମାନ ବୋଲି ବିବେଚିତ ହେଉଥିବା ସେହି ଦଳଟି ମଧ୍ୟ ଯଦି ବାହାରି ଆସିଥିଲ କିମ୍ବା ସେପରି ଅନ୍ୟ କିଛି ଆଚରଣକୁ ମଧ୍ୟ ସମ୍ପନ୍ନ କରିଥିଲ, ଆମମାନେ ଈଶ୍ୱରଙ୍କ ସହିତ ଏପରି ଘନିଷ୍ଠତା ସହିତ ଆବଦ୍ଧ ହୋଇ ରହିଅଛୁ ଯେ ଆପଣମାନେ ତ କହିଥାନ୍ତି ଯେ ଆଚ୍ଛା ଭାଇ ବ୍ରହ୍ମ ଏହା ତ ଏକ ଉତ୍କଟ ଧରଣର ପରୀକ୍ଷା ଅଟେ, ତଥାପି ଖ୍ରୀଷ୍ଟ ତ ସେହି ଉଦ୍ଦେଶ୍ୟ ନିମନ୍ତେ ମୃତ୍ୟୁବରଣ କରିଥିଲେ, ଶୈତାନ ପରାଜିତ ହୋଇସାରିଅଛି। ଆମ୍ଭେମାନେ ତ ପୂର୍ଣ୍ଣମାତ୍ରାରେ ପରିତ୍ରାଣଟିକୁ ଆବଶ୍ୟକ କରିଥାଉ, ଆମ୍ଭେମାନେ ତ ଏପରି ଏକ ମଣ୍ଡଳୀକୁ ଆବଶ୍ୟକ କରିଥାଉ ଯାହାକି ଶୁଦ୍ଧ ଏବଂ ପବିତ୍ର ଏବଂ ଅପରିବର୍ତ୍ତନ ହୋଇ ରହିଅଛି ଆଉ ମେଷ ଶାବକଙ୍କ ରକ୍ତରେ ଧୌତ ହୋଇଅଛି ଆଉ ପବିତ୍ରତ୍ୱରେ ପରିପୂର୍ଣ୍ଣ ହୋଇ ରହିଅଛି ଆଉ ଚିହ୍ନ ଗୁଡିକ ଏବଂ ଆଶ୍ଚର୍ଯ୍ୟକ୍ରମ ଗୁଡିକ ଏବଂ ମହାଶ୍ଚର୍ଯ୍ୟ କାର୍ଯ୍ୟ ଗୁଡିକ ସହିତ ପରିପୂର୍ଣ୍ଣ ହୋଇ ରହିଅଛି। ପ୍ରତ୍ୟେକ ଜଣଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିତ୍ରାଣ ଲାଭ କରିବାକୁ ଅଛି। ପ୍ରେମମୟ ଈଶ୍ୱର, ଯେତେବେଳେ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ମାତ୍ରାରେ ପରିତ୍ରାଣ ଲାଭ କରିଯାଏ ନାହିଁ ସେତେବେଳେ ପର୍ଯ୍ୟନ୍ତ ଆପଣ କୌଣସି ପ୍ରକାର ବସ୍ତୁ ଗୁଡିକୁ ଗ୍ରହଣ କରିନଥାନ୍ତି। ଯେପରି ଏକ ବଳିଦାନକୁ ଯାହାପରେ ଦୋଷ ତ୍ରୁଟିର ବିଷୟ ରହିଅଛି ତାହାକୁ ଆପଣ ସ୍ୱୀକାର କରିପାରନ୍ତି ନାହିଁ, ଆପଣ ତ କଦାପି ସେପରି ଏକ ପ୍ରାର୍ଥନାକୁ ସ୍ୱୀକାର କରିବେ ନାହିଁ ଯେଉଁ ପ୍ରାର୍ଥନା ସହିତ ଉକ୍ତ ମନୁଷ୍ୟ ଜୀବନ ମଧ୍ୟରେ ପାପପୂର୍ଣ୍ଣ ଅବସ୍ଥା ରହିଅଛି। ହେ ପ୍ରଭୁ, ଆପଣ କେବଳ ସେପରି ଏକ କାର୍ଯ୍ୟକୁ କରିପାରିନଥାନ୍ତି, ଗତ ହୋଇସାରିଥିବା ଯୁଗ ଗୁଡିକ ମଧ୍ୟରେ ଆପଣ ସେପରି କଦାପି କରିନଥିଲେ ଆଉ ଆପଣ ବର୍ତ୍ତମାନ ମଧ୍ୟ ସେପରି କରିପାରନ୍ତି ନାହିଁ, କିନ୍ତୁ ବଳିଦାନଟିକୁ ତ ନିର୍ଦ୍ଦୋଷ ହୋଇ ରହିବାକୁ ହିଁ ଅଛି। ଆଉ ହେ ପ୍ରଭୁ ଈଶ୍ୱର, ସମର୍ପିତ ବଳିଦାନ ନାୟ, ଆପଣଙ୍କ ଜୀବନ ଗୁଡିକୁ ଆମମାନେ ଯେତେବେଳେ ନିଜସ୍ୱ ରୂପେ ଆପଣଙ୍କ ବେଦୀଟି ରୂପରେ ସମର୍ପଣ କରି ଉତ୍ସର୍ଗିତ କରି ପକାଉଅଛୁ ସେତେବେଳେ ହେ ପ୍ରଭୁ ଆମମାନେ ମଧ୍ୟରୁ ପାପର ସମସ୍ତ ପ୍ରକାର ଅସୁସ୍ଥ ଗୁଡିକୁ ଦୂରୀଭୂତ କରି ଦିଅନ୍ତୁ। ମୁଁ ମୋର ସବୁକିଛି ଉଦ୍ୟମ ଗୁଡିକୁ ସମସ୍ତ ଶକ୍ତି ଗୁଡିକୁ ମୋର ଶରୀରକୁ ମୋର ଆତ୍ମାକୁ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ବେଦୀଟି ରୂପରେ ସମର୍ପିତ କରିଦେବି। ଆଜିର ଏହି ପ୍ରାତଃ କାଳରେ ଏହି ମଣ୍ଡଳୀଟିର ସହିତ ଆପଣଙ୍କ ବେଦୀଟି ରୂପରେ ସମର୍ପଣ କରିଦେବି, ଆପଣଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ପରିଷ୍କାର କରି ଧୌତ କରି ଦିଅନ୍ତୁ ଆଉ ଆମମାନେ କରିଥିବା ସମସ୍ତ ପ୍ରକାର ପାପରୁ ଆମମାନଙ୍କୁ କ୍ଷମା କରି ଦିଅନ୍ତୁ। ଆଉ ଆଜିର ଏହି ପ୍ରାତଃକାଳୀନ ଅବସରରେ ତାଙ୍କର ଉପସ୍ଥିତି ଏହି ଆରାଧନାଳୟରୁ ଆରମ୍ଭ କରି ଆମମାନଙ୍କ ସହିତ ଯାଆନ୍ତୁ, ଯେପରିକି ସେ ଆମମାନଙ୍କୁ କ୍ଷମା କରିଦେଇ ଅଛନ୍ତି ଏହାକୁ ଆମମାନେ ତଦ୍ୱାରା ଅବଗତ ହୋଇପାରୁ, ସେ ଯେ ଆମମାନଙ୍କୁ ପ୍ରକୃତରେ କ୍ଷମା କରିଦେଇଛନ୍ତି ଏହାକୁ ଆମମାନେ ଅବଶ୍ୟ ବୁଝିପାରୁ। ତେବେ ଯାଇ ସେପରି ପ୍ରାର୍ଥନାଟି ସଫଳିତ ହେବ, ଆମମାନେ ଯେପରି ଆପଣ ଆପଣ ଅପରାଧୀମାନଙ୍କୁ କ୍ଷମା କରିଅଛୁ ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର, ହେ ପ୍ରଭୁ ଏହାକୁ ଦାନ କରିବା ହୁଅନ୍ତୁ। ଆମମାନଙ୍କର ଅତି ନିକଟବର୍ତ୍ତୀ ହୋଇ ଯେତେବେଳେ ଆପଣ ରହିଥାନ୍ତୁ ଆଉ ସାନ୍ଧ୍ୟକାଳୀନ ଆରାଧନା ସଭାର ମିଳିତ ହେବା ପର୍ଯ୍ୟନ୍ତ ଆମମାନଙ୍କୁ ସୁରକ୍ଷା କରି ରଖିଥାନ୍ତୁ ଏବଂ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ଆପଣ ଯେପରି ଆମମାନଙ୍କୁ ଅଗ୍ରାହ୍ୟ ନ କରନ୍ତି ସେହି ହେତୁରୁ ଆମମାନେ ଶୁଦ୍ଧ ହସ୍ତଗୁଡ଼ିକ ସହିତ ଏବଂ ପବିତ୍ର ହୃଦୟର ସହିତ ଯେପରି ଆପଣଙ୍କ ସାନ୍ନିଧ୍ୟକୁ ଆସିପାରୁ, କାରଣ ହେ ପ୍ରଭୁ ଯେକୌଣସି ଅଶୁଦ୍ଧତାପୂର୍ଣ୍ଣ କାର୍ଯ୍ୟକଳାପରୁ ଆମମାନେ ତ ସମ୍ପୂର୍ଣ୍ଣ ରୂପେ ଏବଂ ପୂର୍ଣ୍ଣ ମାତ୍ରାରେ ପରିତ୍ରାଣଟିକୁ ଆବଶ୍ୟକ କରିଥାଉ, ତାହା ହିଁ ଆମମାନଙ୍କୁ ଜଗତର ଜ୍ୟୋତିନ୍ୟାୟ ସୁରକ୍ଷା ପ୍ରଦାନ କରି ଶ୍ରୀକୃତ ଅବସ୍ଥାରେ ରଖିବ। ଦୀପଟିଏ ଯାହାକି ପର୍ବତ ଉପରେ ସ୍ଥାପିତ କରି ରଖାଯାଇଅଛି ଏହା ଉପରେ ମାଟିକୁ ଢାଙ୍କି ଦିଅନ୍ତୁ ନାହିଁ, କିନ୍ତୁ ସେ ଦୀପଟି ଯାହାକି ପର୍ବତ ଉପରେ ସ୍ଥାପିତ କରି ରଖାଯାଇଅଛି ତାହା ତ ଲୋକମାନଙ୍କ ପାଦକୁ ଏକ ଉଚିତ ମାର୍ଗରେ ଯାହାକି ଯୋଗ୍ୟ ପଥ ଅଟେ ତାହାରି ଉପରେ ଚାଳିତ କରିବା ନିମନ୍ତେ ଏହା ଲୋକମାନଙ୍କୁ ନିର୍ଦ୍ଦେଶ କରି ଜ୍ୟୋତିଷକୁ ପ୍ରଦାନ କରୁ। ହେ ପିତା, ଏହାକୁ ପ୍ରଦାନ କରନ୍ତୁ, ଆମମାନେ ଏହାକୁ ଯୀଶୁଙ୍କ ନାମରେ ଏବଂ ତାଙ୍କରି ଗୌରବ ନିମନ୍ତେ ଭିକ୍ଷା କରିଥାଉ, ଆମେନ୍। ମୁଁ ଡଗ୍ଙ୍କୁ ପଚାରିବାକୁ ଯାଉଅଛି, ସେ ଯେ ପଛରେ ସେହି ସ୍ଥାନରେ ଅଛନ୍ତି ଏପରି ମୁଁ ଚିନ୍ତା କରିଥାଏ, କିମ୍ବା କେହି ଜଣେ ଡିକନ୍ ଉପସ୍ଥିତ ଅଛନ୍ତି ଯେପରିକି ମଣ୍ଡଳୀଟି ଏହାକୁ ପାଠ କରିପାରନ୍ତି। ଡକ୍ ମହାଶୟ ଆସି ଏହାକୁ ସୂଚନା ବୋର୍ଡ ତୂର ଉପରେ ଲଗାଇ ଦିଅନ୍ତୁ ଯେପରିକି ମଣ୍ଡଳୀଟି ଯେତେବେଳେ ପ୍ରସ୍ଥାନ କରିଥାଏ ସେତେବେଳେ ସେମାନେ ଏହାକୁ ଯେପରି ପାଠ କରିପାରନ୍ତି। ଆଉ ତତ୍ପରେ ଭାଇ କଲିନ୍ସ ସେ ଯଦି ଏଠାରେ ଉପସ୍ଥିତ ଥାନ୍ତି, ଭାଇ କଲିନ୍ସ ଉପସ୍ଥିତ ଅଛନ୍ତି କି ସେହି ଅନ୍ୟ କାଗଜଟି ତାଙ୍କୁ ଦେଇ ଦିଅନ୍ତୁ। ମହାଶୟ ଯଥୋଚିତ ଅଟେ, ଆଉ ତାହା ଯେ କଣ ଅଟେ ଏହାକୁ ଆମେ ଦେଖିବୁ। ତାହା ତ କେହି ଜଣେ ବ୍ୟକ୍ତି ସାକ୍ଷାତକାର ଚାହୁଁଥିବା ବିଷୟ ଉପରେ ଅଟେ, ଆଉ ତାହା ତ ସର୍ବଦା ସ୍ୱୀକୃତି ଲାଭ କରି ରହିଅଛି। ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ, ଆଉ ମୁଁ ସାକ୍ଷାତକାର ଗୁଡିକୁ ଲାଭ କରିଅଛି। ଆପଣମାନେ ଧ୍ୟାନ ପ୍ରଦାନ କରନ୍ତୁ, ସେ ବିଷୟଟି ଯାହାକି ଆପଣମାନେ କରିଥାନ୍ତି ତାହା ଆମମାନଙ୍କ ସଂଖ୍ୟାଟିକୁ ସ୍ମରଣ କରିବା ବିଷୟଟି ଅଟେ। ଆମମାନେ ଗୃହଟିର ମଧ୍ୟରେ ଏପରି ବହୁଳ ପରିବାର ସମସ୍ୟାର ମଧ୍ୟରେ ଘେରି ହୋଇ ରହିଯାଇଥିଲୁ। ଆଚ୍ଛା, ମଣ୍ଡଳୀ ସେ ବିଷୟରେ ଜାଣିଥାଏ, ଏହା ଏକ ବିସ୍ମୟକ ବିଷୟ ଅଟେ। ମଣ୍ଡଳୀ ଏ ବିଷୟରେ ଜାଣିଥାଏ, ସେଠାରେ ଏକ ଛୋଟ କାଟ ପଦାର୍ଥ ରଖାଯିବା ଉଚିତ କଥା ଥିଲା। ଏହାକୁ ମୁଁ ମଣ୍ଡଳୀର ଏହି ସ୍ଥାନରେ ସ୍ଥାପନ କରିବା ପାଇଁ ଇଚ୍ଛୁକ ହେବି। ନିଶ୍ଚୟ ଆଗନ୍ତୁକଙ୍କ ନିମନ୍ତେ ସେପରି କରିବାକୁ ଚାହିଁବି। ଆପଣମାନେ ଲକ୍ଷ୍ୟ କରନ୍ତୁ, ସେହି ସ୍ଥାନରେ ତ ଅନେକ ରହିଅଛନ୍ତି, ଏପରିକି ଆମମାନେ ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣଙ୍କର ତ ଯତ୍ନ କଦାପି ନେଇ ନପାରୁ। କେବଳ ସଂଖ୍ୟାର ତାରତମ୍ୟ ଆସିବା ଦ୍ୱାରା ହିଁ କେବଳ ସମ୍ଭବପର ଅଟେ। ଲକ୍ଷ୍ୟ କରନ୍ତୁ, ଆହୁରି ମଧ୍ୟ ଆମ୍ଭେମାନେ ଆଉ ଆପଣମାନେ କେବଳ ଯଦି ବଟଲର 2151 ଆହ୍ୱାନ କରନ୍ତି, ଆଉ କେହି ଜଣେ ସଦସ୍ୟ ଯଦି କୌଣସି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରୁଥିବା ଲକ୍ଷ୍ୟ କରିଥାନ୍ତି। ଲୋକମାନଙ୍କୁ ସାକ୍ଷାତ କରିବା ଦ୍ୱାରା ସର୍ବଦା ଆନନ୍ଦ ଅନୁଭବ କରିଥାଏ, ତଥାପି ଲୋକମାନଙ୍କୁ ମୁଁ ତ ଏକ ଧାରାବାହିକ ପଦ୍ଧତି ଅନୁସାରେ ସାକ୍ଷାତକାର କରିବାକୁ ଚାହିଁଥାଏ। ସେହି ସ୍ଥାନରେ କେହି ଜଣେ ଆଗରୁ ଆହ୍ୱାନ କରିସାରିଥିଲେ, ଲକ୍ଷ୍ୟ କରନ୍ତୁ ପ୍ରତ୍ୟେକ ଜଣ ଅଟନ୍ତି, ଆଉ ଆମମାନେ ଏକ ଏକ କରି ପଛକୁ ଏକ ଏକ କରି ପରକୁ ପର ସେପରି ଆସିଥାଉ। ତତ୍ପରେ ସେହି ସ୍ଥାନରେ କେବଳ ସ୍ୱାଭାବିକ ଭାବରେ ଏକ ପ୍ରକାରର ଅସଙ୍ଗତ ପ୍ରକାର ବିଷୟ ଅଟେ, ଯେକୌଣସି ପ୍ରକାର ଯତ୍ନ ନେବା ଦ୍ୱାରା ଉଦ୍ୟମ କରିବା ଅଟେ। ଲୋକମାନେ ନିରୁତ୍ସାହିତ ହୋଇ ଏବଂ ବିଭିନ୍ନ ପ୍ରକାର ହତୋତ୍ସାହିତ ଭାବାପନ୍ନକୁ ଧାରଣ କରି ଗୃହକୁ ଫେରି ଯାଇଥାନ୍ତି। ବର୍ତ୍ତମାନ ସେମାନେ ସବୁକିଛି ବିଷୟକୁ ଶୃଙ୍ଖଳିତ ଭାବେ ରଖିଅଛନ୍ତି, ଆଉ ତାହା ହିଁ ଯାହାକି ଆମମାନେ ଯେତେବେଳେ ବର୍ଣ୍ଣନା କରିବା ନିମନ୍ତେ ଇଚ୍ଛା କରିଥାଉ। ଧ୍ୟାନ ପ୍ରଦାନ କରନ୍ତି, ସବୁକିଛି ବ୍ୟବସ୍ଥା ଶୃଙ୍ଖଳିତ ରୂପେ ରହିଅଛି, କେବଳ ତ୍ରୁଟିହୀନ ରୂପେ ଶୃଙ୍ଖଳିତ ହୋଇ ରହିଅଛି। ଆଉ ସେମାନେ ଯଦି ବଟଲର 2151 କେବଳ ସମ୍ପର୍କ ସ୍ଥାପନ କରନ୍ତି, ତେବେ ମୁଁ ଏହି ପ୍ରିୟ ଦଳଟିକୁ ସାକ୍ଷାତକାର ନିମନ୍ତେ ଆନନ୍ଦିତ ହେବି। ଆଉ ମୋରିସର ମହାଶୟ କିମ୍ବା ଗୋଏଡ ମହାଶୟ ସେମାନଙ୍କ ମଧ୍ୟରୁ କେହି ଜଣେ ଭାଇ ଫୋନର ପ୍ରତ୍ୟୁତ୍ତରଟିକୁ ପ୍ରଦାନ କରିବେ, ଆଉ ଆପଣମାନେ କେଉଁ ଉଚିତ ସମୟରେ ସାକ୍ଷାତ କରିପାରିବେ ସେ ବିଷୟ ଆପଣଙ୍କୁ ସୂଚିତ କରିବେ। ଆମ୍ଭେମାନେ ତ ସେହି ସ୍ଥାନରେ ଏକ ନିରୂପିତ ସ୍ଥାନକୁ ରଖିଅଛୁ, ବାତାନୁକୂଳ ଦ୍ୱାରା ପ୍ରବନ୍ଧିତ ସ୍ଥାନଟିଏ, ଆଉ ସାକ୍ଷାତକାରୀଗଣଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥାନ୍ତି ଏବଂ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିଥାନ୍ତି। ଆମେ ତାହାକୁ ସମ୍ପନ୍ନ କରିବା ନିମନ୍ତେ ମୋତେ ଆନନ୍ଦିତ ହେବୁ। ବର୍ତ୍ତମାନ ମୁଁ ଯେ କାହିଁକି ଆରାଧନା କରିବାକୁ ଆସିନଥାଏ, ତାହାର କାରଣ ଏହିକି ଯେ ଲୋକମାନେ ଚିନ୍ତା କରିଥାନ୍ତି ମୁଁ ଲୋକମାନଙ୍କଠାରୁ ଦିନକୁ ଦିନ ଦୂରେଇ ଯାଉଅଛି, ଏହାର ସେପରି ନୁହେଁ। ମୁଁ ତ ଚେଷ୍ଟା କରୁଅଛି ଯେ ଶୃଙ୍ଖଳିତ ଭାବେ ତାହାକୁ ରକ୍ଷା କରିବା ନିମନ୍ତେ। ଲକ୍ଷ୍ୟ କରନ୍ତୁ, ସେହି କାରଣରୁ ମୁଁ କରିବାକୁ ଇଚ୍ଛା କରିଥାଏ, ବ୍ୟକ୍ତିଗଣଙ୍କର ଗୌରବକୁ ଆବଶ୍ୟକ କରିବାକୁ ଇଚ୍ଛା କରିନଥାଏ। ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ଏହାକୁ ଧ୍ୟାନ ଦିଅନ୍ତୁ, ରଙ୍ଗ ରୀତିନୀତି ଏହା ସହିତ କୌଣସି ପ୍ରକାର ସମ୍ପର୍କକୁ ରଖିନାହିଁ। ଆମମାନେ ତ ସେହି ସ୍ଥାନରୁ ଯାଇଥାଉ, ଆଉ ଲୋକମାନଙ୍କୁ ସାକ୍ଷାତ କରିଥାଉ, ଆଉ ଯଦି ସେମାନଙ୍କର କିଛି ଆବଶ୍ୟକ ରହିଥାଏ ଏତେବେଳେ ପର୍ଯ୍ୟନ୍ତ ଏହା ସମାଧାନ କରାଯାଏ ନାହିଁ, ସେତେବେଳେ ପର୍ଯ୍ୟନ୍ତ ଆମମାନେ ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ହୋଇ ରହିଥାଉ। ଆଉ ସଭାଗୁଡ଼ିକ ସମ୍ପର୍କରେ ସେମାନେ ଯଦି କିଛି ଜାଣିବାକୁ ଚାହିଁଥାନ୍ତି, ଅବଶ୍ୟ ଆମମାନେ ଏହାର ଯତ୍ନ ନେଇଥାଉ ଏବଂ ଏହାକୁ ଲିପିବଦ୍ଧ କରିଥାଉ, ଆଉ ତାହା ହିଁ କେବଳ ପବିତ୍ର ଆତ୍ମାଙ୍କ ପରିଚାଳନା ଦ୍ୱାରା ସମ୍ଭବପର ହୋଇଥାଏ। ଆଉ ତାହା ହିଁ ସେହି ପନ୍ଥାଟି ଅଟେ, ଏହା ଯେ ନ୍ୟାୟୋଚିତ ବିଷୟଟି ଅଟେ ଏପରି ମୁଁ ଚିନ୍ତା କରିଥାଏ। ଏହା ତ ପ୍ରତ୍ୟେକଙ୍କ ନିମନ୍ତେ ପ୍ରକୃତ ସମାନ ପ୍ରକାର ବିଷୟଗୁଡ଼ିକ କାର୍ଯ୍ୟକାରୀ କରିଥାଏ। ସେହି କାରଣରୁ କୌଣସି ବ୍ୟକ୍ତିଙ୍କୁ ବିଶେଷ ପ୍ରକାର ମାନ୍ୟତା ଦେବାର ଉଦ୍ଦେଶ୍ୟ ରହିନାହିଁ, କୌଣସି ବ୍ୟକ୍ତିଙ୍କୁ ସେପରି ପ୍ରାଧାନ୍ୟ ଦେବାର ବିଷୟ ରହିନାହିଁ। ଆଜିର ପ୍ରାତଃକାଳରେ ଏପରି କେହି ବ୍ୟକ୍ତି ରହିଥିଲେ କି ଯେ ପ୍ରାର୍ଥନା କରିବା ନିମନ୍ତେ କେବଳ ଆସିଥିଲେ, ଯେ ପୀଡିତ ଥିଲେ ଆଉ ପ୍ରାର୍ଥନା ନିମନ୍ତେ ଆସିଥିଲେ, ଯଥୋଚିତ ବିଷୟ ଅଟେ। ଯଦି ସେପରି ନୁହେଁ ତେବେ ଆସନ୍ତୁ ସେହି କାରଣ ଆମମାନେ ଏକ ଉଚିତ ପ୍ରକାରର ଗୀତକୁ ଗାନ କରୁ, ଉପାସନା ଉଦ୍ଦେଶ୍ୟରେ ସେପରି କରୁ। ଆଜିର ଏହି ପାତ କାଳରେ ଆମେ କେଉଁ ଗୀତଟିକୁ ଗାନ କରିପାରୁ? କିସ ଧୋଇବ ପାପ ମୋର ତେଡ଼ି ତୁମେ ଏହା ଜାଣ କି? ଯୀଶୁଙ୍କର ରକ୍ତ ମାତ୍ର। କିସ ପରେ ଭଉଣୀ ଅତ୍ୟୁତ୍ତମ ବିଷୟ ଅଟେ। ତାଙ୍କ ନିମନ୍ତେ ଯେତେବେଳେ ପ୍ରାର୍ଥନା କରିବା ନିମନ୍ତେ ଇଚ୍ଛା କରିଥାନ୍ତି କି? ସେହି ମହିଳାଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରିବା ନିମନ୍ତେ ଯାଉଅଛି। ଏଠାରେ ସେ ମହିଳାଙ୍କ ଉପରେ ହସ୍ତ ବିସ୍ତାର କରି ସେପରି କରିବାକୁ ଚାହିଁଥାଏ। ଏକ ମିନିଟ୍ ନିମନ୍ତେ ଆପଣମାନେ ମୋ ସହିତ ମସ୍ତକ ଅବତ କରିବାକୁ ଚାହିଁବେ କି? ବର୍ତ୍ତମାନ ଯଥାଶୀଘ୍ର ସେପରି କରନ୍ତୁ। ପ୍ରେମମୟ ଈଶ୍ୱର, ସେଠାରେ ଜଣେ ମହିଳା ବସି ଅଛନ୍ତି ଯିଏକି ଖୁବ୍ ପୀଡିତ ଅଟନ୍ତି। ଆମମାନଙ୍କ ଭଉଣୀ ଜଣକ ତାଙ୍କ ଶରୀରଟିକୁ ତୋଳି ଧରିଥିଲେ, ଏପରିକି ଅନ୍ୟମାନଙ୍କ ଶରୀରରୁ କର୍କଟ ରୋଗକୁ ମଧ୍ୟ ସୁସ୍ଥତା ପ୍ରଦାନ କରନ୍ତୁ। ଅନ୍ୟମାନଙ୍କ ସହିତ ଧାଡି ମଧ୍ୟରେ ଅପେକ୍ଷାରତ ରହିଥିବା ବ୍ୟକ୍ତିଗଣଙ୍କୁ ସେପରି କରନ୍ତୁ। ତଥାପି ହେ ପ୍ରଭୁ, ଆପଣ ତାଙ୍କ ରକ୍ଷା କରନ୍ତୁ। ବିଗତ କିଛି ଦିନ ପୂର୍ବେ ଯେତେବେଳେ କି ସେ ସେହି ବ୍ୟାଧି ଗୁଡ଼ିକୁ ପରିଚୟକୁ ଆସିଥିଲା, ହେ ପ୍ରଭୁ କେବଳ ସେହି ସମୟରେ ଆପଣ ତାଙ୍କ ନିଜସ୍ୱ ବୁଦ୍ଧି ଲାଭ କରିବା ନିମନ୍ତେ ଯୋଗ୍ୟତା ପ୍ରଦାନ କରନ୍ତୁ, ଯେବେ ତାହା ଯେ କେବଳ ଆପଣଙ୍କଠାରୁ ଆସିଥାଏ ଏହାକୁ ସେମାନେ ଯେପରି ବୁଝାଇ ପାରନ୍ତି। କାରଣ ପବିତ୍ର ଆତ୍ମାଙ୍କ ଶକ୍ତିଟି ଏବଂ ଈଶ୍ୱରଙ୍କ ଅନୁଗ୍ରହଟି ଯେପରି ପ୍ରଦାନ କରାଯାଇପାରେ, ଆମ ହୃଦୟ ଗୁଡ଼ିକ ମଧ୍ୟରେ ହେ ପ୍ରଭୁ ଯେପରି ବାସ କରିପାରେ, ଆମ ପ୍ରତି ସର୍ବପ୍ରଥମେ ଏହାକୁ ପ୍ରକାଶିତ କରନ୍ତୁ। ତେବେ ଯାଏ ଈଶ୍ୱରଙ୍କ ସହିତ ଆମମାନେ ଯେ ଅନୁଗ୍ରହ ଲାଭ କରିଅଛୁ ତାହାକୁ ବୁଝିପାରିବୁ। ଆମମାନେ ତ ଈଶ୍ୱରଙ୍କର ଶାନ୍ତିକୁ କାମନା କରିଥାଉ, ଆମେ ଯାହା କିଛି ବିଷୟକୁ ଭିକ୍ଷା କରିଥାଉ ତାହା ଲାଭ କରିଥାଉ, କାରଣ ଆମମାନ ଉପରେ ଦଣ୍ଡର କୌଣସି ପ୍ରକାର ବିଧାନ ରହିନାହିଁ। ହେ ପ୍ରଭୁ ଏହାକୁ ଦାନରେ ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ଯାଚନା କରିଥାଉ, ଆମେନ୍। ମାତା ଆପଣଙ୍କ ଧନ୍ୟବାଦ ଯଥୋଚିତ ଅଟେ। ସମସ୍ତ ପ୍ରକାର ପାପ ଗୁଡିକ ଯେ ରକ୍ତର ଅଧୀନ ରହିଅଛି ଏହାକୁ କେତେ ଯେ ଅନୁଭବ କରିଅଛନ୍ତି, ଆସନ୍ତୁ ଆମମାନଙ୍କ ବସ୍ତ ଗୁଡିକୁ ଉପରକୁ ଉଠାଇ ଏହାକୁ ଗାନ କରୁ। ବର୍ତ୍ତମାନ ଆମେମାନେ ହସ୍ତ ଗୁଡିକୁ ଯେତେବେଳେ ତଳକୁ କରିଥାଉ ସେତେବେଳେ ପରସ୍ପର ସହିତ କରମର୍ଦ୍ଦନ କରୁ। Stay with it now. Everybody, hold on.